नमो भगवते वासुदेवाय। श्रीमद् भगवद गीता द्वितीय अध्याय। जीव तार शरीर और आत्मार स्वरूप को आत्मार प्रभेद शरीर ठारु कौन आत्मत्र स्थिति रे किभळी जने प्रतिष्ठित हबो भगवान प्रवचन को सुंदर भाव में व्याख्या करी आमर स्वरूप को वर्णना करी अंतिम जिनिष कहते आम श्रवण करुले सुधर्म अभिचापे क्षतन अभिकम्बित महर्षि धर्मादि युद्ध श्रेय क्षत्रिय अन्य विद्यते वर्णाश्रम फेरिले आत्मतत्व कहीकि वर्णाश्रम को फेरिले कारण कही आत्मतत्व जानवाक हेले जहाँ पढ़ु प्रभुपात जो भाष्य पढ़ु प्रभुपात तात्पर्य श्रेय रचना कर जड़े वर्णाश्रम विधि को ठीक ठीक भाव पालन कले से आत्मतत्व उपलब्धि हम वर्णाश्रम डाला आत्मतत्व व भगवत मार्गर प्रथम हूँ सोपान जहाँ प्रभुपात आम पढ़ु पूर्व प्रभुपात से कथा कहते भौतिक देहधारणा स्तर में स्वधर्म को वर्णाश्रम धर्म व्यक्तिर दिव्यानुभूति लाभ करने निमित्त प्राथमिक सोपान बोली कहुए वर्णाश्रम सिस्टम को रिजेक्ट करहबन जो आचार्य मैंने वर्णाश्रम सिस्टम को काटिदेई प्रेम भक्तिटा अच्छे जमी नरोत्तम दास ठाकुर कहले कर्मकांड ज्ञानकांड केवल विश्वर भाण्ड अमृत बोलिया जेवा खाए नाना जो सदा फिरे कदर्ज भक्षण करे तार जन्म अधपाते जाए जी सिद्धांत देखिए भगवान कहे चतुर्वर्ण मय श्रेष्ठ गुणकर्म मुर्णाश्रम धर्म को स्थापन करें कि नरोत्तम दास ठाकुर कहते कर्मकांड ज्ञानकांड केवल विश्वर भाण्ड गोटे विश्व जिनस अमृत बोलिया जेवा खाए वर्णाश्रमटा आम जीवन लक्ष्य नुहे कि वर्णाश्रम आम बाहर गुरुदेव सेवा बहुत बड़ा सुंदर परिभाषा कहते ये वर्णाश्रम गंडी बाहर को आम जावाक पड़ो वर्णाश्रम गोटे गंडी जमी कौन गचर गोटे गंडी वर्णाश्रम जो ब्राह्मण क्षत्रिय स्त्री पुरुष वर्णाश्रमटा को सिस्टमेटिकली फलो करा कहीं फलो करा जो तुम किसी कामना बासना रही सरल धारणा रही तार अर्थ ना आम वर्णाश्रम सिस्टम ठीक ठीक भाव में करदे पुआ भाग ठीक है झील भाग ठीक है बिजनेस ठीक है तुम मंगल हो किसी मंगल ना तुम जिते भल कम करदे तुम जगत तुम किसी आत्मार किसी मंगल हम गोटे कथा को सब भक्त हो अभक्त हो मन रखा दरकार जगतर समस्त उपाधि जगतर समस्त जिन आत्मार कौन कार्य लगे कौन कार्य लगे जगतर जी जिते भल सम्मान दौते आम जहा रही जगतिक उपाधि धन जहा रही आम देखुना जो लोकसेवा लोक मान सा जनसेवा कहना ये अनाथाश्रम जो अनाथाश्रम से खुलच अनाथाश्रम खोल युवा आम प्रोसेस कहीं रिजेक्ट करा ना ये जीवर किसी कल्याण हेनी जहाँ कल्याण हम से शारीरिक कल्याण से तार किसी लाभ हेनी आत्मार किसी ना आम जहाँ कर आत्मसंबंधी करना करवा जो आम क्या गोटे भल पाऊे क्या स्नेह दौचे तार आत्मार कल्याण लाभ नाला सी आम स्नेह द्वारा से आम स्वर प्रति आसक्ति हो कि आम तार स्वर प्रति आसक्ति हो कि बड़ी स्वामी स्त्री से बहुत बहार लक्ष्यटा नुह स्वामी स्त्री सबदिन ही रहीगले सी मोर स्वामी सुख दुख में भागे भी स्त्री सुख दुख में भागे भी सी सुखी कर जीवन रक्ष्य ना ये नुहे वर्णाश्रम सिस्टम ये कहूना आमर लक्ष्य हूँ सब मन रखा पड़े ये गंडी भितर बाहर पड़ो प्रभु से रचना कल बड़ा सुंदर दिव्यानुभूति लाभ करने निमित्त प्राथमिक सोपान बोले वर्णाश्रम स्थिति कहुए प्राथमिक सोपान जन स्त्री तार स्वामी को सम्मान दब सब कर लक्ष्य रखा दरकार मो स्वामी भी सबदिन रही स्वामी मोर कल्याण करदे पारे ये खाया पीवा देहपाई कौन टे व्यवस्था करदे पारे आत्मापाई किसी करें आत्मार कल्याण कहीं करें साधु को साधुंर साधु को लोक कोटि कोटि टा दिं साधु को जीवन दे दिं साधु को भल पाँ कहीं साधु कह देह कल्याण किसी कर साधु को जो लोग भल पाती विशेषकर संप्रदाय साधु मान जो समस्त भल पाँ तार कारण हो देहर कल्याण किए भी कर नकपर कौन भी तरह साधु देहपाई किसी जिन व्यवस्था चिंता कर जहाँ देह कर आत्मा सहित संबंधित हो से कौन भल खाऊ कहीं ना भगवान সেবা করি, প্রভাজন মারা করি, ইটিং স্লিপিং মিটিং ডিপেন্ডিং, দিস ইজ নট ইম্পর্টেন্ট ফ্যাক্টর, উই হ্যাভ টু রিডিউস ইট, এটা গুড, দিস ইজ গুড, এটা ভালো, এটা কমাইয়াকে পড়ব। কিন্তু প্রভাজ নেক্সট স্টেপ কুচি আমি এমনি করি, উই শুড নট নেগলেক্ট, আমি এটা নেগলেক্ট করি, আমি এমনি এত মিনিমাইজ করদা যে নেগলেক্ট করদা যে আমি কৃষ্ণ গ্রহণ সেবা করিপারি। তো আমার দুই দুইটা জিনিস চালুছে, শরীরটাকে আমি জনক ভালো পাওছে, তাকে সাহায্য করছে, তা শরীর পাই তাকে আমি কিছু করছে, কাহি না আত্মার কল্যাণ। তো তুমি কোণ হো, তুমি গৃহস্থ হো, ব্রহ্মচারী হো, গুরু হো, যা হো, সবুজ মনে রখ, গোটে জীবন যদি কিছু কল্যাণ হয়ে পার, কেবল সে কৃষ্ণঙ্কর ভজন কলে, কৃষ্ণঙ্কর সেবা কলে। জগতের যেত প্রকার সুন্দর ব্যবস্থা তুমি করো, তাহলে যেতে প্রকার ব্যবস্থা করো, আত্মার কল্যাণ হবেন কি, তুমি শান্তি পাইবে না, মানে সে গোটে দুঃখী না, কেতে প্রকার তুমি করেদেল পরে মো পিলা ছুয়া কথা মানলে, মো ঘর দেশ মো কথা মানলে, এই যে পার্টির নেতা মানে দেখুন এসব কোণ করছেন, কোণ এটা পার্টি দল বদল হো নাকি, এপটর বাহারি পড়ছে, সেপটর পশি, সেপটর বাহারি এপটর, হ্যাঁ সে কে এত করলে মতো কি আজ পচার, সে যেমি অভাব বোধ করছেন, জন আত্ম আত্মার যদি কল্যাণ নকি তা সবুজ অভাব বোধ হব। ঘর তুমি কত কাম করতে না, ঘর তুমি করথিব, স্ত্রী ছুয়া পিলা তুমি বসিথিব, তোমার কতরে উপজন্ম হয়েথিব, কিন্তু তুমি তাকে তা কত ব্যবস্থা করবি, তুম মন শুখাই পারবি, তা মন শুখাই পারবি, কারণ তুমি তার আত্মার কিছু কল্যাণ করি ন, কবে মু দেহ পাই করছি, বুঝিপারে না, যে খটি পয়সা পত্র সব দিয়েছ, পুয়া সব কল মো মন দুঃখ, আরে পুয়া মতো কিছু গোটে কিন্তু সে করে দেছ, আরে এটা তুমি তার তোমার যা করে তার কিছু লাভ করো, তা দেহ পাই করছো, আর দেহের ডিমান্ড কত, হিউম্যান ওয়ান্টস আর অনলিমিটেড, কই বাপা কোণ করছো, বাপা আমি যদি বাপা বড় হয়েছে, আমি দশটা বিল্ডিং করতাম, সেই সময় করতাম, পচাও না তোমাকে থাকে, বাপা কোণ করছো, সে বিজনেসটা খেলে পারলে ইয়া কলে তা কলে, শরীর পাই তুমি কাহাকে বি সাহায্য কলে তুমি সুখী পারি, সে সুখী পারে, কারণ শরীরের যে কামনাটা সেটা হচ্ছে অনন্ত, আমি এত বোকা, আমি গোটে লোক হোক তা শরীর সাহায্য করি আমি সুখী, হ্যাঁ হয়েপারবেনি, কেবে হয়েপারবেনি, তুমি চাকরটা দেখুন, চাকরটা বুলুথ রাস্তায় বুঝে পড়ছ না, বলে চাকর রাস্তায় বুলুথ, তাকে মালিক আনি রখিদ কোটি ঘরে, এ তো কাহি হাঁটে করছো, তো বলে আমার ঘরে ঝাড়ু মারিবু, খাইবাকে বনাওলা, বর্তমান যা হলে রুটি ফুটি খাইলা, সে পুরো মালিক ইয়ে ছকিও, আর মালিক ভালো জিনিস খাই দেবে সকাল উঠি, মতো রুটি দেছি, এটা তু রইলু কোটি রাস্তার কটরে, তু আসি বর্তমান গোটে মার্বল ঘরে রইলু, তাহলে দুবে খাইয়াকে মিললা কি, সে পুরো মালিক দেখিও, মালিক কে উদ্দেশ্যে আনলা, ইয়ে রাস্তা কটরে রয়েছে, আপনি সাহায্য, এই সাহায্য তু যেতে সাহায্য করুন, তার বডি বডি জিনিসটা সে সবুলে অধিকা চাইব, বর্ণাশ্রম যে রয়েছে, বর্ণাশ্রম সিস্টমের আমি মঝির রক্ষা পড়ব, মঝির কাহ রক্ষা পড়ব, হরি তুষণ, তুমি আমি হরি হরি ভুলে যাচ্ছ না, তুমি যে কৌছ মু এত কলি, তুমি কাহ কল, ভগবান কিছু কল, পিলা ছুঁয়া করছো, পিলা যা করছ তুমি বোকা না, তুমি যা করছ তাকে সন্তুষ্ট করে পারবে, কারণ তার অনন্ত কামনা, কেন তাকে সন্তুষ্ট করবে, কেউ বি করে না, দেহপাই তুমি যেতে যার যেতে ব্যবস্থা সুন্দর ব্যবস্থা কর, তুমি সমস্ত ব্লেম করি, সমস্ত ব্লেম করি, কিন্তু সাধু কে ব্লেম করেন, সাধু কাউ টাকা পয়সা দিয়ে সাধু কিছু করেনি, সাধু কাউ ধন সম্পত্তি তো সব ইয়ে নাই, কেবল তো তার আত্মার কল্যাণ রাস্তাটা দেখিয়ে দিয়ে, জগতের সবুঠ সে প্রিয় হুয়ে, সে ভগবান আসলে তাকে বসিয়ে দিয়ে লোক মানে, তার সাধু কিছু বিশেষ কিছু দান করেনি, সাধু কোণ কোণ কাউ খাইব দিয়ে না, পিয়া দিয়ে না, কোণ তার টাকা পয়সা দিয়ে, সে সাধু কোণ কু মাছ তেলরে মাছ ভাজ উড়িয়া জানছে না, বুঝলে মাছ তেলরে মাছ ভাজিয়া সাধুর কাম হলো, সে বুঝিপারল না, তুমি দেল 5,000, 5,000 দেলা, আমি লোক খাইব দেলো, সে পুঁ 2,000 দেলা, সে 2,000 দেলা, পুঁ ফেস্টিভাল হয়ে গেল, পুঁ সে 5,000 দেলা, সে মাছ তেলরে মাছ বোঝা হচ্ছে, সাধু করে ঘর আনছে না, কোণ সেই সেই ভিক্ষা ভগবান দৌঁছান, সে ভিক্ষা ভগবান কামন লাগুছে, ভক্ত কামন লাগুছে, কিন্তু লোক তাঙ্ক উপরে খুশি, কাই খুশি না, সে গোটে জীবন আত্মা কিছু চেষ্টা করছে, সেদিন সাধু কথা সব লোক হোলি কথা কুহতি, আউ কাহা কথা কহবি, বাপ কথা কহবি, মা কথা কহবি, রাজা মানে সেই পড়ান সাধু মানুষ পাখ, দেখ তুমি যেতে হিস্ট্রিটা দেখ, রাজা মানে যাই সব প্রোবলেম সলভ করবে সাধু কথা পচারি, কাহি না সাধু কোণ করিব, সে দেহ ধারণার কোণী কথা কহবনি, সে কবে লোকটার দেহটার হোক, কিন্তু ইয়ার আত্মার কল্যাণ কেমি হোক, কৃষ্ণ উন্মুখ কেমি হোক, কিন্তু বর্ণাশ্রম সিস্টম আমি সব বিবাহ, তুমি বিবাহ চাহছ বিবাহ কিছু অসুবিধা নাই, ব্রহ্মচারী রাখা চাহছ ব্রহ্মচারী রুহ, তুমি যা করছ কর, কিন্তু হরিতোষণটা ছাড়বে না, সাধু সেইটা ধরে মঝিরে, সেটা শিখায়, বাপা তুই এটা কর, ঠাকুর টিকে পূজা কর, টিকে নাম কর, টিকে জপ কর, ভগবান ডাক, হরিতোষণ ভগবান সেটাকে আজ করছেন, তোমার তুমি বর্ণাশ্রম সিস্টম গোটা ক্রস করার চেষ্টা কর, তোমার গুণ আছে না, বর্ণাশ্রমের ঊর্ধ্বকে কে যাব যে গুণাতীত হব, যেত সব কাটি দিয়া কাটি দিয়া হয়েছে, কর্মকাণ্ড জ্ঞানকাণ্ড কাটি দিয়া হয়েছে, ସେଟା ଗୁଣାତୀତ ଅବସ୍ଥା। ଗୁଣ ଥିଲା ମାନେ ତୁମର ସତଗୁଣ ରହିଲେ ବ୍ରାହ୍ମଣ, ରଜଗୁଣ ରହିଲେ କ୍ଷତ୍ରିୟ, ରଜତମ ମିଶିକି ରହିଲେ ବୈଶ୍ୟ, ତମ ଗୁଣ ରହିଲେ ଶୂଦ୍ର। ତୁ ଅଜିହିତା କି କ'ଣ ତୁମ ଗୁଣଟା ରହିଲା ଆଉ। ଆଉ ତାମସିକ ଭକ୍ତ, ଅସିକ ଭକ୍ତ, ସାତ୍ୱିକ ଭକ୍ତ ଇଏ ରହିଲେ ନାହିଁ। ପୁଣି ସାତ୍ୱିକ, ସାତ୍ୱିକ ମଧ୍ୟମ, ସାତ୍ୱିକ ଉତ୍ତମ, ସାତ୍ୱିକ ଭକ୍ତ ପୁଣି ତିନି ପ୍ରକାର, ରାଜସିକ ଭକ୍ତ ତିନି ପ୍ରକାର, ତାମସିକ ଭକ୍ତ। ଭକ୍ତ ଗୋଟେ ନୁହେଁ, ପ୍ରବ୍ଲେ ବୁଝୁଛ କି ନାହିଁ? ତୁମେ ମୁଣ୍ଡ ହଲେ କ'ଣ ତୁମେ କ'ଣ ମୁଁ କ'ଣ ଭକ୍ତ ହେଇଗଲି ତିଳକ ଫିଳକ ମାଲି ମାନୁ ଆମିଷ ଖାଉନି କି? ତୁମେ ଆମିଷ ଖାଉନି, ଶହ ଶହ ପଶୁ ପକ୍ଷୀ ଦେଖି ତୁମେ ଆମିଷ ଖାଉନି, ତାମାନେ କ'ଣ ତାକୁ ମାଙ୍କଡ଼ ଖାଉ ଆମିଷ ଖାଉଛି? ପ୍ରଶ୍ନ ହେଇଗଲା ନା କ'ଣ? ଗୁଣ ବଡ଼ ଜିନିଷ, ତୁମେ ତମ ଗୁଣରେ ରହିକି ଭକ୍ତି କଲେ କୋଉଟା ହବ କହିଲ? ତାମସିକ ଭକ୍ତି। ତୁମେ କହିନି ମୁଁ ତ ଭକ୍ତ ହେଇଛି, ମୁଁ ଦୀକ୍ଷା ନେଇଛି, ଦେଖି ଦୀକ୍ଷା ନେଇ ତା ବାପା, ତ ତାମସିକ ଲୋକଟା, ତୋ ଭକ୍ତିଟା ହେଲା ତାମସିକ। ପୁଣି ତାମସିକ ତିନି ପ୍ରକାର, ତାମସିକ ଫାର୍ଷ୍ଟ କ୍ଲାସ୍ ଏସବୁ ଶ୍ରୀଧର ସ୍ୱାମୀନାଥ ଟୀକାରେ ଲେଖିଲେ। ଆମ ଆଚାର୍ଯ୍ୟ ମାନେ ଟୀକା ସବୁ ଟୀକା ଗୁଡ଼ା କାହିଁ ରଚନା କରୁଛନ୍ତି? ଏଇଟା ଲୋଚନ ବା ଭାଗବତର ଆଖିକି ଦେଖିବ, ତୁମ ଆଖିରେ କ'ଣ ପଢ଼ିକି ଭାଗବତ ବୁଝିଦେବ? ଆଚାର୍ଯ୍ୟ ଅନୁଗତି ରଖିଲେ ତାଙ୍କର ଲୋଚନ, ସେ ଭାଗବତର ଟୀକାକୁ ଲୋଚନ କୁହାଯାଏ। ଯେ ଟୀକା ପଢ଼ିନି ସେ ଅନ୍ଧ। ପ୍ରଭୁ ସେଦିନ ତାତ୍ପର୍ଯ୍ୟ ସବୁ ରଚନା କରିଛନ୍ତି ନା? ତାତ୍ପର୍ଯ୍ୟ କୋଉଠି? ଟୀକା ଗୁଡ଼ା, ଟୀକା ଗୁଡ଼ା ମୁଁ ଦେଖୁନି, ତୁମ ଟୀକା ଦେଖୁଛି କାହିଁ? ଟୀକାଟା ଦେଖୁଛି କାହିଁ? ଜଣେ ଭାବିବ ପ୍ରଭୁ ଏଇ ସେ ରୋକ ଉତ୍ତର ଦେଇ, ନା 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 ନା, ଏଇଟା ଲୋଚନ ବା ଆମେ ଯିଏ ବି ଆମେ ବି କହିବୁ ସେ କଥା ଉପରେ କହିବୁ ଆମେ, ୱେ ପ୍ରେଜେଣ୍ଟେସନ ଅଲଗା ହେଇପାରେ, ଆମେ ଆମ ଆମ ସାମର୍ଥ୍ୟ ନେଇକି ଆମେ ତାକୁ କହିପାରିବୁ। ସେ ସିଦ୍ଧାନ୍ତଟା ସେଇଠି ଯାଇ ପହଞ୍ଚିବ, ନହେଲେ ପୁରା ବେକାର ହେଇଯିବ ଜୀବନ, ପ୍ରବଚକର ଜୀବନଟା ବେକାର ହୁଏ, ତାର ସବୁ ଜିନିଷଟା ଗୋଟେ ଓଲ୍ଟା ଟ୍ରାକ୍କୁ ପଳେଇବ। ଯେତେବେଳେ ସେ ୱେ ଅଫ୍ ଟକିଂଟା ଯେମିତି ଜଣଙ୍କୁ କେମିତି ବୁଝେଇକି ସେ କନ୍ଭିନ୍ସ କରୁ, କିନ୍ତୁ ସିଦ୍ଧାନ୍ତ କନ୍କ୍ଲୁଜନଟା ଡ୍ର କରିବା ଆଚାର୍ଯ୍ୟ ଟିଚିଂସ ଉପରେ, ଯେ ସେତିକି ସେ ନ କରିପାରିଲା। ଯେମିତି ପ୍ରଭୁ ବାଜି ମହାରାଜ ସବୁକିଛି କୁହନ୍ତି, କିନ୍ତୁ ସେସବୁ କୁହନ୍ତି ଚାଣ୍ଡ ହରେ କୃଷ୍ଣ ଶ୍ରୀ କୃଷ୍ଣ ନାମ, ତୁମକୁ ଜପ କରିବାକୁ ପଡ଼ିବ, ମଙ୍ଗଳାରତି ଆଟେଣ୍ଡ କରିବାକୁ, ବିଦେଶୀ ମାନଙ୍କ ପ୍ରଭୁ ମଙ୍ଗଳାରତି ଆଟେଣ୍ଡ କରିବା ବାଧ୍ୟ କରୁଛନ୍ତି। ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି ମୋ ଡିଭୋଟି ମାନଙ୍କୁ, ଆଇଦର ଦେ ସୁଡ୍ ଷ୍ଟେ ଇନ୍ ହେଲ୍ ଅର୍ ହେଭେନ୍, ଆଇ ଡୋଣ୍ଟ ମାଇଣ୍ଡ। ସେ ସ୍ୱର୍ଗରେ ରୁହନ୍ତୁ କି ନର୍କରେ ରୁହନ୍ତୁ, ପ୍ରଭୁବାଦ କହୁଛନ୍ତି ଦେ ହାଭ୍ ଟୁ ଫଲୋ ଫୋର୍ ରେଗୁଲେଟ ପ୍ରିନ୍ସିପଲ୍ସ, ଦେ ହାଭ୍ ଟୁ ଆଟେଣ୍ଡ ମଙ୍ଗଳାରତି ଆଣ୍ଡ ଦେ ହାଭ୍ ଟୁ ଚାଣ୍ଡ ସିକ୍ସ ରାଉଣ୍ଡସ୍, ଆଇ ଡୋଣ୍ଟ କେୟାର ହ୍ୱେଦର ଦେ ଆର୍ ଷ୍ଟେଇଂ ଇନ୍ ହେଲ୍ ଅର୍ ହେଭେନ୍। ତୁମେ ଆମେରିକାରୁ ରୁହ କି ସ୍ୱର୍ଗରୁ ରୁହ କି ନର୍କରେ ରୁହ, ମୋର କିଛି କହିବାର ନାହିଁ। ଚାରିଟା ନିୟମ ପାଳନ କରିବ, ମଙ୍ଗଳାରତି ଆସିବ, କାହିଁକି ପ୍ରଭୁ ମଙ୍ଗଳାରତି ଷ୍ଟ୍ରେସ୍ ଦିଅନ୍ତି ନା? ରାଜସିକ ତାମସିକ ଲୋକଟା ସବୁ କଳି ଯୁଗରେ ମଙ୍ଗଳାରତି ଆସିଲେ ଟିକେ ଜପ କରିବେ, ସତଗୁଣ ଟିକେ ଆସିବ, ତେଣୁ ସେ କରିବେ। ତୁମେ କୋଉଠୁ ରହୁଛ ରୁହ, ତୁମେ ଗ୍ରସ୍ତ ହୁଅ ଭାରତରୁ ରୁହ କି ଯୋଉଠୁ ରୁହ, ତୁମକୁ ଏଇ ନିୟମ ପାଳନ କରିବାକୁ ପଡ଼ିବ। ତେଣୁ ଆମର ଗୁଣ ଅଛି ମାନେ ଆମର ଭକ୍ତିଟା ହଉଛି ସେଇ ଗୁଣଯୁକ୍ତ ଭକ୍ତି। ତୁମେ ଦୀକ୍ଷା ନେଲ, ତୁମେ ଦୀକ୍ଷା ନିଅ, ତୁମେ କ'ଣ ବ୍ୟବସ୍ଥାକୁ ଯାଅ, ତୁମେ କେମିତି ଦୀକ୍ଷା ନେଇଛ ଏତେ ବର୍ଷର ଭକ୍ତ, ସେଥିରେ କ'ଣ ଅଛି? ସେଗୁଡ଼ା ଶାସ୍ତ୍ର ଯିଏ ଜାଣିନି ତ ବୁଝେଇବ, ଏତେ ବର୍ଷର ଭକ୍ତ ସେ ଏତେ କାମ କରିଛି, ସେଟା କିଛି ନାହିଁ। ତୁମ ଗୁଣ ହିସାବରେ ତୁମେ ଭକ୍ତି କର, ତୁମେ ରାଜସିକ ଭକ୍ତ ମାନେ ସେଟା ତୁମ ରାଜସିକ ଭକ୍ତି, ସବୁ ଲୋକ ଦେଖାଣିଆ କରିବ, ସବୁ ଲୋକଙ୍କୁ ଦେଖାଇବା ପାଇଁ ସବୁ କରିବ। ରାଜସିକ ଲକ୍ଷଣ ହେଲା ସେଇଟା କେବଳ ବାହ୍ୟ ଆଡ଼ମ୍ବରଟା, ଖାଲି ଲୋକଙ୍କୁ ଖୁସି କରିବା ପାଇଁ ସବୁବେଳେ। ରାଜସିକର ପୁଣି ତିନି ପ୍ରକାର ରହିଲା, ରାଜସିକ ଉତ୍ତମ, ରାଜସିକ ମଧ୍ୟମ, ରାଜସିକ ଅଧମ। ଯେଉଁଟା ରାଜସିକ ଅଧମ ସେ ଖାଲି ରାଜସିକ ପୁରା, ଖାଇବା ପିଇବା ସବୁ ଅପୋଲାଇଟ୍ରେ ରହିବେ, ଭକ୍ତି ଖାଲି ନାଙ୍କୁ ଚାଲିଥିବ କିଛି ନାହିଁ। ତାମସିକ ସେଭଳିଆ ତିନି ପ୍ରକାର, ସାତ୍ୱିକ ସେଭଳିଆ ତିନି ପ୍ରକାର। ତେଣୁ ଏଇ ଗଣ୍ଡି ଭିତରେ ଆମେ ରହିଥିଲେ ଆମେ ବି ବର୍ଣ୍ଣାଶ୍ରମ ଗଣ୍ଡି ଭିତରେ ଆନନ୍ଦ କାହିଁକି କହିଛୁ? ଗୁରୁ ବ୍ରହ୍ମଚାରୀ ଗୁରୁକୁଳେ ବସନ୍ତ ଗୁରୁଦାନ୍ତ ହିତମ, କାହିଁକି ସବୁ କହୁଛୁ? ଗୁରୁ ବ୍ରହ୍ମଚାରୀ ଗୁରୁକୁଳରେ ରହିବାକୁ ପଡ଼ିବ। ଆସି ତ ଗୁରୁକୁଳର ମନ୍ତ୍ର ନେଲା ସେ ପଳେଇ ଯାଆନ୍ତା, ତାକୁ ଗୁରୁକୁଳରେ ରଖିବାକୁ ପଡ଼ିବ, ତାହେଲେ ସେ ଗୁଣଯୁକ୍ତ ଅଛି। ଗୁରୁ ତାକୁ ଶୋଧନ କରେ, ଯେମିତି ଉପମନ୍ୟୁକୁ ଶୋଧନ କରୁଥିଲେ, ତାର ଶୋଧନ। ତୁମେ ଦୀକ୍ଷା ନେଇଗଲ, ତୁମେ ଜାଣିଦେଲ ଗୋଟେ, ତୁମେ କେବେ ମନେ କରନି, କେହି ବି ମୁଁ ବି ମନେ କରିବା ଉଚିତ ନୁହେଁ ଯେ ଆମେ ଆମେ ଗୋଟେ ଦର୍ଶନ ଜାଣିଦେଲେ, ଆମର ଦର୍ଶନ ଜାଣିଦେଲେ ଆମ ସ୍ଥିତିଟା ବଦଳିଗଲା, ମୁଁ ଯୋଉଠୁ ରହିକି ଭଜନ କରିପାରିବି, ଦିସ୍ ଇଜ୍ ନଟ୍ ପସିବଲ। ଯେତେବେଳେ ଦେବତାମାନଙ୍କ ପାଖରେ ଗୁଣର ପ୍ରକ୍ରିୟା ରହୁଛି, ଆଉ ଆମେ ଗୁଣଯୁକ୍ତ ଶରୀରରେ ଅଛେ, ଆଉ ଗୁଣଯୁକ୍ତ ଦୁନିଆରେ ଅଛେ, ଗୁଣ ଯେତେବେଳେ ଆମକୁ ଆଟାକ୍ କରିଦେଇପାରିବ ସେତେବେଳେ ଆମେ ସବୁ ଆମର ବଦଳିଯିବ। ଯେତେବେଳେ ଅବ୍ୟବିଚାରୀ ଭକ୍ତି ଆମର ଆସିନି, ବ୍ୟଭିଚାରିତା ଗୋଟେ ଯାହା ଦୁରାଚାରିତା ଆମର ଭକ୍ତି, ବ୍ୟଭିଚାରିତା ଅର୍ଥ କ'ଣ? ଗୋଟେ ସ୍ଖଳିତ ମତି ଭକ୍ତି ଠାକୁର ସେଟା ପଦର ଲେଖିଲେ ନା, ତାଙ୍କର ତ ଭାରି ସୁନ୍ଦର ଜିନିଷ ମୁଁ ଆଉ ସେ କଥା ହେଲେ ମୋତେ ଭଲ ଲାଗେ, ଭୁବନେଶ୍ୱର କଥା ଟିକେ ଭଲ ଲାଗେ, ଗୁରୁଦେବ ଜାଗା ସେଠି ସବୁ ବୈଷ୍ଣବମାନଙ୍କ କଥା ଭଲ ଲାଗେ। ତୁମେ ତ ସ୍ଖଳିତ ପଦ ଜନେର ଆଶ୍ରୟ, ତୁମ ବିନା ଆର୍ କେବା ଆଛେ ଦୟା ଆମର, ସ୍ଖଳିତ ପଦର ତୁମେ ହଉଛ ଆଶ୍ରୟ। ଯେମିତି ଜଣେ ଚାଲୁଛି ତା ପାଦରେ ଖସିଗଲା, ସେ କୋଉଠୁ ପଡ଼ିବ? ସେ ସ୍ଖଳିତ ମତି ଆମର କୁହାଯାଏ ସ୍ଖଳିତ ମତି, ସ୍ଖଳିତ ମତି ମାନେ ସେ ସବୁବେଳେ ଚାହୁଁଛି ମୁଁ ଟିକେ ଭୋଜନ କରିବି, ତା ମତିଟା ସ୍ଖଳିତ ହେଉଛି, ଗୋଟେ ସ୍ଥିର ରହୁନି, ସ୍ଖଳିତ ମତି ନା ଜୀବନ ଅବସ୍ଥା, କେତେବେଳେ ଗୋଟେ ନିଷ୍ଠା ସ୍ଥିର ରହୁନି, କେତେବେଳେ ଭଜନ ତାର ଗୋଟେ ସ୍ଥିର ରହୁନି, ମାନେ ବଡ଼ ବିପଦ ଜିନିଷ। ଏ ଅବସ୍ଥାରେ ଥିଲା ଅବ୍ୟଭିଚାରିତା ହେଉଛି, ଅବ୍ୟଭିଚାରିତା ବ୍ୟଭିଚାରିତା ହେଉଛି, ଏଇଟା ଗୋଟେ ସ୍ଖଳିତ ମତି, କୌଣସି ଗୋଟେ ରେଗୁଲେଟ ବୁଲା ତାର ରହିବନି, ଗୋଟେ ନିଷ୍ଠା ରହିବନି, ମୁଁ ଡେଲି ଏ ଜିନିଷଟା କରିବି। ଜପଟା କରି କୁହାବ କେମିତି ଜଣକୁ ଯେ ତୁମେ ଷୋଳ ମାଳ ଜପ କମ୍ପ୍ଲିଟ କର ବୋଲି, ପାଳି ଦେ, ଏଇଟା କେଉଁ ପ୍ରକାର ଭକ୍ତି, ଏଇଟା କେଉଁ ପ୍ରକାର ଭକ୍ତି। ଅଫିସର ମାନେ ଏଇ ଯେଉଁ ବଡ଼ ବଡ଼ ଦେଖ ରାଜନୈତିକ ନେତାମାନେ ଯେଉଁମାନେ ଦେଶସେବୀମାନେ, ସେମାନେ କେତେ ସିନ୍ସିୟର, ତାଙ୍କର ମୋତେ ଏଇଟା କରିବାକୁ ପଡ଼ିବ। ଏଇ ଯେଉଁ RSSର ଯେଉଁ ଅଛନ୍ତି ତାଙ୍କର, ତାଙ୍କର ବ୍ରହ୍ମଚାରୀ ସିଷ୍ଟମ ଅଛି, ଏବେ ଆସିଥିଲା ସେ ଟୋକାଟା କିଏ କେଉଁଠିକାର ଆଇଡି ଆସିଥିଲା, ଏବେ ସେ ଆଇନି, ସେ ଆଇନି, ସେ RSSର, ସେ କହିଲା ଆଜ୍ଞା ଆମେ ଆପଣମାନେ ଯେମିତି ଖାଲି ପ୍ୟାଣ୍ଟ ସାର୍ଟ ପିନ୍ଧୁଛି, ଆମେ ସେ ପିନ୍ଧୁଛୁ ଆମ ଦେଶ ପାଇଁ, ତୁମେ ହବନି ଯେ ଆମେ ଖାଲି ବିବାହ ହେଉନାହିଁ, ବହୁତ ଲୋକ ଅଛନ୍ତି ବିବାହ ହେଉନାହାନ୍ତି, ସେ ଗୋଟେ ହାରି ପର୍ବଜ ରଖିଛନ୍ତି, ଯେମିତି ଆମର ହାରି ପର୍ବଜ ହେଲା କୃଷ୍ଣ ପ୍ରାପ୍ତି, ଆମେ ବିବାହ ନ ହେବାଟା ଆମର ଲକ୍ଷ୍ୟ ନୁହେଁ, ଆମର ଲକ୍ଷ୍ୟ ହେଲା କିନ୍ତୁ କୃଷ୍ଣଙ୍କୁ ପ୍ରାପ୍ତ ହେବା। ଆଉ ଏ ବୈବାହିକ ଜୀବନଟା ଗୋଟେ ବାଧା ହେଉଛି, ଗୋଟେ ଆମକୁ ସୁବିଧା ଭୋଜନ କରିବା ପାଇଁ, ଏଇଥିପାଇଁ ଆମେ ଏଇଟା ଗ୍ରହଣ କରିଛେ, ଆମେ ଏଇଟା ପାରିବୁନୁ, ଆମେ ସେ ଆମେ ବୈବାହିକ ସ୍ଥିତିରେ ରହିକି ଭୋଜନ କରିକି ସଫଳ ପାଇବୁନୁ, ଆମେ ଏଥିରେ ରହିବୁ, ଲକ୍ଷ୍ୟଟା ହେଉଛି ପାଇବା କୃଷ୍ଣଙ୍କୁ, ଜଣେ ବିବାହଟା ବି ଲକ୍ଷ୍ୟ ନୁହେଁ, ବିବାହ ହେଇଗଲେ ତାର ସମସ୍ୟାର ସମାଧାନ, ତା କାମନା ପୂର୍ତ୍ତି ହେଲେ ସମାଧାନ ହେଇଯିବ ନାହିଁ, ତା ଲକ୍ଷ୍ୟ ବି ହେଲା କୃଷ୍ଣଙ୍କୁ ପାଇବା, ତାର ଯଦି ବିବାହ ହେଇକି ଭୋଜନ କରିପାରିଲା ଠିକ, ବିବାହ ବାପା କିଛି ଅସୁବିଧା ନାହିଁ, ଲକ୍ଷ୍ୟଟା ରଖ, ଲକ୍ଷ୍ୟଟା ହେଉଛି କୃଷ୍ଣ ପ୍ରାପ୍ତି। ତ ସେ କଥା କହୁଥିଲା, ଆମେ ସବୁଆଡ଼େ ବୁଲୁଛୁ ଦେଖୁଛୁ ଗୋ ରକ୍ଷା ହେଉଛି କି ନାହିଁ, କ'ଣ ହେଉଛି କି ନାହିଁ, ତାର ତାଙ୍କର ଗୋଟେ ପର୍ବଜ ରହିଲେ, ତେଣୁ ଆମେ ଏଇ ଯେଉଁ ସ୍ଖଳିତ ମତି ଯେଉଁ ବ୍ୟଭିଚାରିତା ଦୋଷ ରହିଲା ପର୍ଯ୍ୟନ୍ତ ଆମେ ଗୁଣଯୁକ୍ତ ଭକ୍ତିରେ ରହିଲେ ଆମେ ବର୍ଣ୍ଣାଶ୍ରମ ସିଷ୍ଟମଟା ଆମ ଉପରେ ଲାଗୁ ହେବ, ଆମେ ଇଣ୍ଡିପେଣ୍ଡେଣ୍ଟ ହେଇପାରିବାନି, ସ୍ୱତନ୍ତ୍ର ରହିପାରିବେନି, ସ୍ୱତନ୍ତ୍ର ରହିଲେ ସ୍ଖଳିତ ମତି ହେଇଯିବ, ଶୋଇବ ଶୋଇବ ଖାଇବ ଖାଇବ, ଯେତେବେଳେ ଯାହା ଭୋଜନ କରିବା କଥା କେତେବେଳେ କରିବ କହିବ, କେତେବେଳେ ନିଷ୍ଠା କରିବ ଭୋଜନ କରିଦେଲେ, କେତେ ଛାଡ଼ିଦେବ ଛାଡ଼ିଦେବ, ଏଇଟା ହବ ସବୁ ଚାଲିବ, କାହିଁକିନା ଗୁଣ ଗୁଣରେ ରହୁଛି ନା, ଗୁଣରେ ପ୍ରଭାବଟା ଦେଲେ ତୁମକୁ ଘୁରେଇଦେବ, ଆଜି ଗୋଟେ କରିବାକୁ ମନ ହବ, କାଲି ଗୋଟେ କରିବାକୁ ମନ ହବ, କେବେ ବି ତୁମେ ଜାଣୁଥିବ ଏଇଟା ଏଇଟା କରିବା ଠିକ, କିନ୍ତୁ ଗୁଣ ଆସିଗଲା ମାନେ ଆଉ ସମ୍ଭାଳି ପାରିବନି, ହେଲେ ଏଇ ଗୁଣକୁ ଅତିକ୍ରମ କରିବା ଭଗବାନ ସେଦିନ ସେଠି ସ୍ପେଶାଲ ଗୋଟେ ଅଧ୍ୟାୟ କହିଲେ, ଦେଖ କେତେ ସ୍କୁଟି ନାହିଁ, ସେ ଗୋଟିଏ ଅଧ୍ୟାୟ ହେଉଛି ବହୁତ ଇମ୍ପୋର୍ଟାଣ୍ଟ ଅଧ୍ୟାୟ ସାଧକମାନଙ୍କ ପାଇଁ, ସାତ୍ତ୍ୱିକ ଆହାର, ରାଜସିକ ଆହାର, ସବୁ ଜିନିଷକୁ କେତେ ବ୍ୟାଖ୍ୟା କରିକି, ଆହାର କଥାକୁ ନେଇକି ସବୁ ଜିନିଷକୁ ଦାନ ପର୍ଯ୍ୟନ୍ତ ସବୁ ଜିନିଷ ବ୍ୟାଖ୍ୟା କଲେ, ଗୁଣ ଗୁଣ ଜିନିଷ, ଗୁଣଟା ସମସ୍ତେ ଖାଉଛି ନା, ଆଉ କେବଳ କ'ଣ କହିଲେ ନା, ୟ ମା ଅବ୍ୟଭିଚାରିଣୀ ଭକ୍ତି ଯୋଗୀ ନ ସେବତେ ସଗୁଣାନ ସମତି ବ୍ରହ୍ମ ଭୂୟା ଏ କାଳପତେ, ପୁରା ସେ କନକ୍ଲୁଜନ ପୁଣି ଦେଉଛନ୍ତି, ଗୁଣାତୀତ ହେବାକୁ ପଡ଼ିବ, ଏଇ ବର୍ଣ୍ଣାଶ୍ରମ ସିଷ୍ଟମଟା ଆମର ହେଉଛି ଗୋଟେ ସୋପାନ, ଆଉ ଏ ଭକ୍ତିରେ କ'ଣ ଗୁଣ ଗୁଡ଼ିକୁ ଶୋଧନ କରାଯାଏ, ଆମେ ଭକ୍ତି ଯୁଗ, ଆମେ ଭକ୍ତି ଯୁଗରେ ଆସିଲେ 10 ବର୍ଷ ରହିଲେ, ଭୋଜନ କଲେ କି 5 ବର୍ଷ ରହିଲେ କି 2 ବର୍ଷ ରହିଲେ, ଭୋଜନ କଲା ପରେ ଯଦି ଆମର ଗୁଣର କିଛି ପରିବର୍ତ୍ତନ ଆସୁନି, ତାମାନେ କ'ଣ ଆମେ ସାଧନଟା ଠିକ୍ସେ କରୁନି, ଆମର ଅନ୍ତରଙ୍ଗ ଭୋଜନଟା ହଉନି, ଭୋଜନ ଦୁଇଟା ବୃତ୍ତି ନା, ଗୋଟେ ଅନ୍ତରଙ୍ଗ ଭୋଜନ, ଗୋଟେ ବହିରଙ୍ଗ ଭୋଜନ, ବହିରଙ୍ଗ ଭୋଜନରେ କ'ଣ ସେଥିରେ ଇଷ୍ଟ ସୁଖଟା ନଥାଏ, ଯେମିତି କର୍ମକାଣ୍ଡର ଇଷ୍ଟ ସୁଖ କ'ଣ, ଯେ ଯେଉଁ ନନା ଭାବିଲେ ଯୋଗ୍ୟ ଭୋଗ କରୁଛ ଘରେ, ଯୋଗ୍ୟ ଭୋଗ କିଛି କରିଛ, କିଛି ତ କରୁନ ତୁମେ ଆଉ କ'ଣ, କିନ୍ତୁ ଦେଖୁନା ସେ ଯେଉଁ ଦୋକାନ ବିଜନେସ୍ ମ୍ୟାନ୍ ଦୋକାନ ଯୋଗ୍ୟ କରନ୍ତିନି, ଏଇ ଗୋଟେ ଏଇ ଯୋଗ୍ୟ କରିଦେଲେ ବେଶୀ ପଇସା, ଏ ବିଜନେସ୍ଟା ଚାଲୁନି, କ'ଣ ଟିକେ ଯୋଗ୍ୟ କରିବା, ତାଙ୍କର କ'ଣ ଅଛି, ୟା ମୁଣ୍ଡରେ ପଶିଲା କେମିତି ଯୋଗ୍ୟଟା କରିଦେଲେ ମୋର ପଇସା ମିଳିଯିବ, ଆଚ୍ଛା ଯୋଗ୍ୟ କରିବା ଲୋକର ମୁଣ୍ଡରେ କ'ଣ ଅଛି, 2 ଘଣ୍ଟାରେ ସାରିଦେବି, କେତେ ଘିଅ ଆଣିବ, ଯେତେ ଆଣିବ ସେତେ ପୋଡ଼ିବି, ନନାକୁ ପଚାରିଛ ନା, ନନା ମୁଁ ନନା ସାଙ୍ଗେ ସବୁ କଥା ହେଇଛି ନା, ସେ ବ୍ରାହ୍ମଣ ଜାଣିଥିବେ ତାକୁ ପଚାରୁ ନା, ତାକୁ ପଚାର କେତେ କାଳେ କେତେ ନା 250 ନା, 250 ଆଣିଲେ ମୁଁ ପଡ଼ିବି, 5 କିଲୋ ନେଇ ପଡ଼ିବି, ତାର କ'ଣ ହେଇଯାଉଛି, ତାର ଠାକୁର 5 ଅଗ୍ନିଦେବ 5 ଖାଆନ୍ତୁ 250 ଗ୍ରାମରେ ସିଏ ସନ୍ତୁଷ୍ଟ, ତାକୁ ଗୋଟେ ଗାମୁଛା ଦେବାର ଅଛି, ଠାକୁରଙ୍କୁ ଗୋଟେ ବସ୍ତ୍ର ଦେବା, ଠାକୁରଙ୍କୁ ସୂତା ଗୁଠନ ଦେବାର ଅଛି, କର୍ମକାଣ୍ଡ ଦେଖ ନନା କହିବେ ନନା ପାଇଁ କ'ଣ ଲେଖାଇଦେବ, ଗାମୁଛା ନହେଲେ ଧୋତି, ଠାକୁରଙ୍କ ପାଇଁ କ'ଣ ଲେଖାଇଦେବ, ପାଞ୍ଜି ଭାବେ ସୂତ୍ରଦାନ, ତାଙ୍କର ଇଷ୍ଟ ସୁଖ କ'ଣ ଅଛି, ତାର ଗାମୁଛା ମିଳିବାର 200 ଟଙ୍କା କି 500 ଟଙ୍କା ମିଳିବାର ଅଛି, ଠାକୁରଙ୍କୁ କ'ଣ ଦିଆହବ, ପାଞ୍ଚି କୁହନ୍ତୁ ନା କ'ଣ ନାଲି ନାଲିରେ ପଡ଼ିଥିବ, ବାସ ସେଥିରେ ଏଡ଼ି ଏଡ଼ି ଗୋଟେ ଖଣ୍ଡେ, ବାସ ଯଦି ଗାମିଛା ଆଣିଥିବ ସେ ଗାମିଛାର ଏମୁଣ୍ଡରୁ ସେମୁଣ୍ଡ ପୁରା ସ୍କାନିଂ ଦେଖାବା, ଭୁବନେଶ୍ୱର ପର୍ଯ୍ୟନ୍ତ ଠାକୁର ତ ପିନ୍ଧି ପାରିବେନି, ଛୁଆକୁ ପିନ୍ଧିଲେ ବୋଲେ ସେ ଲଙ୍ଗଳା ଦେଖା ହବ, କର୍ମକାଣ୍ଡରେ ଇଷ୍ଟ ସୁଖ କ'ଣ ଅଛି, କିଛି ନାହିଁ। ଆଉ ବହିରଙ୍ଗ ଭୋଜନଟା ସେଇଆ, ବହିରଙ୍ଗ ଭୋଜନଟା ଅର୍ଥ କ'ଣ, ଆମର ଜଣେ ବୈଷ୍ଣବ ଆମେ ବୈଷ୍ଣବ ହେଇଛେ, ବୈଷ୍ଣବ ମାନେ କ'ଣ, ବିଷ୍ଣୁ ହେଉଛନ୍ତି ଆମର ଇଷ୍ଟ, ବିଷ୍ଣୁ ସୁଖ ଯେଉଁମାନଙ୍କର ଜୀବନର ଲକ୍ଷ୍ୟ ତାଙ୍କୁ ବୈଷ୍ଣବ କୁହାଯାଏ। ବିଷ୍ଣୁ କ'ଣ ଅନେକ ଲୋକ ପୂଜା କରୁନାହାନ୍ତି ନା, କର୍ମକାଣ୍ଡରେ ବିଷ୍ଣୁ ଶେଷ ବିଷ୍ଣୁ ପୂଜା ନା, ଆଉ ସବୁ ବିଷ୍ଣୁ ଅର୍ପଣ କରିବେ। ଆଉ ଆମର ସୁଖଟା ହେଲା ଇଷ୍ଟ ସୁଖ, ଯେତେବେଳେ ଇଷ୍ଟ ସୁଖଟା ନାହିଁ କିନ୍ତୁ ଆମର ଭୋଜନ ଚାଲିଛି, ଜପଟା କାହିଁକି ସୋଳମା ଜପ କରି ଥୋଇଦେବା, ସେବା କ'ଣ ମୋର ଦୁଇ ଘଣ୍ଟା ସରିଲା, ମୋ ସେବା ସରିଲା, ତାର କୌଣସିଟା ଆଉ ଆନ୍ତରିକ ଜିନିଷଟା ନାହିଁ। ଇଏ ସରକାରୀ ଅଫିସର କାମ, ଏ ତୁମ ସ୍କୁଲରେ ତ କ'ଣ କେମିତି କାମ, ସେ କ'ଣ ଇନ୍ସପେକ୍ଟର ଆସିବ ଆଉ ତାଙ୍କ ସଫା ସଫି କରି ପରିଷ୍କାର କରି ଠିଆ ହେଇଯିବେ ଗେଟ୍ ପାଖରେ, ହଁ କ'ଣ ନା, ହଁ ବଢ଼ିଆ, ତାପରେ ପଳେଇଗଲା ପରେ ଆଉ ଭାଙ୍ଗିଦେବ, ସେ ଝରକା ଯାଇନଥିଲି ଦେଖିନି ତୁ, ଏ ପାରା ଝାଡ଼ା ଯାଇକି ଭର୍ତ୍ତି କଲାଣି, ସେ ଝରକା ଦ୍ୱାରା ପୁରୁଥିବ, ସ୍କୁଲ ଖୋଲି ଖାଲି ଝାଡ଼ୁ ମାରିଦେବାର ଅଛି, ତୁମ ଘରଟା କ'ଣ ସେ କରିବ, ସେଠି ପଇସା ପାଉଛନ୍ତି କିନ୍ତୁ ସେଠି ଜୀବନ ଆଉ, ସେଠି ଗୋଟେ ଅନ୍ତରଙ୍ଗ ଜିନିଷଟା ନାହିଁ, ସେଟା ବହିରଙ୍ଗ। ସେଭଳିଆ ଆମେ ସେଇ ଭଗବାନ ଆମକୁ ବସୁଛନ୍ତି, ତିଳକ ମାଳି ସବୁ ଆମେ ଧାରଣ କରୁଛେ ସେ ପ୍ରଭୁଙ୍କ ପାଇଁ, ଆଜି ଜଗତରେ ବଞ୍ଚିକି ରହିଛୁ କୃଷ୍ଣଙ୍କ ପାଇଁ, କିନ୍ତୁ ତାଙ୍କ କଥା ଆମେ କେବେ ଟିକେ ସୁଖ କଥା ଚିନ୍ତା କରିପାରୁ, ନିଜର ମୋର ଏଇଟା ଅସୁବିଧା ହେଲା, ମୁଁ ଏମିତି ହେଉଛି, ମୁଁ ଏଇଟା ଭୋଜନ କରିପାରୁନି, ମୋର ଏମିତି ହେଉଛି, ଏଇଟା ହେଲା ବହିରଙ୍ଗ ଭୋଜନ। ଆଉ ଅନ୍ତରଙ୍ଗ ଭୋଜନରେ ଇଷ୍ଟ ସୁଖଟା, ଗୁରୁ ବୈଷ୍ଣବଙ୍କର ସୁଖ, ଗୁରୁ ଗୌରାଙ୍ଗଙ୍କର ସୁଖଟା ସବୁବେଳେ ପ୍ରାବଲ୍ୟ ଥାଏ, ସେଇଥିରେ ହିଁ ଜଣଙ୍କର ଗୁଣତୀତ ଅବସ୍ଥାକୁ ଆସେ, ବ୍ୟବଚାର ସ୍ଖଳିତ ମତିଟା ଦୂର ହବ, ନହେଲେ ହବନି। କାରଣ ସେ ତ ପ୍ରଭୁପଜୀ ମହାରାଜ କୁହନ୍ତି, ତାଙ୍କର ତ ଭାରି ବୈଜ୍ଞାନିକ କଥା ଗୁଡ଼ା, ସେ ତ ଅନୁଭବୀ, ସାଧୁର ଗୋଟେ ବଡ଼ ସମ୍ପତ୍ତି ନା, ସାଧୁର ଜ୍ଞାନ ସମ୍ପତ୍ତି ନୁହେଁ, ଆଜି ଆମେ ଯାହା କହୁଛୁ ଆହୁରି ପିଲାବି ଆସିବେ, ସିଏ ଆହୁରି ବଡ଼ ବଡ଼ କଥା କହିବେ। ଆମ ଗୁରୁଦେବ ଯାହା କହିନାହାନ୍ତି, ପ୍ରଭୁପଦ ଯାହା କହିନାହାନ୍ତି, ମୁଁ ତାହା କହିଦେବି, ତାର ଅର୍ଥ ନୁହେଁ ଯେ ଆମେ ଆଚାର୍ଯ୍ୟମାନେ କହିନାହାନ୍ତି, ଆମେ ଗୋଟେ କିଛି ଭଲ କଥାକୁ ପ୍ରେଜେଣ୍ଟେସନ କରିଦେଉଛୁ, ଆମେ ଆମକୁ ହଜାର ଲୋକ ଆପ୍ରିସିଏଟ୍ କରୁଛନ୍ତି, ଆମେ ତାଙ୍କଠୁ ବଡ଼, ଏଇଟା ଜ୍ଞାନର ବଳ। କିନ୍ତୁ ଅନୁଭବଟା କାହାର, ଅନୁଭବଟା ଗୁରୁବର୍ଗଙ୍କର ଅଛି, ଯାହାର ଯେତେ ବଡ଼ ସମର୍ପଣ ପ୍ରଭୁଙ୍କ ଚରଣରେ, ଯାହାର ଯେତେ ସମର୍ପିତ ତାକୁ ଭଗବାନ ସେତିକି ଅନୁଭବ ଦେଇଛନ୍ତି। ସେ ଅନୁଭବଟା ସମାଜ ଗୋଚର ନୁହେଁ, ସମାଜ ସେଟା ଜାଣିପାରିବନି, ସେଟା ସାଧୁର ନିଜ ସମ୍ପତ୍ତି। ଗୋଟେ ଯିଏ ତୁମ ସ୍ତ୍ରୀ ତୁମକୁ ଭଲ ପାଉଛି ବୋଲିବାକୁ, ମୁଁ ଗୋଟେ ଉଦାହରଣ ଦେଉଛି, କିମ୍ବା କେଉଁ ମାତାଜୀ ଗୋଟେ କେଉଁ ପିଲାକୁ ଭଲ ପାଉଛି, ତା ଅନୁଭବଟାରେ ସେ କେମିତି ଭଲ ପାଉଛି, ଆଉ ସେ ତୁମକୁ କ'ଣ କହିଦେବ, ସେ ମା କ'ଣ କହିବ, ମୁଁ ସେ ପିଲାଟାକୁ ଭଲ ପାଉଛି, ମୋତେ ତାକୁ ବାହାହେବି। ଭଲ ପାଇବାଟା କେଉଁ ତାର କେଉଁ ଅନୁଭବ ସେ ପିଲା କତୁରୁ ନେଇଛି, ସେଟା ସେ ତାର କଥା, ଏଇଟା ପର୍ସନାଲ ଜିନିଷ, ସେଟା ଭଲ ପାଉଛି ନା ସିଏ, ସେଟା ସେ ଏକ୍ସପ୍ରେସ୍ କରିପାରିବନି କେବେ, ସେ କେବେ କରିପାରିବନି, ସେ କେବେ କାହାକୁ ପାଖରେ କରିବ, ସେ ପିଲା ପାଖରେ କରିବ, ତାକୁ ଭଲ ପାଉଛି, ସମାଜରେ ସେ କେବେ କରିପାରିବନି। ସେଟା ସାଧୁ ଯେଉଁ ଭଗବାନଙ୍କୁ ଭଲ ପାଇଛି, ସେଟା ସେ ତାର ନିଜର ନିଜସ୍ୱ ସମ୍ପତ୍ତି, ସେ କେବଳ ଇଷ୍ଟ ଜାଣନ୍ତି ସେଟା। ଏ ଜଗତ ଲୋକ କ'ଣ ତାଙ୍କୁ ବୁଝିବେ, ଜଗତ ଲୋକ କେବେ ଜ୍ଞାନକୁ ଦେଖିବେ, ଏ ତା ବ୍ୟବହାର ଆଚରଣକୁ ଦେଖିବେ, ଏ ତ ଜାଣିବ, ହଁ ଇଏ ଗୋଟେ ଭଲ ଲୋକ, ଇଏ ଗୋଟେ ଜ୍ଞାନୀ ଲୋକ, ବାସ୍। ସେ ଭିତରେ ଜିନିଷକୁ ଅନ୍ତରଙ୍ଗ ଭୋଜନ କେହି ଜାଣିପାରିବେନି। ତେଣୁ ଆମେ ବର୍ଣ୍ଣାଶ୍ରମ ଗଣ୍ଡି ଭିତରେ, ଏଇଟା ପ୍ରଥମ ସୋପାନ, ଏଇ ଭାରି ଇମ୍ପୋର୍ଟାଣ୍ଟ ପଏଣ୍ଟ, ଏଇଟା ପ୍ରଭୁପାଦ ଯେଉଁ ଲେଖିଛନ୍ତି, ଏ ବର୍ଣ୍ଣାଶ୍ରମ ସିଷ୍ଟମରେ ହରିତୋଷଣଟାକୁ ସବୁବେଳେ ଯୋଡ଼ିବାକୁ, ମୁଁ ବ୍ରହ୍ମଚାରୀ କାହିଁକି ହେଇଛି, ହରିକୁ ସୁଖ ଦେବା ପାଇଁ, ବାହା ନ ହେବା ପାଇଁ ଯେଉଁ ଲକ୍ଷ୍ୟ ନୁହେଁ, ଯଦି ବିବାହ ହେଇକି ହରିକୁ ହରିକୁ ସୁଖ ଦେଲା ବିବାହ ହବ, କିଛି ଅସୁବିଧା ନାହିଁ। ଯଦି ହରିକୁ ସୁଖ ନ ଦେଇପାରିଲେ ତୁମେ ବ୍ରହ୍ମଚାରୀ ହେଲେ ବି ଲାଭ ହବନି, କି ଗୁରୁ କ'ଣ ଗୃହସ୍ଥ ହେଲେ ବି ଲାଭ ହବନି, କୌଣସି ଅବସ୍ଥା ଲାଭ ହବନି। ସଂସ୍କୃତି ହରି ତୋଷଣମ୍, ସେ କହିଲେ ନା କ'ଣ ତାର ଆରମ୍ଭ, ସଂସ୍କୃତି ହରି ତୋଷଣମ୍, ବର୍ଣ୍ଣାଶ୍ରମ ଶ୍ରେଷ୍ଠ ବର୍ଣ୍ଣାଶ୍ରମ ବିଭାଗ ସହ ସୁନିଶ୍ଚିତ ଧର୍ମସ୍ୟ ସଂସିଦ୍ଧି ହରି ତୋଷଣମ୍। ଭାଗବତ ବାଣୀ ସଂସାର ବିପ୍ଳବ ତିଆରି କରିବ, ସେ ଯାହା କହିଛନ୍ତି ଆଉ, ସୁନିଶ୍ଚିତ ଧର୍ମସ୍ୟ, ତା ଭାରି ଧର୍ମନିଷ୍ଠା, ବୁଝେଇବେ ବୋଲି ମୁଁ କାମଟା ମୁଁ ଠିକ୍ ସେ କରୁଛି, ମୁଁ ତ କାହାର ଅନ୍ୟାୟ କରୁନି, ମୁଁ ଏଇଟା କରୁ, କର ବାପା ତୁ କେତେ ତମ ଦେଖିବୁ, ଦେଖା ତୁ ବ୍ରାହ୍ମଣ ହଉ, କ୍ଷତ୍ରିୟ ହଉ, କି ବାବା ଝିଅ ହଉ, କି ଝିଅ ହଉ, ବର୍ଣ୍ଣାଶ୍ରମ ଲାଗିଲେ ସମସ୍ତେ ଲାଗିବନି, ଏଇଟା ଗୃହସ୍ଥ କର୍ମଚାରୀ ମାନସ୍ଥ ସୈନ୍ୟ ସମ୍ପ୍ରିୟ ଲାଗିଲା। ହତ ପୁମ୍ଭି ଦିଜା ଶ୍ରେଷ୍ଠା, ସମୁଦ୍ର କରିଦେଲେ ଦିଜା ଶ୍ରେଷ୍ଠା, ବହୁବଚନ ରଖିଲେ, ହେ ବ୍ରାହ୍ମଣ ମାନ ଶୁଣ ସବୁ, ତୁମେ ବ୍ରାହ୍ମଣ ହେଇ ଯେଉଁ କର୍ମକାଣ୍ଡ ଯଜ୍ଞ ଗୁଡ଼ା କରୁଥିଲୁ, ତୁମେ ଭାବୁଥିଲ ଆମେ ଶ୍ରେଷ୍ଠ କର୍ମ କରୁଛୁ, କାରଣ ଭାଗବତ ଏ ଯଜ୍ଞ ସରିଛି ନା, ସତରଟା ସରିଛି, ଏ ଭାଗବତ ଆରମ୍ଭ ହେଇଛନ୍ତି, ସୁତ ଗୋସ୍ୱାମୀ ଭେଟିଗଲେ ତା ମନ ପଡ଼ିଗଲା, ଏଇ ସୁତ ଗୋସ୍ୱାମୀ ପରୀକ୍ଷିତଙ୍କ ସଭାରେ ଭାଗବତ ଶୁଣିଥିଲେ, ତାଙ୍କୁ ତ ଟିକେ ଭାଗବତ ଶୁଣିବା, ଯଜ୍ଞ କରିକରି ତ ସବୁ ତାଙ୍କ କେଶ ଗୁଡ଼ାକ ସବୁ ତମ୍ବା ତାର ଭଳିଆ ହେଇଗଲାଣି, ସବୁବେଳେ ସୁହା ସୁହା ଚାଲିଛି, ଘୃତ ପୋଡ଼ା ଚାଲିଛି, ଫଳ କିଛି କାହିଁ ମିଳୁନି। ସତର କରୁଥିଲେ, କିଛି ଦିନ କଥା ଶୁଣି ପୁରାଣ ଶୁଣିବେ, କିଛି ଦିନ ଯଜ୍ଞ ଚାଲିବ, କିଛି ଦିନ କୀର୍ତ୍ତନ ହବ, ଏଇ ସତର ଏଇ ଯଜ୍ଞ ସତର ବେଳକୁ ଆସିବ ସତ ଗୋସ୍ୱାମୀ ପହଞ୍ଚିଗଲେ। ସେଠୁ ସ୍ୱର୍ଣ୍ଣକା ଋଷିମାନେ କହିଲେ, ଆମେ ଶୁଣିଥିଲୁ ଆପଣ ସୁଖଦେବଙ୍କ କଥା ଶୁଣିଛନ୍ତି, ଭାଗବତ ଟିକେ କୁହନ୍ତୁ ଆଉ, କଳିଆ ଆଗତ ଅସ୍ମିନ୍ କ୍ଷେତ୍ରସ୍ମିନ୍ ବୈଷ୍ଣବୟମ୍, ଆମେ ଡରିକି କୋଳିକି ପଳେଇ ଆସୁଛୁ, ବୈଷ୍ଣବ କ୍ଷେତ୍ରରେ ଆସୁ ଆଶ୍ରୟ ନେଇଛୁ, କେଉଁଟା ନମିଶାର ବୈଷ୍ଣବ କ୍ଷେତ୍ର ଆମେ ଆଶ୍ରୟ ନେଇଛୁ, ଆମକୁ ଭଲ ଭୟ ଲାଗିଲାଣି କୋଳି ଆଉ, ନା ଡର ଲାଗୁଛି ଭାବିଲେ ତୁମକୁ, କେଉଁ ଡର ଲାଗୁଛି, ଗାଡ଼ି ପରେ ଗାଡ଼ି ଖାଲି ଆଉ ଆକ୍ଟିଭା ସରିଲା ପୁଣି ଆଉ ଗୋଟେ କ'ଣ ଭଙ୍ଗା ଗାଡ଼ି, ମୁଁ ତ ଦେଖୁ ଏଇଠି ଆସିଲା ବେଳେ ତ 4ଟା ଗାଡ଼ି ଚେଞ୍ଜ ହେଲାଣି, ଭୟ କେଉଁଠି ଲାଗୁଛି, ଡର ତ ଲାଗୁନି ସଂସାର କେଉଁଠୁ, ଆଉ ଡର ଲାଗୁଛି ସଂସାରକୁ, ସଂସାରକୁ ତୁମକୁ ଭୟ ଲାଗୁନି ଆଉ ଭଜନ କ'ଣ କରିବ, ତୁମେ ଜାଣିପାରୁନ ସଂସାରଟା କେତେ ଭୟଙ୍କର ଜାଗା, କେତେବେଳେ ବି କାହାର ସେ ଭଗବାନ କହିଥିଲେ ବ୍ରହ୍ମଚାରୀ ତୁ ଶୀଘ୍ର ମରିଯା ବୋଲି, ଆଉ ବାପାଟା ଭାରି ଭୟଙ୍କର ଜାଗା, ଏତେ ଦିନ ବଞ୍ଚିଗଲୁ ସ୍ତ୍ରୀ ଫେରି ଦୋଷ ତୋର ଲାଗିନି, ତତେ କେହି ବଦନାମ କରୁନାହାନ୍ତି କି ତୋର ସ୍ତ୍ରୀ ପ୍ରତି ମତେ ଆସିନି, ତୁ କେତେବେଳେ ମରିଯିବୁରି ଭଜନ ଛାଡ଼ ଦେବୁ, ମରିଯା ଶୀଘ୍ର, ସଂସାରଟା ବଡ଼ ଭୟଙ୍କର, କେତେବେଳେ କ'ଣ ହେଇଯିବ କିଛି କହିପାରିବନି, ଗୁଣ ଯୋଗୁଁ ଆମର ବି ଗୁଣ ଅଛି ନା, ସଂସାର ବି ଗୁଣମୟ ଜିନିଷଟା, ମାୟା ତ ସବୁବେଳେ ଭରି ହେଇକି ରହିଛି, କେତେବେଳେ ମୋହିତ ହେଇଯିବୁ, ଯେତେ ଶୀଘ୍ର ପଳେଇଯିବା ଭଲ ଏଠୁ, ସେ ବି ସେ କହିଲେ ଦିଜ ଶ୍ରେଷ୍ଠା ଅତପମ୍ବି ଦିଜ ଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗ ସହ, ବର୍ଣ୍ଣାଶ୍ରମ ବିଭାଗ ସହ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ତୁମେ ଯାହାଉଛ ହୁଅ, ସୁନିଶ୍ଚିତ ସେ ଧର୍ମସ୍ୟ ସଂସିଦ୍ଧି ହରିତୋଷଣ, ସୁନିଶ୍ଚିତ ସେ ଧର୍ମସ୍ୟ, ତୁମେ ତୁମର ଯେଉଁ ଯେଉଁ ବର୍ଣ୍ଣାଶ୍ରମର ଯେଉଁ ଯେଉଁ ସ୍ଥିତିରେ ଅଛ, ସେ ଧର୍ମର ପ୍ରକୃତ ଲକ୍ଷ୍ୟ ହେଉଛି ହରିତୋଷଣ, ତୁମେ ବିବାହ ହେଇକି ତୁମ ଝିଅ ପିଲା ଝିଅକୁ ବାହା କରିଦେଲ, ପୁଅକୁ ସବୁ ବିବାହ କରିଦେଲ, ତୁମେ କ'ଣ କଲ, ମୋ ଧର୍ମଟା ସରିଗଲ, ନାଇଁ ସେଟା ଶିଖିଛି ନାହିଁ, ଆ ଦେହ ଧର୍ମଟା ତୁମର କିଛି 5 ପଇସାରେ କାମରେ ଲାଗିବ, ଆମର ଆମର ବୈଷ୍ଣବ ଧର୍ମ ଦୃଷ୍ଟିରୁ ଏଇଟା କିଛି ମହାନ କର୍ମ ନୁହେଁ, 5 ପଇସା ବି ଆମର ଏହାର କିଛି ମୂଲ୍ୟ ଦେବୁନୁ, କିନ୍ତୁ ସାମାଜିକ ଦୃଷ୍ଟିରୁ ଏଇଟା ଗୋଟେ ବହୁତ ବଡ଼ ଜିନିଷ, ପୁଅ ବାହାର କରିବା, ଝିଅ ବାହାର କରିବା, ସବୁକିଛି କରିବା, ଯେହେତୁ ଗୁରୁଦେବ ଘରୁ ବାହାରିକି ଗଲେ, ଯେତେବେଳେ ଗୁରୁଦେବ ଘରୁ ବାହାରି ଗଲେ, ଆମେ ସେ କୁଜଙ୍ଗ ଯାଇଥିଲୁ ତ, ସେ କୁଜଙ୍ଗର ହରେକୃଷ୍ଣ ଉତ୍ସବ ଥରେ ହେଉଥାଏ, ଗୁରୁଦେବ ସେ ସ୍କୁଲରେ ଥିଲେ, ସେ ମୁଁ ସେଠାରେ ମୁଁ ଘରେ ଯେତେବେଳେ ତ ବ୍ରହ୍ମଚାରୀ ଥିଲି, ମୋତେ ଆଉ ମୋ ପାଖକୁ ବ୍ରହ୍ମା ହିଁ ପଶିବନି, କଥା ପଥ ଶୁଣିବି ମାନେ ତାକୁ ମୁଁ ଛାଡ଼ିବିନି, ବାହାରି ଯଦି ସେତେବେଳେ ମୋର ଶୁଣିଦେଲି, ସେ ସବୁ ଗୁରୁଦେବ ନାମରେ କହିଲେ ହଁ ଏଇ ବାବାଙ୍କର ସବୁ ଚେଲା, ଏଇ ସ୍କୁଲରେ ଥିଲେ, ଆଉ ଆଜି ଛାଡ଼ି ତ ପଳେଇଥିଲେ, ଆଉ ଚାକିରି ବାକିରି ଆଉ ବହୁତ ପିଲା ଛୁଆ, ସେ ତ ଝଗଡ଼ାରେ ପଡ଼ି ପଳେଇଲା, ଆଉ ମୁଁ ଶୁଣିଦେଲି, ଆଉ ସେ ପ୍ରବଚନ ହେଲା ଗାଜିଲି, ଏ ତୁ ଘର ଛାଡ଼ିବୁ, ତୋ ଘରଟା ମୁଁ ପୋଷିବି, ତୁ ଘର ଛାଡ଼ିଲୁ ବାବା, ଭାବିଲି ଆଉ ଘର ମୁଁ ମକୁ ଫକୁ ମଣ୍ଟୁ ମୁଣ୍ଡ ମୁଁ ନେବି, ଛାଡ଼ିଲ ଘର ଦେଖିବା, ଛାଡ଼ିବ ଘର ଚିନ୍ତା କରିବନି, ପାରିଦେବ ସଂସାର ଛାଡ଼ିଦେବ, ସଂସାର ଛାଡ଼ିଦେବ, ସଂସାର ତୁମକୁ ଛାଡ଼ିବନି, ମୁଣ୍ଡ ଭିତରେ ପୋଷିବ, ଆଉ ସେ ଶୁଣିଲି, ସେଟା ମୁଁ କହିଲି ସଂସାର ଲୋକ, ସେ କ'ଣ ସଂସାର ଲୋକ ଭଜନ କଥା କ'ଣ ଜାଣେ, ସଂସାର ଲୋକ ସେ ଏଣ୍ଡୁଅ, ମୁଁ ତାଙ୍କୁ ଏଣ୍ଡୁଅ କୁହେ, ଏଣ୍ଡୁଅ କ'ଣ ବୁଝୁଛ ନା ଭାବିଲୁ, କ'ଣ କରିବ, ଏଣ୍ଡୁଅ ବୁଲି ବୁଲି କେଉଁଠି ଆସିବ, ସିଜୁବୁଦା ମୂଳ, ସେ ଯୁଆଡ଼େ ମୁଣ୍ଡ ହଲେ ହଲେ ଯୁଆଡ଼େ ବୁଲିବୁ, ତାର ସେ ଶେଷ ଆସି ସେଇଠି, ବୁଝିପାରୁଛ ତ, ସଂସାର ଆସକ୍ତି ଗୃହ ବ୍ରତାନମ, ଯେ ଘର ବ୍ରତ କରିଛି ଏତେ ବଡ଼ ବଡ଼ କଥା କହୁ, ଯୁଆଡ଼େ ଯାଉ, ସେ ଘୁରି ଘୁରିକି ଆସି ସେଇଠି, ଆଉ ଇଏ କ'ଣ ବୁଝିବେ, ସେ କୁଜଙ୍ଗରେ ମୁଁ ସେଇ ଯିବି, ତାଙ୍କୁ ସବୁ ସେ ଅର୍ଗଷ୍ଟ ମୋର ମନ ଅଛି, ସେ ଗାଜିଲି ସେ ଦୋକାନୀ ଗୁଡ଼ା, ମୁଁ ସବୁ ଗାଜିଲି, ମାନେ ଆସୁନ ମୋତେ କିଏ ପଚାର ଘର କାହିଁକି ଛଡ଼ାଯାଏ, ମୁଁ କହିବି ଆମେ ଘର ଛାଡ଼ିଛୁ, ଆମେ ଜାଣିଛୁ ଆମକୁ କାହିଁକି ଘର ଛଡ଼ାଯାଏ, ତୁମେ ଘର ଛାଡ଼ିଛୁ କି, କିଏ କେଉଁ ଉଦ୍ଦେଶ୍ୟରେ ଘର ଛାଡ଼ିଲା ତୁମେ କିଛି କହିପାରିବନି, ଘର ଛାଡ଼ିଛ, ଗୋଟେ ପାଦ ଗୋରୁ ଘରୁ ବାହାର କଲ, ଲୋକମାନେ କୁହନ୍ତିନି କି ସେ ଗୋଟେ ସ୍ତ୍ରୀ ଲୋକଟେ ମୁଁ ଥାଏ ସେ ଗଞ୍ଜାମରେ, ସେଥିରେ ଅଲ୍ଟର ତିଆରି କରି ପଳାଏ, ମୁଁ ଦେହ ଭଲ ନଥାଏ, ଅଲ୍ଟର ତିଆରି କରିକି ସେଇଠି ଜାଗାଟା ଦେଖିଲେ ଭଲ ଜାଗା, ମୁଁ ତ ପ୍ରକୃତି ପ୍ରିୟ ଲୋକ, ମୋର ବହୁତ ଦୁର୍ବଳତା ହେଉଛି ମୋର ପ୍ରକୃତି ପ୍ରତି, ଭଗବାନ ତ ମୋତେ ସବୁ କିଛି ଦେଉନାହାନ୍ତି, ପ୍ରକୃତି ପ୍ରତି ଦୁର୍ବଳତା, ମୁଁ ସୁନ୍ଦର ପରିବେଶ, ବେଶୀ କଥାବାର୍ତ୍ତା କରିବିନି, ବେଶୀ ଲୋକ ରହିବେନି, ଜଙ୍ଗଲ ରହିଥିବ, ମୁଁ ମାନସ ଚିନ୍ତନ କରିବି ବହୁତ, ମୋର ସେଇଟା ଭଲ, କିନ୍ତୁ ମୋର ତ ଭଗବାନ ସେମିତି ଦେଉନାହାନ୍ତି, ଗୁରୁତ୍ୱ ଚାହୁଁନାହାନ୍ତି, ଯେତେ ମୁଁ ଚେଷ୍ଟା କଲି ଏଇଟା ହେଉନି, ମୁଁ ପ୍ରକୃତି ପ୍ରିୟ ଲୋକ, ସେଠି ଦେଲି ଭଲ ଯାଉ, ମୁଁ ସେଠି ରହିଲି, ତାଙ୍କର ରାମ ମନ୍ଦିରଟା ଅଛି, ତାଙ୍କର ପାରାୟଣ ହୁଏ, ସେ ବାବାଜୀ ମୁଁ ତାହେଲେ ମୋର ତ କିଛି ନାହିଁ, ମୁଁ ଆଣ୍ଠିଏ ପାଣି ନାଳେ ପାର ହେଇକି ଯିବି, ସେଠି ଯାଇକି ଟିୱେଲରୁ ପାଣି ପରି ଗାଧେଇକି ଆସିବି, ସେ ଗୋଟେ ସ୍ତ୍ରୀ ଲୋକ ଆସିଛି ପ୍ରବଚକ, ସେ ଦେଖି ଦେଇଛି ମୋତେ, ବୋଧେ ସେ ମୋତେ ଦେଖିକି କହୁଛି, ରାଗି ରୋଗୀ ସବୁ ବୈରାଗୀ, ଏମାନେ ବାବାଜୀ ହୁଅନ୍ତି, ବୈରାଗୀ ବାବାଜୀ କିଏ ହୁଅନ୍ତି, ରାଗି ରୋଗୀ ବୈରାଗୀ, ଯିଏ ରୋଗୀ ହେଇଗଲା ସଂସାରରେ ଚଳିପାରିବନି, ସେ ବୈରାଗୀ ହବ, ରାଗି ଗୁଡ଼ାକ ଘରେ ରାଗିଲେ ସେଗୁଡ଼ା ବାବାଜୀ ହେବ, ଆଉ କ'ଣ ସେ କାନ୍ତାରୀ ମାନ୍ତାରୀ ସେ ସବୁ କହିଲା, ସବୁ କହିଲେ ସେଠି, ମୁଁ ତାପରେ ଡାକିଲି ତା ସରିଲା ସେଦିନ ପ୍ରବଚନ, ମୁଁ ନେଇ ସେ ସ୍ତ୍ରୀ ଲୋକ ଡାକିଲେ ପ୍ରବଚନ ଦାନିକି, ତାକୁ ମୋତେ କହିଲେ ମୁଁ ଯାଇଥାନ୍ତି ତା କତିକି, ତା ସ୍ତ୍ରୀ ସେ କାହାର ସ୍ତ୍ରୀ ତାକୁ ପଚାରିବ, ତା ସ୍ତ୍ରୀକି ତାକୁ ଧରିକି ଆଣିବ, ମୁଁ କାଲିକି ପ୍ରବଚନ ଫିଲ୍ଡରେ ବସିବି, ସେ ମୋତେ କଥାବାର୍ତ୍ତା କରିବ, ତା ସେ ଯେ ଥିଲା ସେ ଆଉ ଜଣେ ବାବା ଯାଇଥିଲା ପୁରୀରୁ, ମୁଁ ତୋ ବାବାଟା ତାକୁ ଡାକିକି କହିଲି, ତୋ ବାବା ତୁ ପାରଣ କରୁଛୁ, ସେ ଏତିକି କହିଲେ ତୋ ପଦେ କଥା କହିପାରିଲୁନୁ, ମୋର ସେ ଫାୟାର ପୁରା ମୋର ୟଙ୍ଗ ଏଜ୍, ମୋତେ ପାଖରେ ପଶିବନି ବ୍ରହ୍ମା, ମୁଁ ସମିତି ଉଠେଇ ଫୋପାଡ଼ିବି, ମୁଁ ତା କାଲି କହିବୁ ପେଣ୍ଡଲକୁ, ମୁଁ ତା ଘରକୁ ଯିବି, ସେ ପେଣ୍ଡଲକୁ ଡାକିକି ଆଣ ବସୁ, ସେ କୋଉ ବାବାଜୀ ନାଁ ରଖେ, ବାବାଜୀ କିଏ ହୁଅନ୍ତି, ମୁଁ ତାକୁ ପଚାରିବି, ମୁଁ 2 ମିନିଟ୍ ଘର ଛାଡ଼ିପାରିବନି, ଘରଟାକୁ ସଂସାରକୁ ଯୁଆଡ଼େ ଯିବ, ମୁଣ୍ଡ ଦେଖୁନା ଖାଇସାରିଲା ବେଳକୁ ଅଛି ମଠରେ, ଭାବିଲେ ଘର ଛାଡ଼ିଦେବ ତୁମେ? ବର୍ଣ୍ଣାଶ୍ରମ ଗଣ୍ଡିରୁ ବାହାରିବାଟା ସଜା ଜିନିଷ ନୁହେଁ, ଯିଏ ବାହାରି ପଡ଼ୁଛି ବି ସେ ପୁଣି ବର୍ଣ୍ଣାଶ୍ରମ ଗଣ୍ଡିରୁ ବାହାରିବାଟି ସଜା ନୁହେଁ। କୃଷ୍ଣ ପାଖକୁ ଯିବା, ସମ୍ବନ୍ଧ ରଖିବା, ଗୁଣଯୁକ୍ତ ଜିନିଷଟା। ସେଠି ଗୁରୁଦେବ ଯେତେବେଳେ ବାହାରି ଗଲେ, ଛୋଟ ପିଲା, ପିଲାଗୁଡ଼ା ସବୁ ଛୋଟ, କେତେ 5-6ଟା ଛୋଟ ଛୋଟ ପିଲା ସବୁ, ପେନ୍ସନ୍ ବି ଲେଖିଲେନି, 7 ପିଲା ପେନ୍ସନ୍ ବି କିଛି ନାହିଁ, ସବୁ ଛୋଟ ବଡ଼ ପିଲା, 8-10 ବର୍ଷର ଆମେ ବିଜୟ ପ୍ରଭୁ ହେଇଥାନ୍ତି, କିଛି ନାହିଁ, ସବୁ ଛୋଟ ଛୋଟ ପିଲା, କାହାକୁ ବି ସେ ଦେଖିଲେ। ଗୋପାଳ କହିଲେ ଆଉ ମୁଁ ସନ୍ନ୍ୟାସ, ଗୋପାଳଙ୍କ ଆଦେଶ ହେଲା ଆଉ ଗୋଟେ ସନ୍ନ୍ୟାସୀ, କାରଣ ସବୁବେଳେ ଗୋପାଳ ପ୍ରାର୍ଥନା କରନ୍ତି, ମୋତେ ଆପଣ ସନ୍ନ୍ୟାସ କରିଦିଅନ୍ତୁ, ମୁଁ ଏ ଜଗତରେ ରହିବା ପାଇଁ ଚାହୁଁନି। ଆଉ ରାମନବମୀ, ରାମନବମୀ ଦିନରେ ସେ ଗୁରୁଦେବଙ୍କ ଦିନଟା ହେଲା ରାମନବମୀ ଦିନ, ରାମନବମୀରେ ସବୁ କାମ କରନ୍ତି। ସେଦିନ ରାମାୟଣ ପଢ଼ୁଥିଲେ, ଗୋପାଳ ତାଙ୍କୁ ଆଦେଶ ଦେଲେ, ଯାଅ ତୁ ସନ୍ନ୍ୟାସୀ ଯା। ଘର ଲୋକ କ'ଣ ହେଟା ବୁଝି, ସଂସାର ଲୋକ କ'ଣ ବୁଝି? ବଡ଼ ଭାଇ ସେ ଡାକିଲେ, ବଡ଼ ଭାଇ ଡାକିକି କହିଲେ, ତୁମେ ବଡ଼ ଭାଇ ମୋତେ ସାନ ସାନକୁ ଡାକିଲେ, କହିଲେ ଦେଖ ପିଲା ଛୁଆ ତୋର, ତୁ ଦାୟିତ୍ୱ ନୁହେଁ, ମୁଁ ଆଉ ଏ ଗୋପାଳଙ୍କ ପରିବାର, ତୁ ଦାୟିତ୍ୱ ନୁହେଁ, ମୁଁ ଚାଲିଲି। ପେନ୍ସନ୍ ନାହିଁ, କିଛି ନାହିଁ, ସେତେବେଳେ କିଛି ଦେଲେନି, ସିଧା ବାହାରିଲେ ଚାଲିଲେ। ଜଣେ ବର୍ଣ୍ଣାଶ୍ରମରୁ ଉର୍ଦ୍ଧ୍ୱକୁ ଯିବାକୁ ହେଲେ ଗୁଣାତୀତ ଅବସ୍ଥାକୁ ଯିବାକୁ ପଡ଼ିବ। ତେଣୁ ସଂସାରଟାକୁ ଦେଖିଲେ ପାରିବନି, କୌଣସି କୌଣସି ଜିନିଷ ତୁମେ ପାରିପାରିବନି। ସଂସାର ତାପରେ ହେଲା ଗୋଟେ ଶରୀର, ହଁ ଭାବିଲେ ବୁଝିଲ ତ, ସଂସାରଟାକୁ ଛାଡ଼ିଦେବ ତାପରେ ତୁମ ଶରୀର ଧରିବ। କେତେଟା କଣ ସଂସାର କାମ ଛାଡ଼ିଦେଇ ପଳେଇ ଆସିବ, ବର୍ତ୍ତମାନ କେଉଁ ଚିନ୍ତା ଆସୁଛି? ଶରୀର ଚିନ୍ତା, ମୋ ଶରୀରଟା ଏମିତି ହେଇଗଲା, ମୁଁ ଏମିତି ହେଇଗଲା, ମୋର ଭଜନ ହୁଏନି, ମୋର ଏସବୁ ସଂସାର ଶରୀର ତା ରୂପ ରହୁଛି। ତାକୁ ଛାଡ଼ିବ, ସେ ବାବା କହୁଥିଲା କ'ଣ ସଂସାର ଦେଖ, ଆକୁ ଦେଖ, ଦେଖ ନାହିଁ ଆମର ଛାଡ଼, ଏଇଟା କଣଟା ଜାଣିଛି, ସେ କଣଟା ସେ ଜାଣିଛି, କେଉଁ 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 ଦର୍ଶନରେ ଏଇଟା ଅଛି? ସଂସାର ତ୍ୟାଗ କରିକି ଶରୀରକୁ ଛାଡ଼ିଲା ପରେ ଯାଇକି ତୁମେ ଦେଖିବ କାହାକୁ, କୃଷ୍ଣଙ୍କୁ। ଏଇଟା ଆତ୍ମ ଜିନିଷ ଗୁଡ଼ାକ, ବର୍ଣ୍ଣାଶ୍ରମ ସିଷ୍ଟମ ଉପରକୁ ଯିବାକୁ ପଡ଼ିବ ତୁମକୁ। ଆଉ ବର୍ଣ୍ଣାଶ୍ରମ ସିଷ୍ଟମ ଉପରକୁ କିଏ ଯିବ? ଯାହାର ଏଇ ଗୋଟେ ସ୍ୱାଭାବିକ ଲୋଭ ସମ୍ବନ୍ଧ, କୃଷ୍ଣ ସମ୍ବନ୍ଧଟା ଆସିବ। ଏଇ କୃଷ୍ଣ ସମ୍ବନ୍ଧ ପାଇଁ ସବୁ ଲୋକଙ୍କୁ ଡକା ହଉଛି ନା ମନ୍ଦିର, ଏଇଟା କ'ଣ ହେଇଯିବ? ଗୁରୁ ଗୋଟେ କ'ଣ, ଜଣେ ସନ୍ନ୍ୟାସୀ, ସେ ଆଜି ଗୁରୁ ହବ, ସେ ଗୁରୁ ହେଲେ କ'ଣ, ଗୋଟେ ନାରୀଟାକୁ ମନ୍ତ୍ର ଦବ, ତାକୁ ଉପଦେଶ ଦବ। ଏ ବର୍ଣ୍ଣାଶ୍ରମ ସିଷ୍ଟମ ଦେଖା ହବ, ଏଇଟା ଭୁଲ ଜିନିଷ, ବର୍ଣ୍ଣାଶ୍ରମ ତାଙ୍କର ଅଲଗା ସମ୍ପ୍ରଦାୟ କାଟିଦିଅନ୍ତି ନା। ଆଉ ସେ କହିଲେ ନାହିଁ, ସ୍ତ୍ରୀ କେହି ଦେଖା ଦିଆ ହବନି, କାହିଁକି ଦେଖା ଦେବନି, ସ୍ତ୍ରୀର ଗୁରୁ ହେଲା ନାରୀଣା ପତି ଦେବାନ, ସେ ଶ୍ଳୋକ ଦେଖି ଦେଉଛନ୍ତି। ଏ ବଡ଼ ବଡ଼ ସଂସ୍ଥା, ହରିଦ୍ୱାରର ବଡ଼ ସଂସ୍ଥା, ସେ ବଡ଼ ବାବା ତାଙ୍କର ସବୁ ପ୍ରବଚନ ଏଇଆ ନା, ମୁଁ ସବୁ କ'ଣ ପଢ଼ିନି, ମୁଁ ସବୁ ବ୍ରହ୍ମଚାରୀ ଜୀବନ ସମସ୍ତଙ୍କ ବହିକି ଫଲୋ କରିକି ସବୁ ଦେଖିଛି ନା। ସେ କହିଦେବେ ନାହିଁ, ନାରୀ ନାରୀ ଦୀକ୍ଷା ନବ କି ନାହିଁ, ଦୀକ୍ଷା ନାରୀର କରିସ, ସେ ପତିର ଧର୍ମକୁ ପାଳନ କରିବ, କାଟିଦେବେ। ତାହେଲେ ଆମର କ'ଣ କରାଯାଉଛି? ହଁ, ତା ବିବାହ କରିବାକୁ ପଡ଼ିବ। ଗୁରୁ ପ୍ରଭାତ କହୁଥିଲେ, ମୁଁ ସନ୍ନ୍ୟାସୀ ବିବାହ ଉତ୍ସବ ରୋଷେଇ ପଡ଼ିବ। ଗୁରୁଦେବ ସେ କହିଲେ, ମୋ ଗୁରୁ ଏଇଟା କରୁଛନ୍ତି ଆଉ, କାହିଁକି ନା ବର୍ଣ୍ଣାଶ୍ରମ ସିଷ୍ଟମ ଆମକୁ ଆମେ ଫଲୋ କରୁନୁ, କିନ୍ତୁ ବର୍ଣ୍ଣାଶ୍ରମ ଧର୍ମରେ ଥିବା ଲୋକମାନଙ୍କୁ ଏ କୃଷ୍ଣ ଭକ୍ତିରେ ଯୋଡ଼ିକି ତାଙ୍କୁ ଆତ୍ମଚେତନା ଦେବାକୁ ପଡ଼ିବ, ସେ ଆତ୍ମସ୍ଥିତି ଯିବାକୁ ପଡ଼ିବ। ସେଥିପାଇଁ ତୁମେ ଯେଉଁ ସ୍ଥିତିରେ ରହୁଛ ରୁହ, ମୁଖ୍ୟ ଜିନିଷ ହେଲା କିଏ, ହରିତୋଷଣ। ସ୍ୱାମୀ ସ୍ତ୍ରୀ ବିବାହ ହେବା ବଡ଼ ଜିନିଷ ନୁହେଁ, ମାଳା ଜପ କରିବା ବଡ଼ ଜିନିଷ, ତୁମେ କ'ଣ କହ ଜୀବନ ଲା ଜୀବନଟାକୁ ମଣିଷ ଭାବୁଛି କ'ଣ କି ମୁଁ ସୁଖରେ ରହିବି? ପ୍ରାୟ ଲୋକ, ପ୍ରାୟ ଭକ୍ତଙ୍କର ଧାରଣା, ଠାକୁର ଡାକିଲେ ମୋର ସବୁ ମଙ୍ଗଳ, ଆରେ ଠାକୁର ଡାକିଲେ ମଙ୍ଗଳ ହବ, କିନ୍ତୁ ହରିତୋଷଣ ଦେବ ନ କରିପାରିଲା ଆମର ତ ମଙ୍ଗଳ ହବନି। ସେ ଭକ୍ତର ସେକେଣ୍ଡ ଷ୍ଟେପ୍ଟା ଭାରି ଡେଞ୍ଜରିୟସ୍ ହେଇଯାଏ। ଫାର୍ଷ୍ଟ ଷ୍ଟେପ୍ରେ ତାକୁ ଭଲ ଲାଗିବ, ପଶିବ, ପଡ଼ିଯିବ, ସେକେଣ୍ଡ ଷ୍ଟେପ୍ଟା ଯେଉଁଟା ସେ ଯେଉଁ ଖୋଜେ ସେଇଟା ମିଳେନି। ମୁଁ ଏଦିନ ଭଜନ କଲି, ମୋର କାହିଁକି ଏଇଟା ହଉନି, ମୋର କାହିଁ ମନ ଇନ୍ଦ୍ରିୟ ସଂଯୋଗ ହଉନି, ମୋର କାହିଁ ଜିନିଷ ହଉନି, ମୋର କାହିଁ ଅସୁବିଧା ହେଲା? ତା ଅସୁବିଧା କାରଣଟା ହେଲା ହରିତୋଷଣମ୍, ସୁଖ ଅନ୍ତରଙ୍ଗ ଭଜନ ଯେଉଁଟା ମୁଁ କହୁଥିଲି ନା, ବର୍ଣ୍ଣାଶ୍ରମ ସିଷ୍ଟମ ଉପରକୁ ଗଲ, ପୁଣି ହରିଭଜନ ଲାଗିଲ। ବର୍ଣ୍ଣାଶ୍ରମ ସିଷ୍ଟମର ଉପରକୁ ଯିବାକୁ ହେଲେ ହରିତୋଷଣ ରଖିବ, ହରିତୋଷଣ କରିକି ବର୍ଣ୍ଣାଶ୍ରମ ସିଷ୍ଟମର ଆତ୍ମଧର୍ମ ଗଲା ପରେ ପୁଣି ଆଉ ଗୋଟେ ରହିଲା, ସେଥିରେ କ'ଣ ରହିଲା? ସେଥିରେ କେବଳ ହରିତୋଷଣଟାକୁ ଲକ୍ଷ୍ୟ କରିବ, ସେଥିରେ ଆଉ କିଛି ରହିବନି। ନିଜର ସାମାଜିକ ସ୍ଥିତି, ନିଜର ମହାପ୍ରଭୁ କାଟିଦେଲା ନ ଧନ ନ ଜନମ ନ ସୁନ୍ଦରୀ କବିତା ବା ଜଗଦୀଶ କାମୟ। ଆଚ୍ଛା, ଏଇଟା କାହା ପାଇଁ କହିଲେ ମୋତେ କୁହ, ତୁମେ ଶ୍ଳୋକଟାକୁ ଜାଣିଛ, କାହା ପାଇଁ କହିଲେ? କର୍ମୀ ପାଇଁ, ଏଇଟା କର୍ମୀ ପାଇଁ କହିଲେ କି, ଭକ୍ତି ପାଇଁ କହିଲେ? ଭକ୍ତର ଏଇଟା ମନ ହବା ଦରକାର, ତେଣୁ ଆତ୍ମଚେତନ ଅନୁସରଣ କରୁଥିବା ଭକ୍ତ ବା ଭଗବାନଙ୍କର ଭକ୍ତ ହଉଥିବା ଲୋକ, ଭଗବାନଙ୍କୁ ଭଜନ କରୁଥିବା ଲୋକର ମନୋଭାବ ଏହା ହେବା ଦରକାର। ତେଣୁ ଆମର ସବୁବେଳେ ଲକ୍ଷ୍ୟ ରହିବା ଦରକାର, କୃଷ୍ଣ ସୁଖ ହଉଛି କି ନାହିଁ, ସେଇଟା ଜୀବନ ହବନି। ପ୍ରାଥମିକ ଅବସ୍ଥାରେ ସେ ଦୀକ୍ଷା ନଉ, ସେ ଭଜନ କରୁ, ସବୁବେଳେ ତା ପ୍ରୋବ୍ଲେମ ଉପରେ ତା ମୁଣ୍ଡଟା କରିବ,
ଏଇଟା ଆମକୁ ଗୋଟେ ପ୍ରୋଟେକ୍ସନ୍। ମୁଁ ବର୍ତ୍ତମାନ ଭକ୍ତ ସମାଜ ସବୁ ବୁଲି ବୁଲି ଦେଖୁଛି ନା, ଦିନକୁ 50 ଭକ୍ତଙ୍କର କଣ୍ଟାକ୍ଟ ଆମର, କେତେ ବ୍ରହ୍ମଚାରୀ ମାନେ, କେତେ ଶିକ୍ଷିତ ଲୋକମାନେ, କିଏ କୁଆଡ଼େ ମେଲ୍ କରୁଛି, କେଉଁଠି କ'ଣ କରୁଛି, କେତେ ଏଜୁକେଟେଡ଼ ପିଲା ପ୍ରଶ୍ନ ପର୍ଯ୍ୟନ୍ତ ମୁଣ୍ଡ ଖରାପ କରି ଛାଡ଼ି ଦେଉଛନ୍ତି, ସବୁ ଘୁରି ହେଉ ତାଙ୍କ ମୁଣ୍ଡ ସବୁ, ତାର କାରଣଟା ମୁଁ ବସିଛି। ସେଇକାଲି ଗୋଟେ ପିଲା ସେ ପୁରା ମାସେ ହେଲା ମୋତେ ବାହା କରିସାରିଲାଣି, ତା ମୁଣ୍ଡ ସବୁ ଭଲ ପିଲା, 19 ବର୍ଷର ପିଲା, ସିଏ 19 ବର୍ଷର ପିଲା ପ୍ଲାଟଫର୍ମ ରାଙ୍ଗିକି ପ୍ଲାଟଫର୍ମ ପଳାଉଥିଲା, ବାପାର ଗୋଟେ ପୁଅ ରାଙ୍ଗିକି ପଳାଇ ଯାଉଥିଲା, ପଳାଇ ଯାଇ ବହୁତ ଆଡ଼େ ବୁଲି ବହୁତ ସଂସ୍ଥା ବୁଲି ବୁଲି ସେସବୁ ପ୍ରବର୍ତ୍ତନ ବହି ପାଇଲା, ଆସିଲା ଭଜନ କରୁଛି କିନ୍ତୁ ହେଲେ ତାକୁ ବିଶ୍ୱାସ ଆସୁନି। ତାପରେ ସେଇ ଗୁଗୁଳ ୱେବସାଇଟ୍ ଆମେ ଦେଖିଲା, ଦେଖିକି ସେ କୁଆଡ଼େ ତା ନମ୍ବର ପାଇଗଲା, ମୋତେ ବର୍ତ୍ତମାନ ସେ ବାୟା କରୁଛି, ୟାର ଅର୍ଥଟା କ'ଣ ଆପଣ ବୁଝାନ୍ତୁ, ତାର ଅର୍ଥଟା କ'ଣ ବୁଝାନ୍ତୁ, କାହିଁକି ଗୁରୁଦେବ ଏଟା କହିଲେ ବୁଝାନ୍ତୁ। ମୁଁ ସବୁ ତାଙ୍କ ଇଣ୍ଟେଲିଜେଣ୍ଟ ଦେଖୁଛି, ଆରେ 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 ଆମ ଗୁରୁଦେବ ଥିଲା ବେଳେ ଆମେ କେବେ ଏଇଟା ଚିନ୍ତା କରୁନୁ, ଆମର ଫ୍ୟୁଚର କଥା ଆମେ କେବେ ଦିନେ ଚିନ୍ତା କରୁନୁ, ତୁମେମାନେ ବହୁତ ଓରିଏଣ୍ଟ। ଆଉ ଗୁରୁଦେବ ଥିଲା ବେଳେ କାରଣ ତାଙ୍କର ଯେଉଁ ଶକ୍ତିଟା ରହିଥାଏ ଆମେ କିଛି ଚିନ୍ତା ହିଁ କରୁନୁ, ଆମ ଭବିଷ୍ୟତ କ'ଣ ହବ ଗୁରୁ ଚାଲିଗଲା ପରେ, ଆମର ଭକ୍ତି ହେଉଛି କି ନାହିଁ ଆମେ ଚିନ୍ତା ବି କରୁନୁ, ଆମେ ଏଇଟା ଭକ୍ତି, ଗୁରୁ କହିଲେ ସେଇଟା କରିବା ଆମର ଭକ୍ତି। ଏବେ ତ ହଜାର କ୍ୱେଶ୍ଚନ୍ ଲୋକଙ୍କର, ଆମର ଏଇଟା କିଛି ନଥିଲା, ଆମକୁ ଏତେ ଉତ୍ସାହ ଲାଗୁଥିଲା, ମୋର ମନ ଅଛି ମୋତେ ସେ ମଦନ ପ୍ରଭୁ, ମୋର ଲିଡର ମଦନ ପ୍ରଭୁ, ମୁଁ ମାତ୍ର ଗୋଟେ 2 ବର୍ଷ ମୋତେ ଲିଡର କରିଦେଲେ, କାରଣ ମଦନ ପ୍ରଭୁ ଦେଖେ ମୁଁ ଭାରି ସିନ୍ସିୟର, ମୋର ଛୁଆଟୁ ବେଳେ ଆମ ଟିଚର ଆମକୁ ଶିଖେଇଛନ୍ତି, ଆଉ ଆମେ ହଷ୍ଟେଲ ପିଲା, ଆଉ ଆମେ ଗୁରୁଙ୍କ ଗୁରୁକୂଳରେ ପଡ଼ିକି ଆସିଲା ବେଳେ ଆସୁଛୁ। ଆଉ ମଦନ ପ୍ରଭୁ ଦେଖେ ସେ ତା ଗାଡ଼ିରେ ମୁଁ ଲିଡର ଥିଲି, ତା ଗାଡ଼ିରେ ମୁଁ ବହି ବହି କାମ କରୁଥିଲି, ମଝିରେ ଦେହ ଖରାପ ହେଲା ପଳେଇ ଆଇଲି, ତାପରେ ପୁଣି ଗଲି, ଆଉ ସେ ମୋତେ ଦେଖିଲା, ସେ ଦେଖି ମୋତେ କହିଲା ଇଏ ପିଲା ହିଁ ପାରିବ, ସେ ତାର କେତେବେଳେ ପ୍ରେସିଡେଣ୍ଟ ସାର କଥା ଆଶା କରିକି ଆଉ ଗୋଟେ ଗାଡ଼ି ଆସିଲା, ସେ ମୋତେ ଇନଚାର୍ଜ କରିଦେଲେ, ସିଏ ତାର କ'ଣ କରିବ ନା, ସିଏ ମୋତେ ଖାଲି କୋରାପୁଟ ଆଡ଼େ ପଠେଇବ, ସେଇଟା ହେଉଛି ମ୍ୟାଲେରିଆ ଏରିଆ। ଆଉ ମୋର ହେଲା ଯଦି ଲୋକ ମୁଁ ଏଇଟା କରିବି ମାନେ କରିବି, ଖାଇବା ଛାଡ଼, ଶୋଇବା ଛାଡ଼, ରହିବା ଛାଡ଼, ସବୁ ମୋତେ କରିବାକୁ ପଡ଼ିବ, ଏଇଟା ଡ୍ୟୁଟି ମୋର, ସିନ୍ସିୟର କେବେ ଦେହପର ନଷ୍ଟ ହୋଇଯାଉ, ମୋର ଖାଇବା ପିଇବା ସବୁ ଏମିତି ହେଇକି ମୋର ପୁରା ଖାଲି ମ୍ୟାଲେରିଆ ମ୍ୟାଲେରିଆ ମ୍ୟାଲେରିଆ। ମୋର ମନ ଅଛି ସେ ଗୋଟେ ମୁସଲମାନ ଥାଏ କଟକର, ସେ ମୁସଲମାନ ଭାଇ ଗୋଟେ ଥାଏ, ମୁସଲମାନ ପିଲା କିନ୍ତୁ ପ୍ରସାଦ ଖାଏ, ମହାପ୍ରସାଦ କୁହନ୍ତୁ କହିବ, ସେ ଆଉ ଯାଇ ଦେଖାହଉନି ତାର, ଆଉ ସେ ଗାଡ଼ି ଚଲାଉଥିଲା ଭାରି ଭଦ୍ର ପିଲାଟି, ସେ ଗାଡ଼ିରେ ଥାଏ ମୋର, ସେ ନୂଆ ସଂକୀର୍ତ୍ତନ ଗାଡ଼ିରେ ଥାଏ, ବହୁତ ଭଦ୍ର, ପ୍ରସାଦ ପତ୍ର ପାଏ, ସବୁ ଲୋକମାନଙ୍କୁ ବୁଝେଇବ ଠାକୁରଙ୍କ କଥା ଥାଏ, ମୋତେ ମେଲେରିଆ ହେଇଥାଏ, ଭୀଷଣ ମେଲେରିଆ ହେଇଥାଏ, ଆଉ ସେ ଦାରିଙ୍ଗି ବାଡ଼ି ଭିତରେ ବସିଥାଉ, ଗାଡ଼ି ମାରିଲା ପମ୍ପଚର, ଉପରେ ଘାଟି ପାଖାପାଖି ପମ୍ପଚର ମାରିଲା, ହାଡ଼େ ବାଘ ଏରିଆଟା, ସେତେବେଳେ ବାଘ ବୁଲୁଛନ୍ତି, କ'ଣ କରିବୁ, ଅଧରାତିରେ ପଣସ ଗଛ ପାଖାପାଖି ହେଇଗଲାଣି, ରାତି ପାଖା ମାନେ ରାତି ହେବାକୁ ବସୁଛି, କ'ଣ କରିବୁ, ଆଉ ସିଏ କହୁଛି ଆଉ ଜଣେ ଦରକାର ପ୍ରଭୁ, ଆଉ ନହେଲେ ହେବନି, ହାଡ଼େ ଡବଲ ଚକା, ସେଟା ନିଶାନା ଗାଡ଼ିଟା ଥିଲା, ଡବଲ ଚକା ନୂଆ ଗାଡ଼ି, ଜିନିଷ ଖୋଲ ଜିନିଷ ବାହାର କର, ଗାଡ଼ି ଫୁଲ୍ ଲୋଡ଼୍ ହେଇଛି ଘାଟି ଏରିଆ, ଆଣେ ପଥର ଆଣି ତାକୁ ଲଗେଇ କାମ କରେ, ମୋର ସେତେବେଳେ ମ୍ୟାଲେରିଆର ପୁରା ଫୁଲ୍ ମ୍ୟାଲେରିଆ ଜ୍ୱର ଥାଏ, ମୁଁ ସେଥିରେ କହିବି ମୁଁ ଶୋଇଛି ଘରେ ପିଲାଙ୍କୁ ତୁମେ ଚଲାଅ ଗାଡ଼ି ଚଲାଅ ଚଲାଅ, ସେଇଥିରୁ ଶୋଇବି, ସେଥିରେ ବହି କାଢ଼ିକି ଦେବି ହିସାବ ରଖିବି, ଆମେ ଗାଡ଼ି ତଳେ ବସିକି ସେତେବେଳେ ସେ ମ୍ୟାଲେରିଆ ଟେମ୍ପରେଚର ଜ୍ୱର, ଆମେ ସେଥିରେ ଗାଡ଼ି ତଳେ ବସିକି, କାରଣ ଜଗ ଲଗେଇ ପାରିବ, ଡ୍ରାଇଭରକୁ ସାହାଯ୍ୟ କରିବାକୁ ପଡ଼ିବ ନା, ଜଗ ଲଗେଇକି ଆମେ ସବୁ ଗାଡ଼ି ସେ ମ୍ୟାଲେରିଆ ଜ୍ୱରରେ ଆମେ ଜଗ ଲଗେଇକି ଗାଡ଼ି ଡଗେଇ ଗାଡ଼ି ଠିଆ କରିବୁ, ଆମେ ଗାଡ଼ି ଖୋଲିବୁ, କେବେ ବି ଆମକୁ ନିରାଶ ଲାଗେନି, କ'ଣ ହେଇଯିବ ଦେହ, କ'ଣ ହେଇଯିବ କ'ଣ ହେଇଯିବ, କାରଣ ଗୁରୁଦେବ ଆମକୁ ଶିଖେଇଛନ୍ତି, ଏଥର ମୁଣ୍ଡକୁ ବି ଆସିଲା, ମୁଁ ଆଟଲିଷ୍ଟ ଗୁରୁଦେବ ଜଣେଇଦେବା ଦରକାର, କାରଣ ମୋତେ ବାରମ୍ବାର ଏଇଟା ହେଉଛି, ଗୁରୁଦେବ ଛାଡ଼ କହିଦେବ ମୁଁ ମନ୍ଦିର ରହିଯିବି, ଜଣେଇଦେବ ଗୁରୁଦେବ କହିଲେ, ଗୁରୁଦେବ କହିଲେ ନା ମହାପ୍ରଭୁ ବାଣୀ ପ୍ରଚାର କର, ମନ୍ଦିର ରୁହନି, ଆମର କେବେ ବି ଆମେ ଭବିଷ୍ୟତ ଚିନ୍ତା କରୁ, ମୋତେ ଏଇଟା ଏମିତି ହେଇଯିବ, ମୋର ଭବିଷ୍ୟତ କ'ଣ, ମୋର ଭକ୍ତି ହବ କି ନାହିଁ, ମୁଁ ଏ ତୁ ପ୍ରବଚନ ତୁମକୁ ଗୋଟେ ବର୍ତ୍ତମାନ ସବୁ ପିଲା ତ ବର୍ତ୍ତମାନ ଖାତା ପତ୍ର ଧରିକି ଲେଖିକି ପ୍ରବଚକ ହବା ଚେଷ୍ଟା କରୁଛନ୍ତି, ଆମେ ପୂଜାରିବା ପାଇଁ ଚେଷ୍ଟା କରୁଥିଲୁ, ମୋର ନିଜର ଠାକୁର ମୋତେ ପୂଜାରି ସେଇଟା ସବୁଠୁ ଭଲ ଲାଗେ, ମୋତେ ବେଶୀ ଭଲ ଲାଗେ ଏଇ ଠାକୁରଙ୍କର ଯେଉଁ ମନ୍ତ୍ର ପଢ଼ିବା ଅର୍ଚ୍ଚନ କରିବା, ଠାକୁର ବାହାରେ ରହିବା, ମୋତେ ଶୃଙ୍ଗାର ଯେତିକି ମୋତେ ଭଲ ଲାଗେ, ଠାକୁରଙ୍କ ଅର୍ଚ୍ଚନ କରିବା ମୋତେ ବହୁତ ସୁନ୍ଦର ଲାଗେ, ଆଉ ସ୍ତୁତି ଗୁଡ଼ା ପଢ଼ିବା ପାଇଁ ଭଲ ଲାଗେ, ସେଥିପାଇଁ ମୁଁ ପୂଜା କରିକି ଆସିକି ପୁଣି ମୋ ଠାକୁର ପୂଜା କରେ, ମୁଁ ମୋର ସବୁବେଳେ ଇଚ୍ଛା ମୁଁ ପୂଜାରେ କାମ କରିବି, ଆମର କେବେ ଇଚ୍ଛା ନଥିଲା, କିନ୍ତୁ ଏଇ ଯେଉଁ ପ୍ରବଚନ ମୋ ପାଇଁ ବହୁତ ବହୁତ ବଡ଼ ହେଡ଼ାକ୍ ମୋ ପାଇଁ, କିନ୍ତୁ ଆମେ ସେଇଟା କରିବାକୁ ପଡ଼ୁଛି, ମୋର ଇଚ୍ଛା ପୂଜାରୀ ରୋଷେଇ ଭଗବାନଙ୍କର ଯେଉଁ ପ୍ରୀତିପୂର୍ଣ୍ଣ ଜିନିଷ, ଏକୁଟିଆ କାମ, କିଛି ଝମଳା ନାହିଁ, କିନ୍ତୁ କ'ଣ କରେ ତୁମ ଇଚ୍ଛା ଭିତରେ କିଛି କାମ କରିପାରିବେନି, ତ ମୁଁ ଏ କଥାଟା କହୁଛି ଆମ ଜୀବନରେ ଆମେ କେବେ ଅସୁରକ୍ଷିତ ମନେ କରୁନୁ, ଗୁରୁଙ୍କର ଯେଉଁ ଶକ୍ତି ଥିଲା ଆମେ କେବେ ଅସୁରକ୍ଷିତ ମନେ କରୁନୁ, ଯେମିତି ପ୍ରଭୁପାଦଙ୍କ ବେଳେ ନ୍ୟୁ ମ୍ୟାରେଡ୍ କପୁଲ ମାନେ 5 ପଇସା ରଖିନଥିଲେ, ଏଇ ଯେଉଁ ଗୁରୁଦାସ ପ୍ରଭୁ ହରିକା ଅଛନ୍ତି ସେମାନଙ୍କ 5 ପଇସା ନଥିଲା, ଫ୍ରେଶ୍ ମ୍ୟାରେଜ୍ କରୁଥିଲେ, କେବଳ ତାଙ୍କ ଭିତରେ ଗୋଟେ ଲଗେଜ୍ ଥିଲା, ତାଙ୍କ ଓନ୍ ଲଗେଜ୍ ଧରିକି ଯିବେ, ବୁକ୍ ବହି ଥିଲା ତାଙ୍କର ସବୁକିଛି, ବୁକ୍ସ ନେଇକି ଯିବେ, ରହୁଥିଲେ କେଉଁଠି ସ୍ୱାମୀ ସ୍ତ୍ରୀ ଏକାକି ରହିବେନି, କାରଣ ସେଠି ତ ବିଦେଶ ବେଳା କଟେ, ତୁମ ଆମେ ଯଦି ଘର ଏତେଟା ଘର କରି ପକେଇଛେ, ଆଇଲକୁ ବାଥରୁମ୍ମାନେ ଗୋଟେ ରୁମ୍ ରଖିଦେଉଛି, ସେଠି ତାଙ୍କର ସେମିତି ନାହିଁ, ଗୋଟିଏ ବାଥରୁମ୍ ଥିବ 10 ଜଣ 20 ଜଣ ମାତାଜୀ, ଏଇଟା ବିଦେଶ ବା, ସେଠି ରୁମ୍ କେଉଁଠି ମିଳିବ, ଦୁଇଟା ରୁମ୍ ନେବେ, ବହି ଗୁଡ଼ା ନେଇକି ଯାଇଥିବେ, ବୁକ୍ ଡିସ୍କସନ୍ କରିବେ, ଦୁଇଟା ରୁମ୍ ନେବେ, ଗୋଟେ ରୁମ୍ରେ ସବୁ ମ୍ୟାରେଡ୍ କପୁଲ୍, ବିବାହିତ ମାତାଜୀମାନେ ରହିବେ, ବିବାହିତ ପୁରୁଷମାନେ ରହିବେ, ପାଞ୍ଚ ପଇସା ବି ଜୀବନ ଖାଇ ପ୍ରଭୁପାଦଙ୍କ ପାଇଁ ସବୁ କରୁଛନ୍ତି। କାହିଁକି ସେଇଟା କରୁଥିଲେ ନା, ଯେଉଁ ଗୁରୁ ଶକ୍ତିଟା ଥିଲା ଗୋଟେ ସୁରକ୍ଷିତ ଅନୁଭୂତି, ସେଟା ଆମେ କେବେ ବି ଚିନ୍ତା କରୁନା ଫ୍ୟୁଚର ବିଷୟରେ, ଆଜି ମଧ୍ୟ ଗୋଟେ ଚିନ୍ତା ଲାଗୁନି କ'ଣ ହବ କ'ଣ ହବ, ଗୁରୁଦେବ ଅଛନ୍ତି କୋଠିରେ ରଖିବେ, କିନ୍ତୁ ଆଜି ଜଣେ ସେତିକି କରିପାରୁନି ନା, କାହିଁ କରିପାରୁନି ଏଇ ଯୋଉ ଏଇ ଯୋଉ ଏଇ ଯୋଉ ସମର୍ପଣ ଭାବଟାକୁ ଏଇ ବର୍ଣ୍ଣାଶ୍ରମ ଗଣ୍ଡି ଭିତରେ ବାନ୍ଧିକି ରହିଗଲେ ହବନି, ଆମକୁ ୟା ଉପରକୁ ଯିବାକୁ ପଡିବ। ତାର କାରଣଟା ରହିଲା ଏତିକି ଆମେ ଜାଣିପାରୁଛୁ, ଆମକୁ ଆମକୁ ସବୁବେଳେ ଗୁରୁଦେବ ଗୋଟେ ଜିନିଷ କହନ୍ତି, ପ୍ରୀତିପୂର୍ଣ୍ଣ ସେବା କର, ପ୍ରୀତିପୂର୍ଣ୍ଣ ସେବା କର, ସବୁବେଳେ ପ୍ରୀତିପୂର୍ଣ୍ଣ ସେବା କର। ସେ ଜିନିଷଟା ଆମେ ସବୁ ଆମକୁ ବର୍ତ୍ତମାନ ମାଇଣ୍ଡକୁ ଆସୁଛି, ମୁଁ ବସିକି ବେଳେ ଚିନ୍ତା କରେ କ'ଣ ଏସବୁ ଡିଫରେନ୍ସଟା କାହିଁକି ହେଉଛି, ବର୍ତ୍ତମାନ ସେବା ଉପରେ କେହି ଗୁରୁତ୍ୱ ଦେଉନାହାନ୍ତି। ଆମେ ପ୍ରଚାର କରିବା, କିନ୍ତୁ ପ୍ରଚାର କରି ଯେଉଁ ଭକ୍ତ ଗଣେ, ମୁଁ ସେ ଗୋଟେ ଗୋଟେ ବୁଝୁଥିଲି, ତୁମେ ପ୍ରଚାର କରିକି ଆଣିବ, ବଡ଼ ବଡ଼ ଭକ୍ତମାନେ କ'ଣ ଯାହାକୁ ଆଣ, ସେ ଆସି କାହାକୁ ପ୍ରାର୍ଥନା କରିବ, ତୁମକୁ ପ୍ରାର୍ଥନା କରିବ, ସେ ତୁମକୁ ପ୍ରାର୍ଥନା କରିବ କି, ସେ ଆସି ମନ୍ଦିରକୁ କାହାକୁ ପ୍ରାର୍ଥନା କରିବ, ଭଗବାନଙ୍କୁ। ଯଦି ଭଗବାନଙ୍କର ଜଣେ ପ୍ରୀତିପୂର୍ଣ୍ଣ ସେବା କରୁନି, ଜଣଙ୍କର ମନ ଭଲ ନାହିଁ, ଜଣେ ଭଲ ସ୍ୱଭାବର ପିଲା ନୁହେଁ, ସେ ଆଜି ଭଗବାନ ରୋଷେଇ କରି ଖାଇବାକୁ ଦେଉଛି, ଭଗବାନ ସୁଖୀ ହେବେ? ମୁଁ ତ ଓଲଟା କଥା କହୁଥିଲି, ମୁଁ ସେ କାନପୁର ଯାଇଥିଲେ କହୁଥିଲି, ନାଇଁ ମୁଁ 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 ଅବଶ୍ୟ ସେମିତି ସ୍ଥିତିର ଲୋକ ନୁହେଁ, କିନ୍ତୁ ମୋର ବିଚାରଧାରାଟାକୁ ମୁଁ କହିଲି, ମୋତେ ଏଟା ମୁଁ ଫିଲୋସଫି କହୁନି, ଏଟା ଫିଲୋସଫି ନୁହେଁ, କିନ୍ତୁ ମୋର ବିଚାରଧାରା କହୁଛି, ମୁଁ କହୁଛି ଟ୍ୟାଲେଣ୍ଟ ଲୋକଙ୍କୁ ଭଗବାନଙ୍କ ସେବା ଲଗା, ଯେ ଟ୍ୟାଲେଣ୍ଟ ଯାହାର ନାହିଁ ତାକୁ ପ୍ରଚାରରେ ପଠାଅ, କାହିଁକି ସେ ଟ୍ୟାଲେଣ୍ଟ ହବ, ଆଉ ଟ୍ୟାଲେଣ୍ଟ ପିଲାଙ୍କୁ ଭଗବାନଙ୍କ ସେବାରେ ଲଗା, କାହିଁକି ଆମ ପ୍ରଭୁ ସୁଖୀ ରହିଲେ, ଭଗବାନ ଯଦି ସୁଖ ରହିବେ, ଯିଏ ଯେଉଁ ଜୀବ ଆସିବ ବି ସେ ତାଙ୍କୁ ପ୍ରଣାମ କରି କଲ୍ୟାଣ, କାରଣ ଭଗବାନଙ୍କ କଥା ଆମେ କେହି ବୁଝୁନେ ନା। ଆମ ଗୁରୁଦେବ ଏଇଟା ଶିଖେଇଦେଲେ ପ୍ରୀତିପୂର୍ଣ୍ଣ ସେବା, ସବୁ ଜିନିଷକୁ ଠିକ୍ ହେବା ଦରକାର, ଟାଇମ୍ରେ ହେବା ଦରକାର, ଏଇ ଜିନିଷ ହେବା ଦରକାର, ପ୍ରଭୁ ସେ ତାପରେ ବହୁତ ଏମ୍ପାସିସ୍ ଦେଇଛନ୍ତି ନା, ପ୍ରଚାର ପ୍ରଚାର ନକଲେ କିନ୍ତୁ ପ୍ରଚାରଟା ହେବା ଦରକାର, କିନ୍ତୁ ତା ଅର୍ଥ ନୁହେଁ ଯେ ଆମେ ଡେଟି ୱର୍ସିପ୍ ବା ଭଗବାନଙ୍କର ଯେଉଁ ଯତ୍ନ ଆକୁ ଅବହେଳା କରିବା, ଦୁଇଟା ପାରାଲେଲ ଚାଲିବା ଦରକାର। ପ୍ରବୋଧ କହିଛ ପ୍ରବୋଧ ଶିକ୍ଷା ହେଉଛି, ପାରାଲେଲ ନେଗ୍ଲେକ୍ଟ କେବେ ବି କରାଯିବ, ଯିବ ଗୋଟେ ପ୍ରାର୍ଥନା କାହାକୁ କରିବ, ନାମରୂପ ବିଗ୍ରହ ତିନି ଚିଦାନନ୍ଦମୟ, ଯଦି ବିଗ୍ରହଙ୍କର ଇମ୍ପୋର୍ଟାନ୍ସ ନାହିଁ ତାହେଲେ ଭଗବାନ ଚୈତନ୍ୟ ମହାପ୍ରଭୁ କେବେ ଜଗନ୍ନାଥ ମନ୍ଦିରରୁ ଯାଇନଥାନ୍ତେ, ସେଠି ଯାଇ ପ୍ରାର୍ଥନା କରୁନଥାନ୍ତେ, ସେ ନିଜେ ରାଧାକାନ୍ତଙ୍କର ସେବା କରୁନଥାନ୍ତେ, କୌଣସି ଦୃଷ୍ଟିରୁ ତୁମେ କାଟିପାରିବନି, ଯାହା ଯୁକ୍ତିକର ସବୁ ଅଛି ପାଖରେ, ଦର୍ଶନ ବୈଷ୍ଣବ ଦର୍ଶନ, ଏଇଟା ବିଗ୍ରହ ନାମରୂପ ବିଗ୍ରହ ତିନି ଚିଦାନନ୍ଦମୟ, ଗୋଟେ ଜୀବ କେଉଁଠି ପ୍ରାର୍ଥନା କରିବ? ଆଉ ଯଦି ଆମର ଚେତନା ଠିକ୍ ନାହିଁ, ଆମେ ଠିକ୍ ଆମେ ମହାପ୍ରସାଦ ଗୋବିନ୍ଦ ଭଗବାନ ଭୋଗ ଲଗାଇ ଭଗବାନ ପାଇବେ କି, ଭଗବାନ ଯଦି ନ ପାଇବେ ତାହେଲେ ଆମର ଚେତନା କେମିତି ପରିବର୍ତ୍ତନ ଆସିବ? ପ୍ରସାଦ ସେବା କରି ତ ସକଲ ପ୍ରପଞ୍ଚ ଜୟ, ତାହେଲେ କାହିଁକି ଆମର ପ୍ରସାଦ ପାଇଲେ ହୃଦୟ ଶୋଧନ ହବ, ଆଉ ପ୍ରସାଦ ପାଇଁ ମାଡ଼ବଳ କେଉଁଠି ହବ, ଭାବିଲେ ହୃଦୟ କେଉଁ ଶୋଧନ ହେଲା, କିଛି ନାହିଁ କାମ କହୁନି, କାହିଁ ରୋଷେଇ କରିବା ଲୋକ ତା ଚେତନା ଠିକ୍ ରହୁନି, ଭୋଗ ଲଗେଇବା ଲୋକ ତା ଚେତନା ଠିକ୍ ରହୁନି, ପାଇବା ଲୋକ ତା ଚେତନା ଠିକ୍ ରହୁନି, ଭଗବାନ ଖୁସି ହେଉନାହାନ୍ତି, ଭଗବାନ ଖୁସି ହେଲେ ଜଣେ ସାଙ୍ଗେ ସାଙ୍ଗେ ସେ ବା ମୁଁ ଛୁଆଟିବେଳେ ଦେଖିଛି ଟିକେ 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 ଛୁଆ ଥାଏ, ଆମେ ତ ସବୁ ଗାଁରେ ରହିନୁ, କେବଳ ରଜ ବେଳକୁ ଛୁଟି ବେଳକୁ ମାସେ ଆସୁ, କ'ଣ ଖରାଦିନ ଛୁଟି ଗୋଟେ ହୁଏ, ଆଉ ଗୋଟେ କ'ଣ ଗୋଟେ ହୁଏ, ଗାଁରେ ସବୁ ସଂକ୍ରାନ୍ତି ମାନଙ୍କରେ ଦେବୀ ମନ୍ଦିର ମା ଯେଉଁ ଗାଁର କ'ଣ ହେଲା ମା ମାନେ ସବୁ ଏ ଯେଉଁ ଗ୍ରାମ ଦେବତୀ ମ ସେସବୁ ମାନସିକ ରଖିଥାନ୍ତି, ଏ ଯେଉଁ ଦହି ଛେନା ତୁମର ଗ୍ରାମ ଦେବତୀ ଅଛନ୍ତି, ଆଉ ସେ ଗ୍ରାମ ଦେବତୀରେ ଦହି ଛେନା କଦଳୀ ନଡ଼ିଆକୁ ସବୁ ପାତିପାତି କରି ନନା ତାରା ସବୁ ପାତିପାତି କରି ସେ ଚକୁଡ଼ିବ ଗୋଡ଼ ଦେଇକି ଚକୁଡ଼ିବ, ଏ କି ବାଟି କହିଲେ ଏଡ଼େ ଏଡ଼େ ଗୋଟେ ସବୁ ପଥର ପଥର ବାଟରେ, ଆଉ ସେ ଛୁଆ ସବୁ ଲାଇନ୍ ଲାଗିଯିବେ, ଆମକୁ ଲାଜ ଲାଗେ, ଆମେ ତ ହଷ୍ଟେଲ ରହୁଥିଲୁ ନା, ଇଏ ଏମିତି କ'ଣ ଛୁଆ ନହେଲା ମହିଳା ଛୁଆ ସବୁ ନାକରୁ ସେଙ୍ଗାଣି ବହୁତ ହେନ ନା ଦିଅ 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 କହିକି ତାକୁ ହାତ ବଢ଼ାଉଥିବେ, ସେ ଖାଲି ଏତିକି ଏତିକି ଟିକେ ଟିକେ ଦେଉଥିବ, ଏତିକି ଏତିକି ହେଲେ ଆଙ୍ଗୁଳରେ ସେ ଛୁଆମାନେ ଚାଟିକି ପଳେଇ ଦେଉଥିବେ, ବଡ଼ ଲୋକ ବି ଆସି ହାତ ଟିକେ ପହଞ୍ଚି ହେଉଥିବେ, ଆମର ଏଠି ଫୁଲ ଫୁଲ ପ୍ଲେଟ୍ ବାଡ଼ି ଖାଇଲୁ ଗାଇ ମୋର ସବଜି କମ ହେଲା, ସେ ହାଲା ଗଲାଣି, ମାନେ ଗୋଟେ ଚେତନା ଜିନିଷଟା ନା, ବର୍ଣ୍ଣାଶ୍ରମ ଗଣ୍ଡି ଭିତରେ ରହିକି ଯଦି ବାହାରିବାକୁ ତାର ଇଚ୍ଛା ଅଛି ସେ କେବଳ ଏ ଶିକ୍ଷାଟା ରଖିବା ଦରକାର, ସଂସିଦ୍ଧି ହରି ତୂଷଣ ଭଗବାନ ମୋର କେମିତି ସୁଖ ହବ, ମୁଁ ଯେଉଁ ସେବାଟି କରୁଛି ପ୍ରଭୁଙ୍କୁ, ମୁଁ ଯେତିକି ସେତିକି ମୁଁ ଦେଇଦେବି ପ୍ରଭୁଙ୍କୁ, ଆମେ ସେମିତି ଶୁଦ୍ଧ ଆମେ ରାଧାରାଣୀ ବେଳେ ରଖି କ'ଣ ଲେଖିଲେ ରାଧିକାର ପକ୍ୱର୍ଣ୍ଣ ପକ୍ୱର୍ଣ୍ଣ, ବୁଝ ତା ଅର୍ଥଟା କ'ଣ, ମାନେ ରାଧାରାଣୀ ଭାବରେ ପକେଇଛନ୍ତି, ସେଠି ଅଗ୍ନିରେ ପାକ ହୁଏ ନା ରାଧା ପାଖରେ, ରାଧା ପାଖରେ ଅଗ୍ନିରେ ପାକ, ଅଗ୍ନିରେ ବସିଥାଏ ତାଙ୍କ ପ୍ରେମର, ଯେ କୃଷ୍ଣ ପାଇଁ ଯେଉଁ ରନ୍ଧନ କରୁଛନ୍ତି ସେ ଯେଉଁ ତାଙ୍କ ପ୍ରେମ ତାଙ୍କ ଭାବଟା ସେଥିରେ ଯାଏ, ସେଥିପାଇଁ ମା ହାତରୁ ଖିଆଯାଏ, ରୋଷେଇରେ କିଛି କଳା ନାହିଁ, ରୋଷେଇରେ ତୁ ତେଲ ମସଲା ପକାଇ ଯେମିତି ବାହାରେ ସବୁ ଦେଖାଉଛନ୍ତି ସେଇଟା ମୁଁ ରୋଷେଇ କୁହେନି, ମୁଁ ଏଟା କେବେ ମାନେନି, ସେଟା ଶରୀରରୁ କ୍ଷତି କରିବ, ତମ ଜୀବକୁ ଭଲ ଲାଗିବ ଶରୀରରୁ କ୍ଷତି କରିବ। ରୋଷେଇରେ କଳା ହେଲା ସ୍ନେହ, ଯାହାର ସ୍ନେହ ନାହିଁ ରୋଷେଇ ହେବନି, ସେ ଗୋଟେ ବର୍ଡନ କରୁଛି, ତା ଭକ୍ତ ଖାଇଲେ ବି ତାକୁ ତାର ଚେତନା ଠିକ ରହିବନି କି ଭଗବାନ ଖାଇବେନି। ଆଉ ଯେଉଁ ଯେତେ ବଡ଼ ବଡ଼ ରୋଷେଇ ଆଜି ହୋଟେଲରେ ସବୁ ରହିଛନ୍ତି ଫାଇଭ ଷ୍ଟାର ହୋଟେଲ ମାନଙ୍କରେ, ରୋଷେଇ କରିବା ତାଙ୍କର ଗୋଟେ ହବି, ତାଙ୍କୁ ଭଲ ଲାଗେ ଏ ମସଲାଟା ଆଜି ତିଆରି କରିବି। ମୁଁ ସେଇ ରାମ ରେଷ୍ଟୁରାଣ୍ଟ ଥିଲା ବେଳେ ସେ ମୁଁ ଯାଇକି ଦେଖିଛି ନା, ଜାଣିଛି ନା, ମୁଁ ସବୁ ଜିନିଷ ହାତ ମାରିକି ଦେଖିଛି। ସେ କେତେ ଇଣ୍ଟରେଷ୍ଟରେ କହୁଥିବ, ପ୍ରଭୁ ସେ ମସଲାଟା ଆଣିଲେ, ମୁଁ ଦେଖିଛି ସେ ମ୍ୟାନେଜର କହୁଥିବ, ପ୍ରଭୁ ସେ ମସଲାଟା ଆଣିଲା ଯେଉଁଟା ମସଲା ତିଆରି କରିବି, ମାନେ ତାର ସେଟା ଗୋଟେ ହବି, ତାକୁ ଆନନ୍ଦ ଲାଗୁଛି କରିବା ପାଇଁ, ସେ ବଡ଼ନେ ଫିଲ୍ କରୁନି, ପଇସା ପାଇଁ କରୁନି, ତାର ଗୋଟେ କାମ କରିବାଟା ତାର ଗୋଟେ ନିଶା ଭଳିଆ, ତାକୁ ଆନନ୍ଦ ଲାଗୁଛି ଏ ମସଲାଟା ଆଜି କଲି ଏମିତି ଲାଗିଲା। ଜଣେ ଭଗବାନଙ୍କ ସେବା କରିକି ତାକୁ ଆଗରୁ ଆନନ୍ଦ ମିଳୁନି, ସେ ବର୍ଣ୍ଣାଶ୍ରମ ଗଣ୍ଡରୁ ବାହାରି ପାରିବନି, ତାକୁ ଆନନ୍ଦ ମିଳୁନି ନା, କେତେ ଆନନ୍ଦ ମିଳିବ ନା ହରିତୋଷଣ, ତାର ସାମର୍ଥ୍ୟଟା ଯଦି ଭଗବାନ କାମରେ ଲଗେଇଦେଲା ଭଗବାନ ଖୁସି ହେଲେ। ଜଣେ ରୋଷେଇ କରି ସେଟା ବୈଷ୍ଣବ ସେବା ନା, ସେ କହିବ ଫଡ଼ାଫଡ଼ି କରିକି ପଳେଇଯିବି, ଜଣେ ପ୍ରସାଦ ବାଣ୍ଟୁଛି, ଏ କି ଖାଇଲା ଖାଇଲା ନ ଖାଇଲା ନାଇଁ ଚାଲିବ ହଳି ତାଟ, ଆମ ଜୀବନରେ ଆମେ ଶିଖିନୁ କେବେ, କେବେ ବି ଶିଖିନୁ, କେବେ ବି କରିବି ପାରିବୁନୁ, କେତେ ବଡ଼ ଉଚ୍ଚ ସ୍ଥିତିକି ଯାଉ ବା ନିଚ ସ୍ଥିତି ଯାଉ, କେବେ ବି କ'ଣ କୌଣସି ଯୁବକ ଏମିତି କରି ହେବନି, ସେ ଖାଇଲା ଖାଇଲା ନ ଖାଇଲା ନାହିଁ, କାହା ପାଇଁ ଅଛି କି ନାହିଁ ଆମେ ଦେଖିବାନି ବାଡ଼ି ଖାଇଦେବା, ଏଗୁଡ଼ା ଆମେ ଆପଣ ହେଇପାରିବୁନି, ଆମେ ଏତେ ଲୋୟର କନସିୟସନେସ୍ରେ ଆମେ ଶିଖିନୁ, ଆମ ଗୁରୁଦେବ କେବେ ଆମକୁ ଏଇଟା ଶିଖେଇ ନାହାନ୍ତି, ବସିକି ସେ ରୁହନ୍ତି ଦେଖ ପ୍ରଶାସନ ତେ ପାଇଲେ କି ନାହିଁ। ପ୍ରତ୍ୟେକ ଗୋଟେ ଜୀବ ନା, ପ୍ରତ୍ୟେକ ଲୋକ ଗୋଟେ ଜୀବ ନା, ଏଇଟା ଭଗବାନଙ୍କ ଜାଗା ନା, ଏଇଟା ବହୁତ ହାୟର କନସିୟସନେସ୍ ଜିନିଷ, କୃଷ୍ଣ ଚେତନା ଜିନିଷ, ତେଣୁ ଯିଏ ଭଗବାନଙ୍କର ସେବା କରୁଛି ସେ ଗୋଟେ ନାରୀଟେ ହଉ, ଯେମିତି ଏସବୁ ଆଉଟଷ୍ଟୋଇଂ ଜିନିଷ ମୋତେ ଭଲ ଲାଗେ ନା, ମୁଁ ଧରିଦେବି ଆମ ଗୁରୁ ଚକ୍ଷୁ ଦେଇଛନ୍ତି, ମୁଁ ଆମେ ଶୁଦ୍ଧଭକ୍ତ ନୁହଁ କିନ୍ତୁ ଶୁଦ୍ଧଭକ୍ତ ତାଙ୍କର କରୁଣାରେ ପଥଟା ଦେଖା ହଉଛି ଆମକୁ, ଆମକୁ ଦେଖୁନି ଆମର ଆମର କୃଷ୍ଣ ଭଗବାନ ସଜା ହଉଛନ୍ତି କେତେ ସୁନ୍ଦର ବର୍ତ୍ତମାନ ଲାଗୁଛନ୍ତି, ମାନେ ବାହ୍ୟ ଦୃଷ୍ଟିରେ ବହୁତ ବହୁତ ସୁନ୍ଦର କେୟାର ଡେଟି ଆମର ଠାକୁର ଭଗବାନ ଦେଖିବା ପାଇଁ ବହୁତ ସୁନ୍ଦର, କେତେ ପ୍ରକାର ସେ କାଳୀ ପୂର୍ଣ୍ଣ ଛାଡ଼ିଛି ସେ ବହୁତ କି କେତେ ଗ୍ରୀନ ପୋଷାକ କରିଛି ନୂଆ ପୋଷାକ ବହୁତ ବଢ଼ିଆ ଦେଖାହଉଛି, କିନ୍ତୁ ମୋର ଭାବନା ମୁଁ କହୁଛି ସେ ଫଟୋ ଆଣ, ମୁଁ ଗୁରୁଦେବ ଥିଲା ଫଟୋଟା ଦେଖେଇଦେବି, ମୋ କତରେ ଅଛି ସେ ଫଟୋ, ମୁଁ ରଖିଛି ରିଜର୍ଭ କରି। ଆମ ଗୌରନୀତାଇ ଯେତେବେଳେ ପ୍ରଥମେ ପ୍ରତିଷ୍ଠା ହେଇଥିଲେ ପ୍ରଭୁରି ଯେତେବେଳେ ସେବା କରୁଥିଲେ, ସେ ଯେଉଁ ଗୌରନୀତାଇ କୃଷ୍ଣ ବଳରାମଙ୍କର ଯେଉଁ ଫଟୋ ବର୍ତ୍ତମାନ ଫଟୋ ମୁଁ ଦେଖେଇଦେବି, କ'ଣ ଡିଫରେନ୍ସ ଅଛି, ଠାକୁର ବର୍ତ୍ତମାନ ଅପୁଲେଣ୍ଟରେ ଅଛନ୍ତି ଭଲ, ମାନେ କିନ୍ତୁ ଭାବ ଦେଖିବ ବହୁତ ଅନ୍ତର ଅଛି, କାହିଁକି ତାଙ୍କର ପ୍ରସନ୍ନତା ଜଣେ ଆଚାର୍ଯ୍ୟଙ୍କର ପ୍ରସନ୍ନତା ଉପରେ ତାଙ୍କୁ କିଏ ଭଲ ପାଉଛି, ମଣିଷ କ'ଣ ଯେ ମଣିଷ ଖାଇବାଟା କ'ଣ ଭାବିଲେ ବୁଝୁଛ କି ନାହିଁ, ଖାଇବାଟା କିଛି ବଡ଼ ଜିନିଷ ନୁହେଁ, ଟଙ୍କାଟା ବଡ଼ ଜିନିଷ ନୁହେଁ, ତାକୁ କିଏ ଭଲ, ଆମେ ଆମେ କ'ଣ ଜାଣିଛୁ ମୋତେ ଲୋକଟା ଆ ସେତିକି ତ ନାହିଁ, ଆଉ ତୁମେ ଖାଇବାକୁ ଦେଲେ କ'ଣ ମଠକୁ ଆସିଲ, ଏ ଆସରେ ଆସ ଖାଇକି ଯିବ, ଆସ ଖାଇକି ଯିବ, ତୁମେ ଖାଇବାକୁ ଦେଇଦେଲେ କ'ଣ ଭଲ ହେଇଯିବ, ଠାକୁର ତୁ ପୂଜା କରି ଘଣ୍ଟେ ବୁଝିକି ତାକୁ ଭଲ ପାଉଛି କିଏ, ସେ ବର୍ଣ୍ଣାଶ୍ରମର ଲକ୍ଷ୍ୟଟା ଲାଗିବା, ତୁମେ ସ୍ତ୍ରୀ ହୁଅ ପୁରୁଷ ହୁଅ କିଏ ବି ହୁଅ ଟିକେ ଠାକୁରଙ୍କୁ ଭଲ ପାଅ, ହରିତ ଷଣ୍ଡା କର, ଫୁଲ ଟିକେ ଦିଅ, ଭଗବାନ ଯୋଉ କହିଲେ ତା ଦେହରେ ଗୋଟେ କି ପଏଣ୍ଟ ରଖିଦେଇଗଲେ ସେଟା କିଏ ଧରିପାରୁନାହାନ୍ତି, ପତ୍ରମ ପୁଷ୍ପମ ଫଲମ ତ୍ୱୟମ, ଭଗବାନ ଏତେ ଯୋଉ ବିନମ୍ର ହେଇକି କହୁଛନ୍ତି ସବୁଠୁ ଯେ ଜଗତର କର୍ତ୍ତା, ଆଚ୍ଛା ଓଲଟା ହେଇଯାଉଛି ଫିଲୋସଫିଟା ମୁଁ ଦେଖୁଥିଲି ବସିକି ଦିନେ, ଆରେ ଏଇଟା ଓଲଟା ହେଇଯାଉଛି, ଏଠି କହିଲେ ପତ୍ରମ ପୁଷ୍ପମ ଫଲମ ତ୍ୱୟମ, ସେଠି କହିଲେ ଭକ୍ତା ଆରମ୍ଭ ଯଜ୍ଞାନ୍ତ ପୋଷ, ତୁମେ ସବୁରେ ଯଦି ଭକ୍ତା ହେଲା ଭକ୍ତା ଭୂର୍ତ୍ତା ମହେଶ୍ୱର, ତୁମେ ପୁଣି ପତ୍ର ଫୁଲ କାହିଁ ମାଗୁଛ, ଭଗବାନ ଜାଣିଛନ୍ତି ଗୋଟେ ଜୀବ ତାକୁ ସବୁଠୁ ବଡ଼ ଜିନିଷ ଦେବାଟା ଭାରି କଷ୍ଟ, ମୁଁ ମିନିମମ୍ ଡିମାଣ୍ଡ କରୁଛି, ତାର ଗୋଟେ ପ୍ରୀତି ରହିବା ଦରକାର, ହରିତୋଷଣ ଭକ୍ତର କୌଣସି ପ୍ରକାର କଲ୍ୟାଣ ସେଟା ଭଜନ ବୋଲି, ସେଥିପାଇଁ ଏ ଅନୁଗତ୍ୟ ଗୁର୍ବାନୁଗତ୍ୟରେ ଯେ ଭଜନ ଶିକ୍ଷା ନ କରିପାରିଲା, ସେବା ହବଟା ନ ଶିଖିପାରିଲା, ଭଜନ ହବନି, ସେଟା ସବୁ ବୈରଙ୍ଗ ଜିନିଷ, ବୈରଙ୍ଗ ଭଜନ ହବ, ସେଥିରେ କିଛି କ୍ଷତି ନାହିଁ ତୁମର, କିନ୍ତୁ ଅନ୍ତର ଯାହା କୁହନ୍ତି ଯେମିତି ରାଧାରାଣୀଙ୍କ ଯୁଦ୍ଧ ଭିତରେ ବସିବା, ଭକ୍ତିର ବଳ ଭିତରେ ତୁମେ ବସିପାରିବନି, ବଳ ଭିତରେ ବସିପାରିବନି, ଭକ୍ତି କରିବ କିନ୍ତୁ ତା ବଳ ଭିତରେ, ବଳଟା କ'ଣ କହିଲା ସାର୍କଲ, ତା ଭିତରେ ବସିପାରିବନି, ଭକ୍ତିର ବଳ ଭିତରେ ପ୍ରବେଶ କରିପାରିବନି, ଭକ୍ତିରେ ତୁମକୁ ପ୍ରାଣ ଭଳି ଲାଗିବନି, ଜୀବନ ଭଳି ଲାଗିବନି, ଭକ୍ତି ଆଧାରରେ ତୁମେ ବଞ୍ଚିବ କିନ୍ତୁ ଭକ୍ତି ତୁମର ଉଜ୍ଜୀବିତ ହବନି, ଯେନ୍ତା ଆମେମାନେ ବଞ୍ଚିଛେ କ'ଣ ଭକ୍ତିର ଆଧାରରେ ବଞ୍ଚୁଛେ ନା, ଆମ ପାଇଁ ବେଶ ରହିଛି ଭକ୍ତି, ଲୋକ ଆମକୁ ପଇସା ଦେଉଛନ୍ତି, ଲୋକ ଆମକୁ ସମ୍ମାନ ଦେଉଛନ୍ତି, ପ୍ରସାଦ କରୁଛେ, ସବୁ କରିକି ବଞ୍ଚୁଛେ, ଭକ୍ତିର ଆଧାରରେ ବଞ୍ଚୁଛେ କିନ୍ତୁ ଭକ୍ତି ଆମ ଜୀବନ ହେଇପାରୁନି, ଭକ୍ତିର ବଳ ଭିତରେ ପଶିପାରୁନି, କାରଣ ଭକ୍ତିର ବଳ ଭିତରେ ପଶିଲେ କ'ଣ ନା ଆନନ୍ଦାମ ବୁଦ୍ଧି ବରଦାନମ ପ୍ରତିପଦମ ପରିଣାମୃତାସ୍ୱାଦନମ ସର୍ବାତ୍ମ ସ୍ନପନମ ପରମ ବିଜୟତେ ଶ୍ରୀକୃଷ୍ଣ, ମହାପ୍ରଭୁଙ୍କ ଭଗବାନ କୃଷ୍ଣ ଭଜନ, ସର୍ବାତ୍ମ ସ୍ନପନମ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଏତେ କୀର୍ତ୍ତନ, ଏତେ ନୃତ୍ୟ, ଏତେ ଗୀତ, ଏତେ ସେବା କରୁଛ, ତୁମର ସାଧାରଣ ଯଦି ଗୋଟେ ମନୋଭାବ ଗୋଟେ ବଦଳି ପାରୁନି କ'ଣ କ'ଣ ଭୋଜନ ହେଇଛି, ତୁମେ ଏ ସ୍ଥିତିରେ ବୁଝ ହବନି ନା, କାରଣ ତାର ଲକ୍ଷ୍ୟ ରହୁଛି କ'ଣ, ତୁମେ ହରିତୋଷଣଟା ଚିନ୍ତା କରୁନ, ଏତେ ତୁମେ ଗୋଟେ ତୁମର ବିବେକଟା ଉଦିତ ହଉନି, ଆଉ ଆଉ କ'ଣ ତୁମେ ଚିନ୍ତା କରିବ, ହବନି ହବନି ଏଇଟା ଆଉ ହେଇପାରିବନି। ସେଥିପାଇଁ ଏ ଯେଉଁ ମହାତ୍ମା ମାନେ ଆମକୁ ଯେଉଁ ପଥ ଦେଖେଇ ଦେଇଯାଇଛନ୍ତି, କବେ ହବେ ମା ଲେଖିଲେ ନା ମହାତ୍ମାର କବେ ହବେ ଦର୍ଶନ, ଭକ୍ତି ଠାକୁର ଲେଖୁଛନ୍ତି କେବେ ଆପଣ ମୋର ସେଇଦିନ ହବ, ଆପଣ କୃପା କଲେ ମୁଁ ମହାତ୍ମାଙ୍କୁ ଦର୍ଶନ କରିବି, ମହାତ୍ମାର ହବେ ଦର୍ଶନ, ସେସବୁ ଆଉ ତ ବେଶୀ ପଢ଼ି ହଉନି। ମୁଁ ସେ କଥା ଭଲ ଏ କଥା ସିନା ଛାଡ଼ିଦେଲେ, ଦୁଇ ବର୍ଷ ହେଲା କଥା ଛାଡ଼ିଦେଇଛି, ବର୍ତ୍ତମାନ ସବୁ ଏ ପଦ ସବୁ ଭୁଲିଗଲେଣି, କଥାରେ ମୋର ସେଇଟା ସବୁ ପ୍ରୟୋଗ ହୁଏ, ସବୁବେଳେ ଖାତା ଖେଳିବାକୁ ପଡ଼େ, ଦୁଇ ଘଣ୍ଟା ଦେଖିବି କଥା କହିବାକୁ ଯିବି, ବେଳେବେଳେ ମନରେ ପଡ଼ିବି ପଦ ଗୁଡ଼ାକ ସବୁ, ମୋତେ ଭକ୍ତି ଠାକୁର ଜୀବନ ବହୁତ ସୁନ୍ଦର ଲାଗେ ତାଙ୍କ ପଦ ଗୁଡ଼ିକ। କେବେ ମହାତ୍ମାଙ୍କର ଦର୍ଶନ ହବ, ଆପଣଙ୍କର କୃପା ହେବେ, ଆପଣଙ୍କର କୃପା ହେବେ, ମହାତ୍ମାର କବେ ଦର୍ଶନ ଲାଷ୍ଟ ପଦରେ ଏଇଟା ରହିଛି, କେବେ ଆପଣଙ୍କର ନିଷ୍କପଟ କରିବା ଜଣେ ମହାତ୍ମାଙ୍କୁ ଦେଖିବି, କାରଣ ଜୀବନରେ ସଂସାର ବଞ୍ଚିବା ପାଇଁ ହେଲେ ବହୁତ ଉଦାହରଣ ଅଛି, ସଂସାର ବଞ୍ଚିବା ପାଇଁ ହେଲେ ଲୋକ କ'ଣ କହିବେ, ସେ ଲୋକ କେମିତି ଚଳୁଛି, ସ୍ୱାମୀ ସ୍ତ୍ରୀ କ'ଣ କହିବ, ତୁମେ ବ୍ୟସ୍ତ ହେଇଯାଉଛ, ସିଏ କେମିତି ଚଳୁଛି, କମ୍ପାନୀ କମ୍ପାନୀକି ଦେଖୁଛି, ଗ୍ରସ୍ତ ଲୋକ ଗ୍ରସ୍ତ ଦେଖୁଛି, ଆମେ ଭକ୍ତିରେ କାହାକୁ ଦେଖି ବଞ୍ଚିବା, ମୁଁ ପଚାରୁଛି। ତୁମେ ଯଦି ବର୍ତ୍ତମାନ ଭକ୍ତ ସମାଜକୁ ଦେଖିବ ତୁମେ ନିରାଶ ହେଇଯିବ, ବର୍ତ୍ତମାନ ଯଦି ଭକ୍ତ ନିରାଶ ନା, ପ୍ରେସିଡେଣ୍ଟ ଏହା କରୁଛନ୍ତି, ସିଏ ପ୍ରଭୁ ଏହା କରୁଛନ୍ତି, ସିଏ ଏହା କରୁଛନ୍ତି, ସେ ମହାରାଜ ଏମିତି କହୁଛନ୍ତି, ସିଏ ଏହା କରୁଛି, ତୁମେ ନିରାଶ ହେଇଯିବ, ଆମ ନିରାଶ ହବୁ ନୁହଁ, ତୋ ପଦ ଶିଷ୍ୟମାନେ ନିରାଶ ହଉ ନାହାନ୍ତି, ତାଙ୍କର ଶିଷ୍ୟମାନେ ନିରାଶ, ପ୍ରଭୁପାଦଙ୍କର ଶିଷ୍ୟମାନେ ଆମେମାନେ ନିରାଶ ହେଇଯାଉଛେ, ସେମାନେ ଆଜି ତାଙ୍କର ପରିପକ୍ ଅବସ୍ଥା ସେ ନିରାଶ ହଉଛନ୍ତି, ସେତିକି ଉତ୍ସାହରେ ସେ ଚଲଉଛନ୍ତି ମିଶନ, କାହିଁକି ଚଲୁଛନ୍ତି ମୋତେ କୁହନ୍ତୁ, ଦେଖା ଶିଖର ପଏଣ୍ଟଟା, ତାଙ୍କରି ଚେଲା ହେଇକି ଏଠି ଆସିକି ତୁମେ ଏତେ ବୁଦ୍ଧିଆ ହେଇକି ତୁମେ ଭାଙ୍ଗିବନି, ସେ ପ୍ରଭୁପାଦଙ୍କ ଶିଷ୍ୟ ଆମେ ଚେଲା ହେଇକି ଆମେ ସବୁ ଭାଙ୍ଗିଯାଉଛେ ନା, ହେଇଛି କଲେ ଏହା ହଉଛି ତାହା ହଉଛି, ଗୁରୁ ସେଇଠି ରହିଛନ୍ତି, ସେ କାହିଁ ବିଚାରି ଦଉନାହାନ୍ତି, ସେ କ'ଣ ଜାଣିନାହାନ୍ତି ମନ୍ଦିର ଏତେ ବଡ଼ ସୋସାଇଟିରେ କିଛି କିଛି ଅସୁବିଧା ହେଉଛି, ସେ କାହିଁ ବିଚାରି ଦଉନାହାନ୍ତି, ସେ କ'ଣ ଜାଣିଛନ୍ତି ଜଣେ ମହାତ୍ମାଙ୍କୁ ଦର୍ଶନ କରିଛନ୍ତି, ତାଙ୍କର ଶିକ୍ଷା ତାଙ୍କର ଆଧାର ଉପରେ ସେ ଉଜ୍ଜୀବିତ ହେଇ ବଞ୍ଚିକି ରହିଛନ୍ତି। ତେଣୁ ମହାତ୍ମାଙ୍କର ପଦାଙ୍କ ଅନୁସରଣ ତୁମେ ନ କରିପାରିଲେ ତୁମେ ବର୍ତ୍ତମାନ ସିଚୁଏସନ୍ ଦେଖିଲା ଡିଷ୍ଟର୍ବ ହବ, ଆଉ ବର୍ତ୍ତମାନ ସିଚୁଏସନ୍ ଦେଖିଲେ ପ୍ରାର୍ଥନା ବି କରିପାରିବନି, ସବୁବେଳେ ନିରୁତ୍ସାହିତ ହବ ନା, ଗୁଡ଼ାକ ଆସିବ ସବୁବେଳେ ତୁମକୁ ନିରାଶ ଲାଗିବ, ତୋ ମନ ଭିତରେ ଉତ୍ସାହ ଲାଗିବନି, ସବୁବେଳେ ଯାହାକୁ ପେସିମିଜିମ୍ ଆସିବ, ଅପ୍ଟିମିଜିମ୍ କେତେବେଳେ ଆସିବନି, ତୁମେ କାହାକୁ ଦେଖିପାରୁନ। ସେଥିପାଇଁ ସେ କହିଲେ କ'ଣ କହିଲେ, ପୂର୍ବାପର କରିବା ବିଚାର ସାଧନ ଭୋଜନ ନା କରିବ ହେଲା, ନରତନ ଦାସ ଠାକୁର କହିଲେ ଆର ଗୋଟେ ମନେ ପଡ଼ୁନି, ପୂର୍ବାପର କରିବା ବିଚାର ଭୋଜନ କରିବ, ପୂର୍ବାପରକୁ ବିଚାର କର, ପୂର୍ବାଚାର୍ଯ୍ୟ ଛାଡ଼ିପାରିବନି କେବେ ହେଲେ, ଜଣେ କହିବ କେଉଁଠି ସିଦ୍ଧାନ୍ତ ଯାହା ପୂର୍ବାଚାର୍ଯ୍ୟ, ବର୍ତ୍ତମାନ ଆଚାର୍ଯ୍ୟ ପୂର୍ବାଚାର୍ଯ୍ୟଙ୍କର ପ୍ରତିନିଧି, ହଁ ଠିକ ସେଟା, କିନ୍ତୁ ପୂର୍ବାଚାର୍ଯ୍ୟଙ୍କର ଶିକ୍ଷାକୁ କେତେବେଳେ ମିନିମାଇଜ୍ କରି ହବନି, କାରଣ ବେଳେବେଳେ ଆଧୁନିକ ଆମେ ଯେଉଁ ବର୍ତ୍ତମାନର ସେ ଗୁରୁ ଆଚାର୍ଯ୍ୟଙ୍କ ଉପରେ ଆମର ସନ୍ଦେହ ବି ଆସୁଛି, ସେତେବେଳେ ସମାଧାନଟା କେମିତି କରିବେ, ତାଙ୍କୁ ଗୁରୁ ରୂପରେ ଗ୍ରହଣ କରିଛେ, କିନ୍ତୁ ହୃଦୟ ଭିତରେ ତାଙ୍କୁ ଆସନ ଦେଇପାରୁନୁ, ଯେଉଁ ଜଣେ ବିବାହ ହେଇଛି ତା ସ୍ତ୍ରୀ ସେ ଭଲ ପାଇପାରୁନି, ଏଇଟା କେଉଁ ଅବସ୍ଥା, ଛାଡ଼ିପାରୁନି କି ଭଲ ପାଇପାରୁନି, ଭାବିଲେ ବୁଝିପାରୁଛୁ ତ କେମିତି ଅବସ୍ଥା, ସିଏ ଗୋଟେ ପ୍ରକାର ବିଧବା ନାହିଁ, ବିବାହ ହେଇଛି ସାମାଜିକ ଦୃଷ୍ଟିରୁ ସ୍ତ୍ରୀ କି ଛାଡ଼ିପାରିବନି କି ତାକୁ ଭଲ ପାଇପାରୁନି, ସେ ସ୍ତ୍ରୀର ଅବସ୍ଥା ଯେମିତିକା ଆମର ଅବସ୍ଥା ସେମିତିକା ହେଇଯିବ, ଯଦି ଆମେ ଗୁରୁ ଗ୍ରହଣ କରୁଛେ ଗୁରୁ ବୋଲି ସ୍ୱୀକାର କଲେ କିନ୍ତୁ ତାଙ୍କୁ ଭଲ ପାଇପାରୁନି, ତାଙ୍କୁ ଯୋଉ ହୃଦୟ ସିଂହାସନ ଯୋଉ ରଖିବା କଥା ରଖିପାରୁନି, ତା ସେଟାକୁ ସବୁ କେମିତି କରିବ ମୋତେ କୁହ, ତୁମକୁ କେହି ବି ସାହାଯ୍ୟ କରିପାରିବେନି, ସେଥିପାଇଁ ପୂର୍ବ ରଖା ଲେଖାଗଲା, ଆର ଗୋଟେ ମନ ଲୋକନି କାହିଁକି ମୋର, ପୂର୍ବାପର କରିବା ବିଚାର ସାଧନ ଭୋଜନ ଲେଲା ଇହାତେ ନା କର ହେଲା, କାୟ ମନେ କରିବା ସୁସାର, କାୟ ମନରେ ସୁସାର ଆକୁ ପୁରା ସାବଧାନ ହେଇକି ରୁହ, ପୂର୍ବାପର ଆଚାର୍ଯ୍ୟଙ୍କୁ ସବୁବେଳେ, ପୂର୍ବାଚାର୍ଯ୍ୟମାନେ କ'ଣ କହୁଛନ୍ତି ପରାଚାର୍ଯ୍ୟମାନେ କ'ଣ କହୁଛନ୍ତି ତାର ତ ସନ୍ଦେହ ପଳେଇବ, ପୂର୍ବାଚାର୍ଯ୍ୟମାନଙ୍କୁ ଛାଡ଼ି ହେବନି, ତେଣୁ ଏଇ ଯେଉଁ ଏଇ କଥାଟା ପଡ଼ିଛି ବର୍ଣ୍ଣାଶ୍ରମ ଗଣ୍ଡର ଉର୍ଦ୍ଧକୁ ଯିବାକୁ ହେଲେ ଯେଉଁ ହରିତୋଷଣଟା ଶିକ୍ଷା କରାଯାଏ କାହା ପାଖରୁ ଆଚାର୍ଯ୍ୟମାନେ, ସେଥିପାଇଁ ପ୍ରଭୁ ସବୁବେଳେ କୁହନ୍ତି ଅଣ୍ଡର ଗାଇଡାନ୍ସ ଅଫ୍ ବୋନାଫାଇଡ୍ ସ୍ପିରିଚୁଆଲ ମାଷ୍ଟର, ଏଇଟାକୁ ଲେଖନ୍ତି ସବୁବେଳେ ତାଙ୍କ ପ୍ରାମାଣିକ ଅଧିକାରୀଙ୍କର ଅଧୀନରେ ରହିକି ତୁମକୁ ସେବା କରେ, ତୁମ କତିର କ୍ୱାଲିଟି ରହିଥାଇପାରେ, ତୁମ କତିର ଗୁଣ ଥାଇପାରେ, କିନ୍ତୁ ଗୁଣକୁ କୃଷ୍ଣଙ୍କ ସୁଖରେ କେମିତି ଲଗାଯିବ ସେଇଟା ତୁମେ ଜାଣିନ, ଗୁଣଟାକୁ କୃଷ୍ଣ ସେବା କରି ତୁମ ସୁଖ ଲଗାଇଦେବ, ତୁମେ ତୁମର ଯେଉଁ ଗୁଣଟା ରହିଛି ତୁମେ ସେ କୃଷ୍ଣ ସେବାରେ ଲଗେଇକି ମୋତେ ଏଇଟା ଭଲ ଲାଗୁଛି ମୁଁ ଏମିତି କରିବି, ସେଟା କ'ଣ ଯୁକ୍ତ ହେଇଗଲା? କୃଷ୍ଣଙ୍କୁ ସୁଖ ଦେବାର ଯେଉଁ ବାସନାଟା ଗୁରୁଙ୍କ ପାଖରେ ରହିଛି, ସେଇଟା ଗୁରୁଙ୍କର ସମ୍ପତ୍ତି, ସେଇଟା ହିଁ ତାଙ୍କର ବଡ଼ ସମ୍ପତ୍ତି, ଆଉ ଗୁରୁଙ୍କର ମଠ ମନ୍ଦିର କି ସମ୍ପତ୍ତି ନୁହେଁ, ସମ୍ପତ୍ତି ସେଇଟା କୃଷ୍ଣଙ୍କୁ ସୁଖ ଦେବାର ଯେଉଁ ବାସନା। ସେଥିପାଇଁ କୃଷ୍ଣ ଆମେ ଯେଉଁ କହୁଛେ କୃଷ୍ଣ ଯେ ତୋମାର କୃଷ୍ଣ ଦିତେ ପାର, ତା କାହିଁକି ଏଇଟା କୁହାହଉଛି? ଜଣେ ମଣିଷକୁ ଆମେ କେମିତି କହିଦେବା? ସାଧାରଣ ଲୋକମାନଙ୍କୁ ପ୍ରଶ୍ନ କରିବେ, ଗୋଟେ ମଣିଷଟା କେମିତି କହୁଛ ତୁମେ ସେ କୃଷ୍ଣ ଦେଇପାରିବେ, କୃଷ୍ଣ ତାଙ୍କର ବୋଲି? ଆରେ ଯିଏ ଯାହାକୁ ଭଲ ପାଇଲେ ସିଏ ହଉଛି ତାର, ଭାବିଲେ ତୁମେ କାହାର ହବ? ତୁମ ଘରୁ ବାହାର କରିଦେବ, ବର୍ତ୍ତମାନ ପିଲା ଛୁଆ ବାହାର କରିଦେବେ, ମୁଁ ତୁମକୁ ଭଲ ପାଇବି, ତୁମେ କାହାର ହବ? ମୋର ହବ, ଯିଏ ତୁମକୁ ଭଲ ପାଇଲା ଛାଡ଼ ଯେବି, ସେ ମହାରାଜ ମୋତେ ଭଲ ପାଉଛନ୍ତି, ସେ ହେଉଛନ୍ତି ମୋର। ଯିଏ ତୁମକୁ ଭଲ ପାଇବ, ତାହେଲେ କୃଷ୍ଣଙ୍କୁ ଯିଏ ଭଲ ପାଇଲା, କୃଷ୍ଣ ସୁଖ ଯିଏ ଚବିଶ ଘଣ୍ଟା ଚିନ୍ତା କରୁଛି, କୃଷ୍ଣ କାହାର ତାଙ୍କ ତାଙ୍କ ପାଖରେ ତ ସବୁ ଅଛି, ଆଉ ତୁମେ କୁଆଡ଼େ ଘୁରିବ? ସେଥିପାଇଁ ତାଙ୍କ ଅଧୀନରେ ସେବା କରିବାକୁ ପଡ଼େ, ତାଙ୍କର ମନୋଭାବକୁ ବୁଝିବାକୁ ପଡ଼େ, ନହେଲେ ବର୍ଣ୍ଣାଶ୍ରମ ଗଣ୍ଡରୁ ଉର୍ଦ୍ଧ୍ୱଗାମୀ ଯାଇପାରିବେନି, ହରିତଶୁଣ୍ଡା ହେଇପାରିବେନି। ସେଥିପାଇଁ ପୂର୍ବତ ଏଇ ପୂର୍ବତ କଥା ମନରେ ପଡ଼ି ସେ ପଶିଗଲା, ଏଇଟା ପୂର୍ବତ ସେଇଟା ରଚନା କରୁଛନ୍ତି, ବଡ଼ ଭାରି ଇମ୍ପୋର୍ଟାଣ୍ଟ ଏ ପର୍ବଟା। ଦୁଇ ପ୍ରକାର ସ୍ୱଧର୍ମ ଅଛି, ଯେପର୍ଯ୍ୟନ୍ତ ବ୍ୟକ୍ତି ମୁକ୍ତ ନ ହୋଇଛି ସେପର୍ଯ୍ୟନ୍ତ ମୁକ୍ତି ଲାଭ ନିମିତ୍ତ ଧର୍ମନୀତି ଉପରେ ପ୍ରତିଷ୍ଠିତ ହୋଇ ଇହ ଜନ୍ମରେ ତାର ସ୍ୱଧର୍ମ ପାଳନ କରିବାକୁ ବା କର୍ତ୍ତବ୍ୟ କର୍ମ କରିବାକୁ ପଡ଼ିବ। ଯେତେବେଳେ ବ୍ୟକ୍ତି ମୁକ୍ତ ହୋଇଗଲା ସେତେବେଳେ ତାର ସ୍ୱଧର୍ମ ବା କର୍ତ୍ତବ୍ୟ କର୍ମ ଅପ୍ରାକୃତ ବା ଦିବ୍ୟ କର୍ମ ହେଇଗଲା। ମୁକ୍ତ ସ୍ଥିତିକି ନକଲା ପର୍ଯ୍ୟନ୍ତ, ଗୁଣାତୀତ ସ୍ଥିତି କଲା ପର୍ଯ୍ୟନ୍ତ ତା କର୍ମଟା ଅପ୍ରାକୃତ ହବନି, ସେଥିପାଇଁ ସେ ତାର ବର୍ଣ୍ଣାଶ୍ରମର ଗୁରୁଙ୍କ ଅଧୀନରେ ରହିକି ବର୍ଣ୍ଣାଶ୍ରମ ସିଷ୍ଟମରେ ରହିବ। ସେତେବେଳେ ସେ ଆଉ ଭୌତିକ ଧାରଣାରେ ନଥାଏ, ଭୌତିକ ଦେହ ଧାରଣାରେ ଯେତେବେଳେ ବ୍ୟକ୍ତି ଥାଏ ସେତେବେଳେ ବ୍ରାହ୍ମଣ କ୍ଷତ୍ରିୟ ନିମିତ୍ତ ସ୍ୱତନ୍ତ୍ର କର୍ମମାନ ଅଛି ଏବଂ ଏ ପ୍ରକାର କର୍ମ ସମ୍ପାଦନ ଅପରିହାର୍ଯ୍ୟ ଅଟେ। ତୁମେ ଉପର ଲାଭକୁ କହିବନି ଠିକ ଅଛି ମୁଁ ମୋର ଏଇଟା କରିବିନି, ସମ୍ଭବ ନୁହେଁ, କହି ବର୍ଣ୍ଣାଶ୍ରମ ଗଣ୍ଡର ଉର୍ଦ୍ଧ୍ୱ ଯାଇ ହବନି, ତାର ଗୁଣଟା ଅଛି ଆଉ ଅପରିହାର୍ଯ୍ୟ। ସ୍ୱଧର୍ମ ଭଗବାନଙ୍କ ଦ୍ୱାରା ସ୍ଥିରୀକୃତ ହୋଇଛି ଏବଂ ଚତୁର୍ଥ ଅଧ୍ୟାୟରେ ଏ ସମ୍ବନ୍ଧରେ ବିଶେଷ ବିଶ୍ୱ ଏ ବର୍ଣ୍ଣାଶ୍ରମ ଏଇଟା ଚତୁର୍ଥ ଅଧ୍ୟାୟରେ ଅଛି, ମାୟା ସୃଷ୍ଟା ଶିଶୁଗୁଡ଼ି ପୂର୍ବଦେଇ ଇଣ୍ଡିକେଟ୍ କରୁଛନ୍ତି। ଭୌତିକ ଦେହ ଧାରଣା ସ୍ତରରେ ସ୍ୱଧର୍ମକୁ ବର୍ଣ୍ଣାଶ୍ରମ ଧର୍ମ ବା ବ୍ୟକ୍ତିର ଦିବ୍ୟାନୁଭୂତି ଲାଭ ନିମିତ୍ତ ପ୍ରାଥମିକ ସୋପାନ ବୋଲି କୁହାଯାଇଛି। ଆମର ବର୍ଣ୍ଣାଶ୍ରମ ସିଷ୍ଟମରେ ଆଉ କର୍ମୀ ଲୋକର ବର୍ଣ୍ଣାଶ୍ରମ ସିଷ୍ଟମ ଗୋଟିଏ ଡିଫରେନ୍ସ ରହିଛି। ଆମର କ'ଣ, ତୁମେ ବ୍ରାହ୍ମଣ ହବ କିନ୍ତୁ ତୁମକୁ ଗୁରୁଙ୍କୁ ଫଲୋ କରିବାକୁ ପଡ଼ିବ, ଗୁରୁ ତୁମକୁ କ'ଣ କରିବେ ଏ ଦିବ୍ୟାନୁଭୂତି ସ୍ତରକୁ ନେବେ, ଆତ୍ମଚେତନାକୁ ନେବେ। ସେଠି କ'ଣ ହେଉଛି କର୍ମକାଣ୍ଡରେ, ସେମାନେ ଆଉ ସେ ବ୍ରାହ୍ମଣ ହେଇଛନ୍ତି, ତାଙ୍କର କର୍ମକାଣ୍ଡ ସେ ବ୍ରାହ୍ମଣ କର୍ମଟା କରୁଛନ୍ତି, ତାଙ୍କର ସ୍ୱାମୀ ସ୍ତ୍ରୀ ତାଙ୍କର ଗୃହକର୍ମ କରୁଛନ୍ତି, କିନ୍ତୁ ଆତ୍ମଚେତନା କଥାଟା ଆଉ ସେ ହରିତୋଷଣଟା ନାହିଁ। ଏଠି ଆମର ବର୍ଣ୍ଣାଶ୍ରମ ସିଷ୍ଟମ ଯାହା ରହିଲେ ଗୁରୁଙ୍କର କାର୍ଯ୍ୟ ହେଲା, ସେ କେବଳ ତୁମେ ବ୍ରାହ୍ମଣ ହୁଅ କ୍ଷତ୍ରିୟ ହୁଅ ବୈଶ୍ୟ ହୁଅ ଶୂଦ୍ର, ଗୁରୁ କ'ଣ କହିବ? ଜାତି ପଚାରନ୍ତି, ତା ପତି ପଚାରନ୍ତି, କିଛି ପଚାରନ୍ତି, ତା ଖାଲି ଦେଖନ୍ତି ଏଇଟା ଗୋଟେ ଆତ୍ମାଟା, ଇଏ କେମିତି ହରିଙ୍କର ସେବାରେ ଲାଗୁ, ଭଗବାନଙ୍କ ସେବାରେ ଲାଗୁ, ଭଗବାନଙ୍କର ଭଜନ କର, ତାହେଲେ ଇଏ ଗୁଣରୁ ଉର୍ଦ୍ଧ୍ୱକୁ ଯିବ। ତାର ବ୍ରାହ୍ମଣ ହୁଅ ବ୍ରାହ୍ମଣ ହୁଅ କ୍ଷତ୍ରିୟ ହୁଅ ବୈଶ୍ୟ ହୁଅ ଶୂଦ୍ର ହଉ, ତାର ଯେଉଁ ଗୋଟେ ଗୁଣ ଅଛି ସେ ହରିଙ୍କର ସେବା କରିକି ସନ୍ତୋଷ କଲେ ହରିଙ୍କ କୃପାରୁ ସେ ଉପରକୁ ଯିବ। ସେଥିପାଇଁ ପ୍ରଭୁ ଏଇଟା ଲେଖୁଛନ୍ତି, ରଚନା କରୁଛନ୍ତି, ବ୍ୟକ୍ତିର ଦିବ୍ୟାନୁଭୂତି ଲାଭ ନିମିତ୍ତ ଏହା ପ୍ରାଥମିକ ସୋପାନ ବୋଲି କୁହାଯାଏ। ବର୍ଣ୍ଣାଶ୍ରମ ଧର୍ମସ୍ତରରୁ ମାନବର ସଭ୍ୟତା ଆରମ୍ଭ ହୁଏ। ବର୍ଣ୍ଣାଶ୍ରମ ଯଦି ଜଣେ ପାଳନ କରୁଥିବ ସଭ୍ୟ, ବର୍ତ୍ତମାନ ଅନକଲ୍ଚର୍ଡ ଯେଉଁ ଦେଖୁଛନ୍ତି ବ୍ୟବହାର ଗୁଡ଼ାକ ସବୁ ଖରାପ ହେଇଗଲା, ଛୋଟ ଛୋଟ ଛୁଆ ମାନେ ଝିଅ ବୋଉ ସେ ସବୁ କ'ଣ ତାଙ୍କ ସବୁ ଅବସ୍ଥା ହେଲାଣି, କିଛି ନାହିଁ, ଲାଜ ସର୍ବ ନାହିଁ, ଗୋଟେ ପିତାଙ୍କ ଆଗରେ କେମିତି ଡ୍ରେସ୍ ପିନ୍ଧୁଛ, ତୁମେ କ'ଣ କରିବା ଦରକାର, ଏସବୁ କିଛି ନାହିଁ, ପୁରା ବହୁତ ବଡ଼ ମାନେ ପତିତ ଅବସ୍ଥା ବର୍ତ୍ତମାନ, ଗୋଟେ ସଭ୍ୟମାନ ଅବସ୍ଥାରେ ନାହିଁ। କାହିଁକି ନା ଏଇଟା ବର୍ଣ୍ଣାଶ୍ରମ ସିଷ୍ଟମଟା ନାହିଁ, ଆଉ ଭାଙ୍ଗି ଯାଇଛି ଆଉ। ସେଥିପାଇଁ ସେ କହିଲେ ବର୍ଣ୍ଣାଶ୍ରମ ଧର୍ମସ୍ତରରୁ ମାନବ ସଭ୍ୟତା ଆରମ୍ଭ ହୁଏ। ଭୂତ ପ୍ରକୃତିରେ ଯେଉଁ ଗୁଣ ନାହିଁ ଏ ଭୌତିକ ସ୍ତରର ଲାଭ ହୋଇଛି, ସେ ଗୁଣ ଅନୁଯାୟୀ କର୍ମ ସମ୍ପାଦନ କରିବାକୁ ବର୍ଣ୍ଣାଶ୍ରମ ଧର୍ମ କୁହାଯାଏ। ଆମର ସତଗୁଣ ରହିଛି, ଭାବିଲ ତୁମର ରାଜସ୍ୱ ଗୁଣ ରହିଛି, କ'ଣ ବୁଝିପାରୁଛ ନା ନାହିଁ, କରିବାର ଅଛି, ତୁମେ ବସିପାରିବନି, ବସିଲେ ହଇଜା କୁକୁଡ଼ା ଭଳିଆ ବେକକୁ ଭାଙ୍ଗିକି ତୁମକୁ ଭଲ ଲାଗିବନି ନା କ'ଣ, ତୁମେ କିଛି କରିବାକୁ ପଡ଼ିବ, ତ ରଜଗୁଣଟା ଅଛି, ତୁମ ରଜଗୁଣଟା ତୁମର ଅଛି ମାନେ ତୁମେ କର୍ମଟା କରିବ, ସେଟା ସଂସାର ପାଇଁ କର୍ମ କଲ ଗୁଣଯୁକ୍ତ ହେଇକି ରହିଲା, ଆଉ ତୋର ଲାଭ କିଛି ହେଲାନି, ସେ କର୍ମଟା ଯଦି ଭଗବାନ ପାଇଁ କଲ ତୁମ ଗୁଣଟା ରଜଗୁଣରୁ ସତଗୁଣକୁ ଯିବ, ଏତିକି ହେଲା ଡିଫରେନ୍ସ। ସେଥିପାଇଁ ଏ ରଚନା କରାହେଲା ବର୍ଣ୍ଣାଶ୍ରମ ଧର୍ମ ଅନୁଯାୟୀ ଯେଉଁ ଗୁଣ ନାହିଁ ଭୌତିକ ସ୍ତରରେ ଲାଭ ହୋଇଛି, ସେ ଗୁଣ ଅନୁଯାୟୀ କର୍ମ ସମ୍ପାଦନ କରିବାକୁ ବର୍ଣ୍ଣାଶ୍ରମ ଧର୍ମ କୁହାଯାଏ। ବର୍ଣ୍ଣାଶ୍ରମ ଧର୍ମ ଅନୁଯାୟୀ ଯେକୌଣସି କର୍ମକ୍ଷେତ୍ରରେ କର୍ତ୍ତବ୍ୟ ସମ୍ପାଦନ କଲେ ବ୍ୟକ୍ତି ଉଚ୍ଚ ସ୍ତରକୁ ଉନ୍ନୀତ ହେବ। ଯେଉଁ ଉଚ୍ଚ ସ୍ତରକୁ ଯିବ ସିଏ ବ୍ରାହ୍ମଣ ହେଇଛି, ତାର ଉଚ୍ଚ ସ୍ତରକୁ ଯିବ, ସେ ଆତ୍ମାନୁଭୂତି ଲାଭ କରିବ, କି କ୍ଷତ୍ରିୟ ହେଇଛି, ବୈଶ୍ୟ ହେଇଛି, ଶୂଦ୍ର ହେଇଛି, ଏ ଯେଉଁ ଉପର ସ୍ତରକୁ ଯିବା ପାଇଁ ହେଲେ ତାକୁ ତ କର୍ତ୍ତବ୍ୟଟା ବର୍ଣ୍ଣାଶ୍ରମ ଧର କର୍ତ୍ତବ୍ୟଟା ସମ୍ପାଦନ କରିବାକୁ ପଡିବ। କିନ୍ତୁ କର୍ତ୍ତବ୍ୟ ସମ୍ପାଦନ କରିବା ମାନେ ହରିତୋଷଣ ହେଉଛି ଲକ୍ଷ୍ୟ। ଯେମିତି ଅର୍ଜୁନ କହୁଛନ୍ତି ତୁମେ ଭଗବାନ ଯୁଦ୍ଧ ପାଇଁ କହୁନାହାନ୍ତି, ଅର୍ଜୁନକୁ ଯୁଦ୍ଧ କରିବାଟା ଭଗବାନ କହୁନାହାନ୍ତି, ଭଗବାନ କଣ କହୁଛନ୍ତି, ମୋ ପାଇଁ ଯୁଦ୍ଧ କର, କୃଷ୍ଣଙ୍କୁ ଛାଡ଼ିକି କର୍ମ କରିବା କଥା କୃଷ୍ଣ କହିନାହାନ୍ତି କେବେ। ଏ ଯୋଉ ଲୋକମାନେ କହୁଛନ୍ତି ନା କୃଷ୍ଣ କହିଛନ୍ତି କର୍ମ କର, ସେଟା ଭୁଲ ଫିଲୋସଫି। କୃଷ୍ଣ କର୍ମ କରିବା ପାଇଁ କହିଛନ୍ତି, କିନ୍ତୁ କର୍ମ ସାଙ୍ଗରେ କଣ କହିଛନ୍ତି ଅର୍ଜୁନଙ୍କୁ, ତସ୍ମାତ୍, ଏସବୁ ଲୋକ କହିଲେନି, ତସ୍ମାତ୍ ସର୍ବେଷୁ କାଳେଷୁ ମାମ୍ ଅନୁସ୍ମର ଯୁଦ୍ଧାଚ। କର୍ମ କରୁଛ ମାନେ କର୍ମଟା ହଉଛି ଭାରି ଜଟିଳ ଆସିବ କର୍ମ କର୍ମ କ୍ଷେତ୍ରରେ। ଭକ୍ତିନାଥ ଠାକୁରଙ୍କ ଭାଷା ସବୁ ଦେଖିବ କଣ ଲେଖିଛନ୍ତି, କର୍ମଟା ଭାରି ଜଟିଳ, ମୁନିଋଷିମାନଙ୍କ ପାଇଁ ଜଟିଳ କର୍ମ, କେବେ କେହି କେହି ଠିକ କରିପାରିବେନି। ତେଣୁ କର୍ମଟା କେବେ ଯିବୁକୁ ସୁଖ, ମୁଁ ଦେଖିଛୁ ଏଇ ବାହାଘର କେତେ କଷ୍ଟରେ କରୁଥିବ, ଦେଖିବ ସେଇ ଯୋଉ କଣ ଜୋଇକି ଦିଅନ୍ତି, କଣ ମୁଦି ନାମ କଣ ଆଡ଼େ ଦିଅନ୍ତି, ବା ପଖାଳ ଖିଆନା କଣ କଣ ହୁଏ ସେଠି ଗୋଟେ, ସେ କେତେଟା ମୁଦି ଦିଅନ୍ତି, ମୋ ସେ ଲାଷ୍ଟ ବାହା ସାରିଲା ପରେ କଣ ସେ ପଖାଳ ଖାଏ ନା କଣ, ସେ ସେ କେତେ ଭରି, ଏତେ ବଡ ବାହାଘର ହେଲା, ଖାଇବା ପିଇବା ହେଲା, ସେ ସେତିକି ଯଦି ମୁଦିଟା ଭଲ ନ ହେଲା ସରିଲା ତୁମର କର୍ମକାଣ୍ଡ, କର୍ମକାଣ୍ଡ କାମ କଲ, ସେ ଜୁଇଁ ଖୁସି ହେଲାନି, ମୁଁ ନେବିନି, ବା ସହିଲା ସହିଲା, ଆରମ୍ଭ ହେଲା ଗୋଟେ ଇତିହାସ। କର୍ମ ଭାରି ଜଟିଳ, ଏତେ ଗୋଟେ ଗାଉଁଲି ଉଦାହରଣ ଦେଲି, କର୍ମଟା ବହୁତ ଜଟିଳ, କର୍ମର ସୁଖ ମିଳିବନି, ଆଉ କର୍ମ କେହି ଠିକ୍ ଠିକ୍ ଭାବରେ କରିପାରିବେନି। ସେଥିପାଇଁ ଭଗବାନ କଣ କହିଲେ, ମାମ ଅନୁସ୍ମ, ଅର୍ଜୁନ ତୁମେ ଯୁଦ୍ଧ କରିବା ପାଇଁ ମୁଁ ତୁମେ ପ୍ରେରଣା କରୁନି, ମୋ ଉପରେ ଆଶ୍ରିତ ହୋଇ ମୋତେ ସ୍ମରଣ କରି ଯୁଦ୍ଧ କର, ଏଟା ବର୍ଣ୍ଣାଶ୍ରମ। ସେ କୃଷ୍ଣଙ୍କୁ ଧରିବାକୁ ପଡ଼ିବ, ଭଗବାନ କେବେ କହିଲେ ତୁମେ ଖାଲି ବିବାଚୁରା ହେଇଯାଅ, ତୁମେ ତୁମର ଏଇ କାମନା ଆସୁନା ବିବାହ ହେଇଯାଅ, ଆଉ ବିବାହ ହେଲେ ତୁମେ ପୁଣି କର୍ମ ବୈବାହିକ କର୍ମରେ ପଶିଲ ନା, ସେ ଆହୁରି ଜଟିଳ, କୃଷ୍ଣଙ୍କୁ କେତେବେଳେ ଛାଡ଼ି ହବନି, ସେବେ ଏଇଟା କର୍ମ, କୃଷ୍ଣଙ୍କୁ କେତେବେଳେ ଧରିକି କର୍ମ କଲେ ଏଇଟା କର୍ମଯୋଗ ହେଇଗଲା, ପୁଣି ସେ କର୍ମଯୋଗଟା ଯଦି ନିଷ୍କାମ ହେଇଗଲା ସେଟା ଭକ୍ତି ହେଇଗଲା। ପ୍ରଥମ ସୋପାନଟା ବର୍ଣ୍ଣାଶ୍ରମ ଧର୍ମକୁ ଉପରକୁ ଯିବା ପାଇଁ ହେଲେ ସ୍ୱଧର୍ମକୁ କୃଷ୍ଣଙ୍କର ବା କୃଷ୍ଣଙ୍କ ପ୍ରୀତିବିଧାନ ପାଇଁ କରିବାକୁ ପଡ଼େ, ଆଉ ନିଷ୍କାମ ପୂର୍ବକ କଲେ ସେଟା ପ୍ରାଥମିକ ପ୍ରପାଜ କଲେ ଦିବ୍ୟାନୁଭୂତି ସ୍ତରର ପ୍ରାଥମିକ ଜିନିଷ, ସେଟା ଭକ୍ତିର ପ୍ରାଥମିକ ସୋପାନ। ସେଥିପାଇଁ ପୂର୍ବଦୀ ସିଷ୍ଟମଟା ଆଡପ୍ଟ କରିଛନ୍ତି ନା, ଆଉ ଭଗବାନଙ୍କ ନିଜ ଲୋକ ନା, ଏଲ୍ ଏଫ୍ ମେମ୍ବରସିପ୍ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ଏଇଟା କାହିଁକି ସବୁ କରିଛନ୍ତି, ଏଇଟା ଗୁଣଯୁକ୍ତ ଲୋକ, ଏ ଭୋଜନ କରିପାରିବେ ତ ଛାଡ଼ିବ ନାହିଁ, ଏଇନା ତ ଯାଇ ଆଗରୁ ଟିକେ ଯାଇ ଭକ୍ତମାନଙ୍କୁ ସମୟ ମିଳିଲେ ଯାଇକି ଆମେ ସବୁ ଆମକୁ ସମୟ ମିଳିଲେ ସବୁ କୀର୍ତ୍ତନ କରୁ, ଏଇ ଯେ ବଗିଚାରେ ସେବା କରିବୁ, ନହେଲେ କିଛି କରିବୁ, ବର୍ତ୍ତମାନ କିଛି ନାହିଁ, କାହା ଜାମ ଛାଡ଼ିଦେବ, ସେ ମୋବାଇଲ ବସି ଗଡ଼େଇବ, ପଶା ଖେଳିବ, ତାହାକୁ ସମୟ ମିଳିବ ସେୟା କରିବ, ସେ କେବେ ବି ଭୋଜନ କରିବନି, ଟିକେ ଫାଙ୍କାଇବା, ଏଣେ ଦେଖୁଛି ଜପ କରୁଛନ୍ତି, ସେଣେ ଦେଖ ମୋବାଇଲ ଗୁଡ଼ା ହେଉଛି, ହରେ କୃଷ୍ଣ ମୁଁ ତ ଏଣେ ହାତ ମାରୁଥିବେ, ଏଇ କି କ'ଣ ଭୋଜନ କରିବେ, କିଛି କରିପାରିବେନି, କିଛି କରିପାରିବେ, ବର୍ତ୍ତମାନ ତ ବହୁତ ଖରାପ ସମୟ ଆସିଯାଇଛି। ତେଣୁ ଏଇ ହରିତୋଷଣଟାକୁ ଲକ୍ଷ୍ୟ ରଖିକି ଆଚାର୍ଯ୍ୟମାନେ ଯେଉଁ ପ୍ରବଦ ଏ କଥା କହୁଥିଲେ, ପ୍ରବଦ କାହିଁକି ଏତେ ପ୍ରକାର ଏନଗେଜମେଣ୍ଟ ଦେଇଛନ୍ତି, ପ୍ରବଦ ଜାଣିଛନ୍ତି ଏବେ ସବୁ ରାଜସିକ ତାମସିକ ଆସିବେ, ଏମାନେ ଫୁଲି ଏନଗେଜମେଣ୍ଟ ଦରକାର, ଏ କେବେ ଭୋଜନ କରିପାରିବେ, ତେଣୁ ଏମାନେ ସ୍ୱୀକୃତି ଅର୍ଜନ କଲେ ଯଦି ନିଷ୍କାମ ହେଇଯିବେ ସାଙ୍ଗେ ସାଙ୍ଗେ ପ୍ରୋଗ୍ରେସ୍ କରିବେ, ଆଉ ନିଷ୍କାମ ପାଇଁ ସବୁ ବାଟରୁ ଖାଏ, ନିଷ୍କାମ ପାଇଁ ଶ୍ରବଣ କୀର୍ତ୍ତନ ରହିଲା, ସେବା ବି ଯୋଗେଇଲେ, ସେଥିପାଇଁ ଏତେ ଷ୍ଟ୍ରିକ୍ଟ ପାଇଁ ପ୍ରବଦ ଭାଗବତ କ୍ଲାସ୍ କେବେ ବନ୍ଦ କରିବ ନାହିଁ, ଏଇଟା କହୁଛି ମଙ୍ଗଳ ଆରତୀ କେବେ ବନ୍ଦ କରିବ ନାହିଁ, ସେବା ବି ଚାଲିବ, ଏଇଟା କାହିଁ କହୁଛି ନା, ସେଣେ ଯେଉଁ ଭଗବାନଙ୍କ ସେବାରେ ଲାଗିଲେ ଏଣେ ଶ୍ରବଣ କୀର୍ତ୍ତନ ଚାଲିଲା, ଯାହାଦ୍ୱାରା ତାଙ୍କର ବର୍ଣ୍ଣାଶ୍ରମ ଧର୍ମର ବୃଦ୍ଧକୁ ସେଇଠି ଯିବେ। ଆଚାର୍ଯ୍ୟମାନଙ୍କର ବଡ଼ ବୈଜ୍ଞାନିକ ଗୁରୁଦେବ ସେଇଟାକୁ ଗୋଟେ ଏତେ ସୁନ୍ଦର ଅବସ୍ଥାରେ କହିଛନ୍ତି, ସମ୍ପ୍ରଦାୟକୁ ଏକ ବୈଜ୍ଞାନିକ ପଦ୍ଧତିରେ ଆଚାର୍ଯ୍ୟମାନେ ପ୍ରତିଷ୍ଠିତ କରିଦେଇଯାଇଛନ୍ତି, ୟା ପଛରେ ଗୋଟେ ସାଇନ୍ସ ଅଛି, ଆଉ ତୁମେ କାଲି କ'ଣ କରିବ, ପଢ଼ିପାଡ଼ି ଦେଇ ତୁମ ଆଚାର୍ଯ୍ୟମାନଙ୍କୁ ରିଜେକ୍ଟ କରିଦେବ ନା, କ'ଣ ପ୍ରବଦ ଏଇଟା କହିଛନ୍ତି, ସେ କ'ଣ ଏହା କାଲି ଆଜିକାଲି ଏଥର ଚାଲି ଆସୁଛି, ହେଇଟି ପ୍ରବଦାନ କରିବା କହିଛନ୍ତି, ସେଠି ଗୋଟେ ହାରିଟିଜିଙ୍କୁ, ସେ ବାବା ବଡ଼, ତୁମେ ପାଠ ପଢ଼େଇବ ମୋତେ, ତୁମେ ପାଠ ପଢ଼େଇବ, କୃଷ୍ଣଙ୍କୁ ଦେଖିବା ଲୋକ କୃଷ୍ଣଙ୍କୁ ପାଇବା ଲୋକ ସେମାନେ ପ୍ରବଦଙ୍କୁ ମାନିଛନ୍ତି, ଭଗବାନ ଯାହାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଗୁରୁଦେବ ଗୋପାଳଙ୍କୁ ନିର୍ଦ୍ଦେଶ ଯାଇଛନ୍ତି, ସେ କୃଷ୍ଣଙ୍କୁ ପ୍ରବଦଙ୍କୁ ପାଇଛନ୍ତି, ସେ ଜାଣିଛନ୍ତି, ସେ କେବେ ନାହିଁ ମୋ ପରମାରାଧ୍ୟ ଗୁରୁଦେବ ସିଏ, କାହିଁକି ନା ସେ ଜାଣିଛନ୍ତି ପ୍ରକୃତରେ ଆଚାର୍ଯ୍ୟ, ଆଉ ତୁମେ କାଲି କ'ଣ ଦୀପ ପଡ଼ ଦେବ, ତୁମେ କହିଲ ସେ ବାବା ବୃନ୍ଦାବନ ଅଛନ୍ତି ବଡ଼ ବାବା, ପୂର୍ବଦ ଏଟା ଯେଉଁ କରୁଛନ୍ତି ଏଇଟା ଗୋଟେ ବର୍ଣ୍ଣାଶ୍ରମ ସିଷ୍ଟମ, ଏଟା ଏଥିରେ ଭୋଜନ ନାହିଁ, ୟା ନାହିଁ, ତାହେଲେ ତୁମେ କହିଦେବ, ସେଇଟା କାହାଗରେ କହିବ, ଆମ ପାଖରେ କହିପାରିବନି, ତୁ କିଛି ଜାଣୁ ନା, ସବୁ ରାଜସିକ ତାମସିକ ଅବସ୍ଥା, ଆଚାର୍ଯ୍ୟମାନଙ୍କ କ୍ଷେତ୍ରରେ ମ୍ୟାନିଫେଷ୍ଟେଜ ବୋଲି ସେ ପ୍ରୋସେସ୍ ସବୁ କରିଦେଇଛନ୍ତି, ତୁମେ ଆସିକି ଆଟଲିଷ୍ଟ ପ୍ରୋସେସ୍ଟାକୁ ଧର, ଧରିକି ତୁମେ ନିଷ୍କାମ ହୁଅ। ସେଥିପାଇଁ ଏତେ ପ୍ରକାର ବ୍ୟବସ୍ଥା କରାହେଲା, ଲାଇଫ୍ ମେମ୍ବରସିପ୍, ବୁକ୍ ଡିସ୍କ୍ରିପ୍ସନ୍, ଏଗୁଡ଼ା ସବୁ ଦିଆହେଲା, ସ୍ୱୀକୃତି ଗୁଡ଼ା ପ୍ରାପ୍ତ ହେବ, ନିଷ୍କାମ କର୍ମ କରିବ, ଦିବ୍ୟାନୁଭୂତି ସ୍ତରର ପ୍ରଥମ ସୋପାନକୁ ଯିବ, ଗୁଣିତ ହେବ। ନହେଲେ ତୁମେ ହେଇପାରିବନି କେବେ। ସେ ଗୁରୁଙ୍କର କାର୍ଯ୍ୟରେ ଗୁରୁତ୍ୱ ସବୁ ଲଗେଇବେ, ସେବାରେ ସବୁ ସବୁ ମନେ ରଖିବାକୁ ପଡ଼ିବ, ସବୁବେଳେ ରାଜସିକ ତାମସିକ ଗୁଣ। କଳିଯୁଗରେ ଏ ରାଜରତମାନେ ସବୁ ତ ପଢ଼ୁଥିଲେ, ଆଉ ଏବେ ସେ ତା ତଳ ସେତେବେଳେ ତ ବାହାର ପ୍ରବଚନ ଦେବାକୁ ପଡ଼େ, ଦୁଇ ପଦ କେଉଁଠି ଯୋଡ଼ିବାକୁ ପଡ଼ିବ, କହିବାକୁ ପଡ଼ିବ, କ'ଣ କରାହବ। ତାଙ୍କ ପଦ ଗୁଡ଼ା ସବୁ ଦେଖେ, ସେ ଲେଖିଛନ୍ତି ସେଇଟା କଳିଯୁଗରେ ସବୁ ରାଜସିକ ଥୋଡ଼ା, ସେଥିରେ ଲେଖିଛନ୍ତି ମାନେ ବହୁତ ଥୋଡ଼ା ହେଉଛନ୍ତି ସାତ୍ତ୍ୱିକ, ସବୁ ରାଜସିକ ତାମସିକ ଆସିବେ। ଆମ ଭାଗବତରେ ସେଇଆ କହୁଛୁ, ସବୁ ଖାନା ଦେଖୁ ନା, ଏଇ ଯେଉଁ ଡାଲମା କ'ଣ ସିଝା ହେଲେ କି ବାବୁ କ'ଣ ଭଲ ଲାଗୁଛି, ରସା ପସା ତେଲ ପଡ଼ିକି ହଁ ରସା ହେଇଛି, ଦୁଇ ଚାରିଟା ବୋଲି ପକେଇ ଦେଇକି ହାକୁଡ଼ ମାରିବେ, ଯୋଉଠି ଦେଖିବୁ ଖାଲି ପାଣି ବୋଟଲ ଟେକା ଚାଲିଥିବ, ଢକ ଢକ କି ପାଣି ପିଆ ଚାଲିଥିବ, ଆଉ ପାଟି ଖାଲି ପାଟି ପୋଖରୁ ଖାଲି ଚାଲିଥିବ, ଏଠି କ'ଣ ଏଇଟା, ଯାହାକୁ ଦେଖୁଛି ହାକୁଡ଼ି ମାରୁଥିବ। ବାହାର ଲୋକ ଏମିତି କରୁନାହାନ୍ତି, କୌଣସି ବସ୍ ଯାଉଛି ଫ୍ଲାଇଟ୍ରେ ଯାଉଛି ସେ ଏମିତି ନାହିଁ, ସେ ଗୋଟେ ଦୁଇଟା ଲୋକ କତୁରୁ ମୁଁ ଦେଖୁଥିବି, ଆଉ ଯାହାକୁ ଦେଖୁ ସେ ପାଣି ବୋଟଲ ଟେକୁଥିବ। ଏଇଟା ଏ ରାଜସିକ ଯୋଉଟା ଖାଉଛୁ କାହିଁକି, ରାଜସିକ ପିଲା ଗୁଡ଼ାକ ସେ ତ ହବନି ତାଙ୍କର, ଆଉ ତାଙ୍କ ଏଇ ଜିନିଷଟା ଭଲ ଲାଗିବନି, ରାଜସ୍ୱ ଗୁଣଟା ଆପଣ ସେ ବ୍ୟବସ୍ଥା କରୁଛନ୍ତି ଠିକ ଅଛି, କିନ୍ତୁ ଲକ୍ଷ୍ୟଟା ସେୟା ନୁହେଁ। ପୂର୍ବଜ ଆମ ପାଇଁ ବ୍ୟବସ୍ଥା କରୁଛନ୍ତି ରାଜସ୍ୱ ଜିନିଷ ଖାଇବା, ତାମସିକ ଜିନିଷ ଖାଇବା, ଗୁଣ ରହିବା ନାହିଁ। ଲକ୍ଷ୍ୟଟା ହେଉଛି ତୁମେ ସ୍ୱୀକୃତି ନିଷ୍କାମ ଭାବରେ ସାଧୁ ଗୁରୁଙ୍କର କଥାଟାକୁ ମାନିକି ନିଷ୍କାମ ସେବା କର, ହରିତୋଷଣ କରିକି ୟାର ଉର୍ଦ୍ଧ୍ୱ ଗୁଣାତ୍ତ ହୁଅ, ବର୍ଣ୍ଣାଶ୍ରମ ଉପରକୁ ଯାଅ। ଏ କର୍ମ ଗୁଡ଼ିକ କୃଷ୍ଣ ପାଇଁ ମୁଁ କରୁଛି, ଗୁରୁଙ୍କ ପାଇଁ କରୁଛି, ଏଇଟା ଚିନ୍ତା କର। ଭୋଜନ ହେଇପାରିବନି, ଭୋଜନ କରିବା ସହଜ ଜିନିଷ ନୁହେଁ, ସହଜ ଜିନିଷ ନୁହେଁ, ଏଇଟା ଗୋଟେ ଅଲଗା ପ୍ଲାଟଫର୍ମର ଜିନିଷ। ତୁମକୁ ଯେତେବେଳେ ଗୁରୁ କୃଷ୍ଣ ଗାଇଡ୍ କରି ତୁମ ମନ ବୁଦ୍ଧିକୁ ସିଏ ତୁମକୁ ଧରିବେ, ତୁମେ ଚାଲିବ, ଏଇଟା ମନେ ରଖ। ଏଇଟା ମୋର ତ ଅନୁଭବ କଥା ମୁଁ କହିପାରିବିନି, ସେଇଟା କ'ଣ ଗୁରୁକୃଷ୍ଣ ମାମୁଁ କେତେ ବାଟ ନେଇଛନ୍ତି ମୁଁ କହିପାରୁନି, କେତେ ବାଟ ନେବି ମୁଁ କହିପାରିବିନି, କିନ୍ତୁ ମୁଁ ଯେତିକି ଜାଣୁଛି ମୋ ସ୍ଥିତି ହିସାବରେ ସିଏ ଯେତେବେଳେ ତୁମକୁ ଧରିବେ ତୁମେ ଭୋଜନ କରିପାରିବ, ତୁମେ ନିଜେ ଭୋଜନ କରିପାରିବ ନାହିଁ, ତୁମେ ସିଏ ଯେତେବେଳେ ତୁମକୁ ଧରିବେ ତାଙ୍କର ସ୍ୱତନ୍ତ୍ର ତୁମ ଉପରେ ଗୋଟେ କିଛି ରହିବ ପାୱାର, ସେ ପାୱାର ବଳରେ ସେ ତୁମକୁ ଚଳେଇଦେବେ, ସବୁ ପ୍ରକାର ବ୍ୟବସ୍ଥା ସେ କରିଦେବେ। ତୁମେ ଯେତେବେଳେ ଟ୍ରାଏ କରିବ ମୁଁ ଏମିତି ଉପାସ କରିବି, ଏହା କରିବି, ତା କରିବି, ଚାଣ୍ଡିଙ୍ଗ କରିବି, ସବୁ କରିବି, ଆମେ କରୁଛୁ ସବୁ, ତୁମେ ଯାହା କରୁଛ ଆମେ ତାଠୁ ଅଧିକା କରୁଛୁ, ମୁଁ ମୋ କଥା ମୁଁ କହୁଛି, ଆମେ ସବୁ କରୁଛୁ, ସେଥିରେ ହେବନି ଭୋଜନ, ସାଟିସ୍ଫାକ୍ସନ୍ ଅଛି, ନେମ୍ ଫେମ୍ ଆସିବ, ସବୁ ଆସିବ, ଭୋଜନ ହେବନି। ଭୋଜନ ହେବ ଯେତେବେଳେ ଗୁରୁ ତୁମ ପ୍ରତି ଗୋଟେ କୃପା ଦୃଷ୍ଟି ରଖେ, ତୁମକୁ ଧରିବେ, ସେଟା ତାଙ୍କ ବ୍ୟବସ୍ଥା ରହିବ, ତାଙ୍କର ଶୁଭ ଆଶୀର୍ବାଦ ରହିବ, ତୁମକୁ କିଛି କରିବାକୁ ପଡ଼ିବନି, ତାଙ୍କ ତୁମ ପାଖକୁ ସିଏ ତୁମକୁ ଧରିଲେ। ଆଉ ମା ଯେତେବେଳେ ଛୁଆଟାକୁ ଧରିଲା, ଛୁଆର କ'ଣ ଦରକାର, ସେ ଖସି ପଡ଼ିଲେ ତାକୁ ସେ ଟେକିବେ, ସେଇଟା ନହେଲେ ଭୋଜନ ହେଇପାରିବନି। ଆଉ ସେଇ ଅବସ୍ଥାକୁ ଯିବା ପାଇଁ ହେଲେ ତୁମକୁ ପୂର୍ବଜାକୁ ତୁମକୁ ସିନ୍ସିୟରିଟି, ବହୁତ ସିନ୍ସିୟର ହେଇକି ତାଙ୍କ ପାଇଁ ଗୋଟେ ଗଦ ଭଳିଆ ଖଟିବାକୁ ପଡ଼ିବ ତାଙ୍କ ପ୍ରତି ପାଇଁ। ଗୁରୁଦେବ ଏଟା କହିଛନ୍ତି, ଆଉ ଗୁରୁଙ୍କ ଆଶ୍ରମ ଗୁରୁଗୃହରେ ସେବା କଲେ ଧୀରେ 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 ତାଙ୍କ କୃପା ସହିତ ଆମକୁ ଧରି ପକେଇଲେ କୌଣସି ହିସାବରେ ଆମର କୌଣସି କୌଣସି ଗୋଟେ ଭଲ ପାଇକି ବଞ୍ଚିଯିବ, ନହେଲେ ଅଲଗା କିଛି କାମ ଦେବନି। ମୋ ଅନୁଭବରୁ ମୁଁ କହୁଛି କିଛି କାମ ଦେବନି, କେଡ଼ଗଡ଼ର ମହାରଥୀ ପରାସ୍ତ ହେଇଯାଉଛନ୍ତି ମୁଁ ଦେଖୁଛି, ଆଉ ମହାରଥୀ ପରାସ୍ତ ହେଇଯିବ, ଆମର କାଲି କ'ଣ ହବ ଯଦି ଗୁରୁ ଟିକେ କ'ଣ ନ ଚାହିଁବେ, କୁଆଡ଼େ ମତେ ସ୍ଖଳିତ ହେଇଯିବ, କିଛି କହିପାରିବନି ଜୀବନ। ଆମେ ତ ନିତ୍ୟ ମୁକ୍ତ ନୁହଁ ନା, କାହିଁକି ସେଗୁଡ଼ାକ ବେକାର ଲୋକ କହିବାର କ'ଣ ଅଛି, ମାୟାର ବୃତ୍ତି ଅଛି, ମାୟା ଧର ପକେଇବ, ସିଏ ଯେତେବେଳେ ଧରିବେ ତୁମର ଭୋଜନ ବୃତ୍ତି ଆସିବ, ସେତେବେଳେ ଆଉ କିଛି ସ୍ଟ୍ରଗଲିଂ ତୁମକୁ କରିବାକୁ ପଡ଼ିବନି, ଜଗତରେ କୌଣସି ତୁମକୁ କଷ୍ଟ ଲାଗିବନି, ଗୋଟେ ଶୁଦ୍ଧ ଭକ୍ତ ତୁମକୁ ଧରିଦେଇଛନ୍ତି ନା ମା ଛୁଆକୁ ଧରିଲା ଭଳିଆ। ସେଥିପାଇଁ ବର୍ଣ୍ଣାଶ୍ରମ ସିଷ୍ଟମ୍ରେ ଆମର ଯେଉଁ ପଶୁଛେ ଆମେ, ତୁମେ ଯିଏ ହେଉଛ ହୁଅ ଫଲୋ କରିକି ଚାଲ ଆଚାର୍ଯ୍ୟଙ୍କୁ। ହରେ କୃଷ୍ଣ, ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦଙ୍କର ଦେବ କି ଜୟ, ନିତା ଗୁରୁ।